ଏହି ସୁସମାଚାର ବିଂଶ ଶତାବ୍ଦୀର ଭବିଷ୍ୟତ ବକ୍ତା ଭାଇ ୱିଲିୟମ୍ ମ୍ୟାରିଆନ୍ ବ୍ରାନହାମ୍ 12 ଜୁଲାଇ 1969 ବ୍ରାନହାମ୍ ଟ୍ରେଭାନାକୋ ଜେଫରସନଭିଲ୍ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାର କରିଥିଲେ। ଏହାର ଇଂରାଜୀ ଶୀର୍ଷକ ଏ ଟୋଟାଲ୍ ଡେଲିଭରେନ୍ସ ଏବଂ ଓଡ଼ିଆ ଶୀର୍ଷକ ପୂର୍ଣ୍ଣମାତ୍ରାରେ ପରିତ୍ରାଣ ଅଟେ। ଆପଣମାନେ ସେହି ସମାଚାରକୁ ଏତେବେଳେ ଓଡ଼ିଆ ଭାଷାର ଅନୁବାଦରେ ଶୁଣିବାକୁ ଯାଉଅଛନ୍ତି। ଆଜିର ପ୍ରାତଃକାଳରେ ମୁଁ କେଉଁ ପ୍ରସଙ୍ଗ ଉପରେ ଯେ ପ୍ରଚାର କରିପାରେ ଏହା ଉପରେ ମୁଁ ଅତି ବିଚଳିତ ଥିବା ଦ୍ୱାରା କ'ଣ ଯେ କହିବି ତାହା ଭାବିପାରିନଥିଲି। ଭାଇ ଇଗାନଙ୍କ ସହିତ ମୁଁ ସେଠାରେ ବସିଥିଲି। ଆମ ଶୁଣିଥିଲି ଭାଇ ନେଭିଲ କିଛି କହୁଥିଲେ, କୌଣସି ଏକ ବିଶେଷ ବିଷୟ ସମ୍ବନ୍ଧରେ କହୁଥିଲେ, ଆଉ ମୋ ଆଡ଼କୁ ଚାହିଁ ରହିଥିଲେ। ଆଉ ମୁଁ ଭାଇ ଇଗାନଙ୍କୁ ପଚାରିଥିଲି ସେ ମୋତେ ଡାକୁଛନ୍ତି କି, ସେ ମୋତେ କହିଥିଲେ ଯେ ସେ ଡାକୁଛନ୍ତି। ଆଉ ଆଜିର ପ୍ରାତଃକାଳରେ କିଛି ପ୍ରଚାର କରିବା ଅଭିପ୍ରାୟରେ ମୁଁ ଏଠାରେ ମଞ୍ଚ ଉପରେ ଦଣ୍ଡାୟମାନ ଅଟେ। ମୁଁ ଯେ କେବେ ସେପରି କରିଥିଲି ସେ ବିଷୟରେ ଚିନ୍ତା କରୁଥିଲି। ସେଠାରେ ଘୁରୁଥିବା ପଙ୍ଖାଟି ଯାହାକି ମୋର ରବଟିକୁ ଇତସ୍ତତ କରିଦେଇଥାଏ, ଅର୍ଥାତ୍ ଆପଣମାନେ ଯେତେବେଳେ କିଛି କହିଥାନ୍ତି ସେଥିରେ ତାର ଶବ୍ଦଗୁଡ଼ିକୁ ଯେପରି ବାହାରକୁ ଘେନିଯାଉଅଛି ଏପରି ଅନୁଭବ କରାଯାଉଅଛି। ପଙ୍ଖାଟି ଯେ ରବଟିଗୁଡ଼ିକୁ ବାହାରକୁ ନେଇଯାଉଅଛି ଏପରି ଅନୁଭବ କରାଯାଇଥାଏ। ଦୂରଭାଷ ଯନ୍ତ୍ରଟି ଉପରେ ଜଣେ ଭଦ୍ର ମହିଳାଙ୍କ ନିମନ୍ତେ ପ୍ରାର୍ଥନା କରିବା ସମୟରେ ମୁଁ ସେପରି ଏକ ସାକ୍ଷାତଦାନକୁ ଶୁଣିଥିଲି। ଆଉ ସେ ବ୍ୟକ୍ତି ଜଣକ ଯିଏକି ସନ୍ଦେଶକୁ ଲାଭ କରିଥିଲେ ସେ ଯେଉଁ ସ୍ଥାନରୁ ନିବେଦନଟି ଦୂରଭାଷ ମାଧ୍ୟମରେ ଆସିଥିଲା ଉକ୍ତ ସହରଟିର ସହିତ ସମ୍ପର୍କ ସ୍ଥାପନ କରିବା ବିଷୟଟିକୁ ଭୁଲି ଯାଇଥିଲେ, ଯାହାକି ଚିକିତ୍ସକ ମୋରିସନଙ୍କ ପତ୍ନୀଙ୍କ ଠାରୁ ଆସିଥିଲା। ଆଉ ପ୍ରାର୍ଥନାର ଅବସରରେ ମୁଁ ଯେ କ'ଣ କରିଥିଲି ତାହା ଆପଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ମୁଁ ଉପକୃତରେ ଅବଗତ କରିବାକୁ ଚାହେଁ। ମୁଁ ତ ଦୂରଭାଷ ଯନ୍ତ୍ରଟି ଉପରେ କେବଳ ମୋର ହସ୍ତଟିକୁ ବିସ୍ତାର କରି ରଖିଥିଲି। ଆଉ ତାହା ଯେଉଁ ସ୍ଥାନଟି ମୋତେ ଥିଲା ତାର ସଂଖ୍ୟାଗୁଡ଼ିକୁ ମୁଁ ବୁଲାଇ ଦେଇଥିଲି। ଆଉ ସେ ଭଦ୍ର ମହିଳାଙ୍କ ନିକଟକୁ ଯିବା ନିମନ୍ତେ ମୁଁ ପବିତ୍ର ଆତ୍ମାଙ୍କୁ ଅନୁରୋଧ କରିଥିଲି। ସୁତରାଂ ଆମମାନେ ନିବେଦନ କରିବା ସମୟରେ ସେ ଆମମାନଙ୍କ ଯେପରି ଶୁଣିଥାନ୍ତି ଠିକ୍ ସେହିପରି ଭାବରେ ସେ ତାଙ୍କ ମଧ୍ୟ ଶ୍ରବଣ କରି ଆସନ୍ତି, ଏହି ବିଶ୍ୱାସକୁ ମୁଁ କରିଥାଏ, ଲକ୍ଷ୍ୟ କରନ୍ତି ତ। ଆଉ ମୁଁ ତାହା କେବଳ ତଳେ ଥୋଇ ଦେଇଥିଲି। ଆଉ ସମ୍ଭବତଃ ଏହା ଠିକ୍ ସେହି ପ୍ରକାର ଏକ ଚାଳନା ଥିଲା ଯେପରି ଭାବେ ପ୍ରଭୁ ଏହାକୁ ଚାହୁଁଥିଲେ। ଦେଖନ୍ତି ତ, ଏହା ସେପରି ହୋଇପାରିଥାଏ ଯେପରି ହେବାର ସମ୍ଭବତଃ ଉତ୍ତମ ବିଷୟ ହୋଇପାରେ। ଆଉ ସେଠାରେ ଥିବା ଅବସରରେ ମୁଁ ସାକ୍ଷ୍ୟଦାନଟିକୁ ଶ୍ରବଣ କରିଥିଲି। ଭଉଣୀ ରକ୍ ସେପରି କୌଣସି ପ୍ରକାର ପୀଡ଼ାରେ ଆକ୍ରାନ୍ତ ଥିଲେ ବୋଲି କେହି ଜଣେ କହୁଥିଲେ। ସେ ଯେ ମାନସିକ ସନ୍ତୁଳନ ବିହୀନ ପୀଡ଼ା ପରି କୌଣସି ବ୍ୟାଧିରେ ଯେ ପୀଡ଼ିତ ଅଟନ୍ତି ଭାଇ ନେଭିଲ ସେପରି କହୁଥିବାର ମୁଁ ବିଶ୍ୱାସ କରିଥାଏ। ଆସନ୍ତୁ ଏ ବିଷୟରେ ଆମମାନେ ଈଶ୍ୱରଙ୍କ ସମୀପକୁ ଯାଇ ତାଙ୍କୁ ଧରି ରଖିବାକୁ ଯତ୍ନ କରୁ। କେବଳ ଏହି ଗୋଟିଏ ବିଷୟକୁ ଆମମାନେ ସ୍ମରଣ ରଖିଥାଉ, ଈଶ୍ୱର ଆପଣାର ନିଜସ୍ୱ ଲୋକମାନଙ୍କୁ ଚିହ୍ନନ୍ତି, ସେ ସେମାନଙ୍କ ବିଷୟରେ ସବୁକିଛି ଜାଣନ୍ତି। ପଛରେ ଥିବା ବନ୍ଧୁଗଣ ଆପଣ ମାନେ ମତେ ସ୍ପଷ୍ଟ ରୂପେ ଶୁଣି ପାରୁଛନ୍ତି କି?
ଇଫ୍ ୟୁ କ୍ୟାନ୍ଟ ଦିସ୍ ଏମ୍ପ୍ଟି ସିଟ୍ସ ଅପ୍ ହିୟର୍ ୟୁ କ୍ୟାନ୍ ଚେଞ୍ଜ ଇଫ୍ ୟୁ ୱିଶ୍ ଟୁ।
ଆପଣ ମାନେ ଯଦି ଶୁଣି ପାରୁ ନଥାନ୍ତି ତେବେ ଏଠାରେ କିଛି ଖାଲି ସାନ ସ୍ଥାନ ଗୁଡ଼ିକ ରହିଅଛି, ଆଉ ଆପଣ ମାନେ ଯଦି ଇଚ୍ଛା କରନ୍ତି ତେବେ ଏହି ସ୍ଥାନକୁ ଚାଲି ଆସିପାରନ୍ତି।
And let's see, is this the main mic?
ଆସୁ ଏହା କି ସେହି ସମାନ ଡାକବାଜି ଯନ୍ତ୍ରଟି ଅଟେ ଏପରି ବିଚାର କରିବା କି? ଏଠାରେ ରହିଥିବା ବ୍ୟବସ୍ଥାଟି ତା ମୁଖ୍ୟ ଡାକବାଜି ଯନ୍ତ୍ରଟି ଅଟେ କି? ଉତ୍ତମ କଥା ଅଟେ। ତାହାକୁ କିଛିଟା ଅଧିକ ନିକଟ କରି ହେବ ନାହିଁ କି? ଏହାକୁ ଆମମାନେ ଆସୁ ଲକ୍ଷ୍ୟ କରିବା। ଜିନ୍ ଠିକ ଏହି ସ୍ଥାନକୁ ଘେରି ଆସିବାଟା କିପରି ହେବ ତାହା ତ ଖୁବ୍ ଉତ୍ତମ ବିଷୟ ହେବ। ବହୁଧା ମୁଁ କିଛିଟା ବ୍ୟସ୍ତ ବିଚଳିତ ପରି ଅନୁଭବ କରିଥାଏ। ମୁଁ ତ ଖୁବ୍ ବିଳମ୍ବିତ ଅବସର ପର୍ଯ୍ୟନ୍ତ ପ୍ରଚାର କରି ଆସୁଅଛି। ତାହା ଉତ୍ତମ ବ୍ୟବସ୍ଥା ଅଟେ କି? ଆପଣମାନେ ଏହି ଏହି ପ୍ରସାରଣଟିକୁ ସୁସ୍ପଷ୍ଟ ରୂପେ ଶୁଣିପାରୁଛନ୍ତି କି? ଆଉ ଏହିସବୁ ଘଟଣା ଗୁଡ଼ିକୁ ଆମେ ନିଶ୍ଚିତ ରୂପେ ପ୍ରାର୍ଥନାରେ ସ୍ମରଣ କରିଥାଉ।
And we want to report a glorious meeting from down in
ଆଉ ସେହି ଇଲାକାଟି ମଧ୍ୟରୁ ଆମମାନେ ଏକ ଗୌରବଯୁକ୍ତ ସଭାଟିର ସୂଚନାଟିକୁ ଦେବାକୁ ଇଚ୍ଛା କରିଥାଉ।
Am I looking at Sister Rook?
ମୁଁ ଭଉଣୀ ରକ୍ ଆଡ଼କୁ ଚାହିଁ ରହିଅଛି କି? ମୁଁ ତ ଅନ୍ୟ ଜଣେ ଭଉଣୀଙ୍କ ଆଡ଼କୁ ପଛରେ ବସିଥିବା ସେହି ମହିଳାଙ୍କ ଆଡ଼କୁ ଚାହିଁ ଅଛି ଯିଏକି ତାଙ୍କ ପରି ଦେଖାଯାଉଛନ୍ତି। ମୁଁ ଯେ ନିଶ୍ଚିତ ରୂପେ ଦୁଇ ଜଣଙ୍କ ସପକ୍ଷରେ ଦୋହରାଇ କହୁଅଛି ଏପରି ମୁଁ ଚିନ୍ତା କରିଥାଏ। ଠିକ ତାଙ୍କ ପରି ଦେଖାଯାଉଥିବା କୌଣସି ଏକ ମହିଳାଙ୍କ ଆଡ଼କୁ ମୁଁ ଚାହିଁ ଅଛି ଯିଏକି ସେଠାରେ ପଛରେ ଧାଡ଼ିରେ ବସି ରହିଅଛନ୍ତି। ସେ ତ ସନ୍ତ ଏଡୱାର୍ଡଙ୍କ ଚିକିତ୍ସାଳୟରେ କାର୍ଯ୍ୟରତ ଅଟନ୍ତି। ଆଉ ପ୍ରକୃତରେ ଆମ୍ଭେମାନେ ତ କ୍ଲିଭଲ୍ୟାଣ୍ଡରେ ଟେନିସିରେ ଏବଂ କାଲିଫର୍ଣ୍ଣିଆର ଅଞ୍ଚଳ ଗୁଡ଼ିକରେ ଯେ ଉଦ୍ଦୀପିତ କରୁଥିବା ସଭାଗୁଡ଼ିକୁ ଲାଭ କରିଥିଲୁ ଏବଂ ଉତ୍ତମ ଧରଣର ସହଭାଗିତା ଗୁଡ଼ିକୁ ଯେ ପାଇଥିଲୁ ଏହା ସୁନିଶ୍ଚିତ ଅଟେ। ପ୍ରଭୁ ଆଶ୍ଚର୍ଯ୍ୟ ପ୍ରକାର ଆଶୀର୍ବାଦ ଦେଇଥିଲେ ଆଉ ଅନେକ ଗୁଡ଼ିଏ ଉତ୍ତମ କାର୍ଯ୍ୟଗୁଡ଼ିକୁ ମଧ୍ୟ ସେ ସଫଳ କରିଥିଲେ। ଆଉ ସେହିସବୁ ବିଷୟଗୁଡ଼ିକ ନିମନ୍ତେ ଆମେ ଆନନ୍ଦିତ ଅଟୁ।
Reporting the goodness and the mercy of God.
ଆମ୍ଭେମାନେ ଯେ ଆମ୍ଭମାନଙ୍କ ସହଭାଗିତାରେ ମଧ୍ୟକୁ ପୁନଶ୍ଚ ଫେରି ଆସିପାରିବୁ ଏବଂ ଈଶ୍ୱରଙ୍କ କରୁଣା ଅପାର ଅନୁଗ୍ରହ ଏବଂ ମହିମାର ବର୍ଣ୍ଣନା ଯେ କରିପାରିବୁ ଏଥିପାଇଁ ଆନନ୍ଦିତ ଥିଲୁ। ଏହା ହିଁ ସେହି ପ୍ରକାର ପନ୍ଥାଟି ଅଟେ ଯାହାକି ସେମାନେ ବାଇବଲ ମଧ୍ୟରେ ସମ୍ପନ୍ନ କରିଥିଲେ। ଭାଇ ନେଭିଲଙ୍କୁ ମୁଁ ସାଧୁବାଦ ପ୍ରଦାନ କରୁଅଛି କିମ୍ବା ଭାଇ ବ୍ଲେୟରଙ୍କର ପ୍ରାର୍ଥନା ନିମନ୍ତେ ସେପରି କରୁଅଛି। ସେ ଲୋକମାନେ ନିମନ୍ତେ କିପରି ପ୍ରାର୍ଥନା କରିଥିଲେ ଆଉ ସାହାଯ୍ୟ ଏବଂ କରୁଣାର ନିମନ୍ତେ ନିବେଦନ କରିଥିଲେ। ଆଉ ଆମମାନେ ଯଦି କେବଳ ସେହି ଗୋଟିଏ ମାତ୍ର ବିଷୟକୁ ଲକ୍ଷ୍ୟ କରୁ, ଆପଣମାନେ ସର୍ବଦା ଯଦି ସେପରି କରନ୍ତି ସବୁକିଛି ବିଷୟଗୁଡ଼ିକ ଯାହାକି ହୋଇଥାଏ, ତେବେ ତା ସମ୍ବନ୍ଧରେ କୌଣସି ଏକ ପ୍ରକୃତ ବିଷୟ ଯେ ଅବଶ୍ୟ ସଂହିତ ହୋଇ ରହିଅଛି ଏପରି ଆପଣ ଲକ୍ଷ୍ୟ କରିପାରିବେ।
When Brother Neville come and brought these deacons and so forth up here to the platform,
ଆଉ ଭାଇ ନେଭିଲ ଯେତେବେଳେ ପ୍ରବେଶ କରିଥିଲେ ଏବଂ ଡିକନ ମାନଙ୍କୁ ସାମ୍ନାକୁ ନେଇ ଆସିଥିଲେ, ଅର୍ଥାତ୍ ସେପରି କରିବା ଦ୍ୱାରା ମଞ୍ଚ ଉପରକୁ ସେମାନଙ୍କୁ ଆଣିଥିଲେ,
to to pronounce the blessings of God upon the church offering.
Seman kupare ishwaron ka ashirwad tiku mandali ashirwad tiku pradan kariba abhipraya re separi karithile.
I heard him speaking in his prayer to God about those men.
Setebele apanara prarthana re se byakti gan ka sambandhe ishwaron nikate nivedan karuthibaro
How that they prayed for one another.
Ausmane paraspar nimante kipari byagyatra sahita prarthana karuthile taku mu shravan karithili.
And that does me good to hear a pastor that can pray over his deacons and the deacons pray back for the pastor.
Au jane palako mahasaya apana deacons man nimante epari byagyatra sahita je nivedan karithanti ebong deacons man madhya apana palako mahasaya nimante ଏପରି ବ୍ୟଗ୍ରତା ସହିତ ଯେ ପ୍ରାର୍ଥନା କରିଥାନ୍ତି ସେପରି ଏକ ବିଷୟ ମୋତେ ଉତ୍ସାହିତ କରିଥିଲା କୌଣସି ଏକ ମଣ୍ଡଳୀ ଯେତେବେଳେ ସେପରି ଏକ ସୁସମ୍ପର୍କ ରକ୍ଷା କରି କାର୍ଯ୍ୟ କରିଥାନ୍ତି ତେବେ କୌଣସି ଏକ ବିଶେଷ ବିଷୟ ଯେ କାର୍ଯ୍ୟକାରୀ ହେବାକୁ ଯାଉଅଛି ଏହା ସୁନିଶ୍ଚିତ ଅଟେ ମଣ୍ଡଳୀଟିକୁ ସୁବ୍ୟବସ୍ଥାପିତ ହୋଇ ରହିବାର ତାହା ହିଁ ଏକମାତ୍ର ପନ୍ଥାଟି ଅଟେ ଆଉ ମୋହର ବିଷୟବସ୍ତୁ ନିମନ୍ତେ ତାହା ଏକ ଧାରଣାଟିକୁ ମୋତେ ପ୍ରଦାନ କରିପାରିଥିଲା କାଦେଶସ୍ଥ ଆଶୀର୍ବାଦ କାଦେଶରେ ପ୍ରଦାନ କରାଯାଇଥିବା ଆଶୀର୍ବାଦ ବିଷୟରେ ମୁଁ ପ୍ରଚାର କରିବାକୁ ଯାଉଥିଲି ଆଉ ସୂଚନାଟିକୁ ଶ୍ରବଣ କରିବା ପରେ ଚୋରମାନଙ୍କର ଅନିଚ୍ଛା ପ୍ରକାଶ ସମ୍ବନ୍ଧରେ ପ୍ରଚାର କରିବାକୁ ମନସ୍ଥ କରିଥିଲି କିନ୍ତୁ ପରିଶେଷରେ ମୁଁ ମୋର ବିଚାରଧାରାକୁ କୌଣସି ଏକ ଅନ୍ୟ ପ୍ରସଙ୍ଗଟିର ସମ୍ବନ୍ଧରେ ପ୍ରଚାର କରିବାକୁ ପରିବର୍ତ୍ତନ କରି ପକାଇଥିଲି ସୁତରାଂ ସୁସ୍ଥତା ପ୍ରଦାନ କରିବା ସମ୍ବନ୍ଧରେ ମୋ ନିକଟ ଏପରି ଏକ ସାକ୍ଷ୍ୟଟି ରହିଅଛି ଯାହାକି ମୁଁ ପ୍ରଦାନ କରିବାକୁ ଚାହିଁଥାଏ ମୋର ପୁଅ ବିଲି ଯେ ପଛରେ ସେହି ସ୍ଥାନରେ ଥିଲା ଏପରି ଏକ ଆଶାକୁ ଓ ଆକାଂକ୍ଷାକୁ ମୁଁ ପୋଷଣ କରିଥିଲି ମାତ୍ର ବିଲି ତ ଆପଣା ପରିସ୍ଥିତି ମଧ୍ୟରେ ଜଡ଼ିତ ହୋଇ ରହିଥିଲା ଆଉ ପ୍ରାୟତଃ ବିଲି ସଭାଗୁଡ଼ିକରେ ଯେପରି କାର୍ଯ୍ୟଟିକୁ ସମ୍ପନ୍ନ କରିଥାଏ ତାହାକୁ ମଧ୍ୟ ଆହୁରି ଉନ୍ନତ ଧରଣର କାର୍ଯ୍ୟଟିକୁ ସେ ଏହି ଉପାସନାଳୟରେ ସମ୍ପନ୍ନ କରିଥିଲା ତଥାପି ସେ ବିଚଳିତ ହୋଇପଡ଼ିନଥିଲା ଏବଂ ନିରାଶ ହୋଇଯାଇନଥିଲା ଆଉ ସେ ଲୋକମାନଙ୍କୁ ସେପରି କିଛି କହିବା ନିମନ୍ତେ ମନସ୍ଥ କରିଥିଲା ସେ କହିଥିଲା ଆରେ ବାବା ସେଠାକୁ ଯାଇ ବସି ପଡ଼ନ୍ତୁ ସେଠାକୁ ଯାଇ ବସି ପଡ଼ନ୍ତୁ କହିଥିଲା ମୁଁ ଆପଣମାନଙ୍କୁ ପ୍ରାର୍ଥନାର କାର୍ଡଟିଏ ପ୍ରଦାନ କରିବି କିନ୍ତୁ ସେଠାରେ ଆଗନ୍ତୁକ ବ୍ୟକ୍ତିମାନଙ୍କ ନିମନ୍ତେ ସେ ଯେ ସେତେବେଳେ ଖୁବ୍ ଦୁଃଖିତ ହୋଇଥିଲା ଏହାକୁ ମୁଁ ଠିକ୍ ଏତେବେଳେ ଲକ୍ଷ୍ୟ କରିପାରିଅଛି ସୁତରାଂ ତା ନିକଟରେ ଯଦି କିଛି ପ୍ରାର୍ଥନା କାର୍ଡଗୁଡ଼ିକ ବଞ୍ଚି ନାହିଁ ତେବେ ସେ ସେମାନଙ୍କୁ ଏକ କୋଠରୀ ମଧ୍ୟରେ ଏକତ୍ରିତ କରିବ ଯେପରିକି ମୁଁ ଯାଇ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିପାରେ ଆଉ ଠିକ୍ ଏହିପରି ଏକ ଘଟଣା ବିଗତ ସମୟର ଉପାସନାଳୟରେ ଚିକାଗୋ ସହରରେ ଘଟିଥିଲା ଆଉ ମୁଁ ସେ ପତ୍ରକୁ ପାଠ କରିବାକୁ ଚାହିଁଥାଏ ଯଦି ସେ ତାହାକୁ ଆଣିଥାନ୍ତି ମୁଁ ତାଙ୍କୁ ସାକ୍ଷାତ କରିବି ବୋଲି ଆଶା କରିନଥିଲି ଯେହେତୁ ଆଜିର ପ୍ରାତଃକାଳରେ ମୁଁ ଯେ ଏଠାକୁ ଆସିବି ତାହା ସେ କଦାପି ଜାଣିନଥିଲେ ଆଉ ଚାହିଁଥିଲେ ପତ୍ର ମଧ୍ୟ ପରେ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଥିଲେ ତଥାପି ଅନେକ ଗୁଡ଼ିଏ ପୀଡ଼ିତ ବ୍ୟକ୍ତିଗଣ ଯେ ରହିଅଛନ୍ତି ଏ ସମ୍ବନ୍ଧରେ ଏବଂ ଏହାର ପରିପ୍ରେକ୍ଷୀରେ ମୁଁ ବିଚାର କରିଥିଲି ଆଉ ତାହାର ଉପଯୁକ୍ତ ପନ୍ଥାଟି ଏହି ସ୍ଥାନରେ ପରିଲକ୍ଷିତ ଅଟେ ଏହା ତ ସେହି ପ୍ରମାଣ ସିଦ୍ଧ କରାଯାଇଥିବା ପତ୍ରଟି ଅଟେ ଯାହାକୁ ମୁଁ ସମ୍ବାଦପତ୍ରରେ ପାଠ କରିଥିଲି ମୁଁ ତ ଏ ସମ୍ବନ୍ଧରେ କଦାପି କୁହାଯାଇ ନଥିଲି
The papers was criticizing Oral Roberts for praying for a woman who had diabetes and died.
କୌଣସି ଜଣେ ମହିଳାଙ୍କ ନିମନ୍ତେ ଓରାଲ ରବର୍ଟ ଯେ ପ୍ରାର୍ଥନା କରିଥିଲେ ଯିଏକି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲେ ଆଉ ତାଙ୍କ ପ୍ରାର୍ଥନା କରିବା ପ୍ରସଙ୍ଗ ଉପରେ ଯେ ସମାଲୋଚନାମୂଳକ ପ୍ରବନ୍ଧଟି ପ୍ରକାଶ କରାଯାଇଥିଲା ଏହାକୁ ମୁଁ ଜାଣିନଥିଲି
as an American, I like to listen to the laws and the man who's in authority.
ଆଉ ମୁଁ ଜଣେ ଆମେରିକୀୟ ଅଟେ ଆଉ ମୁଁ ତହିଁରୁ ବହିର୍ଗତ ନୁହେଁ ମୋତେ ତ କାନୁନ ବ୍ୟବସ୍ଥାଟିକୁ ସମ୍ମାନ ପ୍ରଦର୍ଶନ କରିବାକୁ ଅଛି ଏବଂ ଅଧିକାରର ସମ୍ପନ୍ନ ବ୍ୟକ୍ତିଗଣଙ୍କର ମଧ୍ୟ ଆଜ୍ଞାଧୀନ ହେବାକୁ ଅଛି ତଥାପି ତାହା ଯେ ଉଚିତ ନୁହେଁ ଏପରି ମୁଁ ବିଚାର କରିଥାଏ
Wonder if they'd be willing to put in the paper all that Oral Roberts had prayed for, he got healed, that the doctors turned down.
Oral Roberts, jeu samasta bishoy gudik upare prarthana korithile, jodi sena se sob ko sambar patra re prakash kida ko ichcha prakash korithile, seti pai bispoy kohe karan nahi, jodi se sustha labh korithile, matra chikitsa jan taha ko asvikar kar deithile, se puri ek bishoy nimante bispoy prakash ra kichhi nahi. ସେମାନେ ସେପରି ଏକ ବିଷୟକୁ ପୁନଃସ୍ଥରେ ଅସ୍ୱୀକାର କରିଦେବେ ଏଥିରେ ଆଶ୍ଚର୍ଯ୍ୟ କରିବାର କିଛି କାରଣ ରହି
ନାହିଁ
ସେମାନେ ସେପରି କଦାପି କରିପାରନ୍ତି ନାହିଁ ଆଉ ତତ୍ପରେ ମୁଁ ଏପରି ଚିନ୍ତା କରିଥାଏ ଯେ ସମ୍ଭବତଃ ଶୈତାନ ସେମାନେ ସେପରି ଗଠନ କରି ପ୍ରସ୍ତୁତ କରିବାକୁ ସେପରି ଏକ ଯୋଜନାକୁ ଆଉ ଈଶ୍ୱର ତାହାକୁ ସେପରି ହେବା ନିମନ୍ତେ ଆଦେଶ ପ୍ରଦାନ କରିଥାଇ ପାରନ୍ତି ଯେପରିକି ବିଚାର ଦିନରେ ସେମାନଙ୍କୁ ଏହା ପାଇଁ ପ୍ରତ୍ୟୁତ୍ତର ଦେବା ନିମନ୍ତେ ଅବକାଶ ମିଳିପାରେ କିନ୍ତୁ ମୁଁ ଜାଣିଅଛି ଯେ ଓରାଲ ରବର୍ଟସ ଏପରି ସହସ୍ରାଧିକ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ ଯେଉଁମାନେ କି ମୃତ୍ୟୁବରଣ କରୁଥିବା ଅବସ୍ଥାରେ ଥିଲେ ଆଉ ସେମାନେ ସୁସ୍ଥତା ଲାଭ କରିଥିଲେ ତେଣୁକରି ଆପଣମାନେ ଦେଖନ୍ତୁ ସେମାନେ ତ ଏଥିପାଇଁ ଅସାଧୁତାର ଆଚରଣଟିକୁ ସମ୍ପୂର୍ଣ୍ଣ କରିଥାନ୍ତି ସେମାନେ ତ ଆପଣ ପକ୍ଷଟିକୁ ସମର୍ଥନ କରିଥାନ୍ତି ସେହି କଠିନ ମନର ପକ୍ଷଟିକୁ ସମର୍ଥନ କରିଥାନ୍ତି ତଥାପି ଅନ୍ୟ ପକ୍ଷରେ ସେମାନେ ଆଦୌ ବିବେଚନା କରିନଥାନ୍ତି ବର୍ତ୍ତମାନ ଯେଉଁ ଘଟଣା ଗୁଡ଼ିକ ସଂଘଟିତ ହୋଇଥିଲା ତାହାର ପ୍ରସଙ୍ଗରେ ଲୋକମାନଙ୍କୁ ସମୁଚିତ ସତ୍ୟ ବିଷୟଟିକୁ ଅବଗତ କରିବାଟା ହିଁ ସମ୍ବାଦପତ୍ର ଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ଅଟେ ଆଉ ତତ୍ପରେ ମନୁଷ୍ୟ ସମାଜରେ ଯଦି ପରସ୍ପର ବିଷୟରେ ଅଧିକ ରୂପେ ଚିନ୍ତାଶୀଳ ହୋଇପାରନ୍ତା ମୁଁ ତ ସେପରି ଚିନ୍ତା କରିଥିଲି ଅର୍ଥାତ୍ କେହି ଜଣେ ବ୍ୟକ୍ତି ଯଦି ସୁସ୍ଥତା କରିଥିଲେ ପ୍ରକୃତରେ ଯଦି ସୁସ୍ଥତା କରିଥିଲେ ତେବେ ଯୁକ୍ତରାଷ୍ଟ୍ରର ପ୍ରତ୍ୟେକ ସମ୍ବାଦପତ୍ର ଗୁଡ଼ିକ ତାହାର ସମ୍ବାଦ ଅବଶ୍ୟ ପ୍ରକାଶ କରିବା ବାଞ୍ଛନୀୟ ଅଟେ କିନ୍ତୁ ସେପରି ସମ୍ବାଦକୁ ପରିବେଷଣ କରିବାଟା ଅଭିପ୍ରାୟରେ ଆପଣମାନେ ସେମାନଙ୍କୁ କଦାପି ଭଡ଼ା ଆକାରରେ ଗ୍ରହଣ କରି ନପାରନ୍ତି ନୁହେଁ ଆପଣମାନେ ତ ସେପରି କିଛି ବିଷୟକୁ ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ତଦ୍ଭ କିଛି ବ୍ୟବସ୍ଥାଟିକୁ କରିଥାନ୍ତି ଆଉ ତତ୍ପରେ ଏହାକୁ ଅତି ହାଲୁକା ବିଷୟ ବୋଲି ବିଚାର କରିଥାନ୍ତି ତାହାର ସମ୍ବନ୍ଧରେ ପରିହାସ କରିଥାନ୍ତି ଏବଂ ଏହାକୁ ଅସ୍ୱୀକାର ମଧ୍ୟ କରିଥାନ୍ତି ମାତ୍ର ସମାଲୋଚନା କରିବା ପାଇଁ ଯଦି ସେପରି କିଛି ବିଷୟ ରହିଥାଏ ତେବେ ବିଚାର ଦିନ ଆଡ଼କୁ ଏହି ରାଷ୍ଟ୍ରଟି ଯେ ଶୀଘ୍ର ଗତିରେ ଆଗେଇ ଯାଉଅଛି ସେପରି ଏକ ଚିନ୍ତାଧାରାକୁ ଏହା ତଦ ପ୍ରମାଣ କରିଥାଏ ଯଥାର୍ଥ ରୂପେ ସେପରି ହିଁ ଅଟେ ଆଉ ବିଚାର ଦିନଟି ଏଥିପାଇଁ ଆବଶ୍ୟକ ରହିଅଛି ଆଉ ଏଥିରୁ ନିସ୍ତାର ଲାଭ କରିବାର କୌଣସି ପ୍ରକାର ପନ୍ଥା
ରହିନାହିଁ
ଆଉ ସେମାନେ ତ ଆପଣାର ମସ୍ତକ ଉପରେ ଅଙ୍ଗାର ଗଦାଟିକୁ ଏବଂ ସେପରି ବିପତ୍ତିପୂର୍ଣ୍ଣ ବିଷୟଗୁଡ଼ିକୁ ଏକାଠି କରୁଅଛନ୍ତି
disunified to the principle.
आउ अनुशासन व्यवस्था के परिप्रेक्ष्य रे एपुरी एक अव्यवस्था के जग परिलक्षित होई थाए.
A paper, its principles is to inform the public of anything good or bad that's happened.
एक संवाद पत्र दायित्व टी जहाँ किसी भलो किंबा मंद घटना गुड़ी को घटुआ थी से सब को जनसाधारण को अवगत करवाटा दायित्व तो समान कर अटे मात्र समान तो अपनार मूल नीति रु बहिर्भूत अटंती
and when they keep away from their principles then they will not serve their purpose well
आ समान तो बेले निजस्व मूल नीति रु दूर को चली जाय थांती सेते समाने करि न थांती समाने आपा मानक उद्देश्य टिको यथासंभव निर्वाह करि न थांती करिवे नाही मध्य
that's the same way it is with the church
मंडली संबंध रे मध्य ठीक सही समान धरण विषय इति अटे
when the church is away from its principles it can never serve the saints well
आ मंडली टी जेते बेले आपार मूल नीति रु अपसरी जाय थाए सेते बेले एहा साधु पुरुष मानकर इच्छा टिकु कदापि सफल करि पारि न थाए
got to stay together
आम्मानंकु एकत्रित होई रहिबाकु ही अछि
got to be unified
आम्मानंकु एकत्रित भाबरे संगबद्ध होई रहिबाकु ही अछि
got to be one heart and one accord
आम्मानंकु एकात्मार भावनाकु पोषण करी एवं सम विचार संपन्न होई रहिबाकु ही अछि
or we'll never serve God or the people
अन्यथा आम्माने ईश्वरंकु किंबा लोकमानंकु सेवा करि न पारु
unless we're one heart and one accord to stand by the principle
अर्थात सेतेबेळ पर्यंत आमे एक हृदय होई एक विचार संपन्न होई बाइबल रे मूलनीति गुडी कर सहित सुस्थिर होई रहिन थाउ सेतेबेळ पर्यंत आमे ईश्वरक के मनुष्यर सेवा करि न पारु आ ईश्वर जागृत कहय छंती ता जे उचित विषय अटे एहाक मधे स्वीकार करि न पारु आम्भ मानंकु सेसबु सहित यथार्थ रूपे तथा दृढ़तार सहित सुस्थिर होइ रहिबाकु ही अछि
चिकागो
सहर रे बिली एक एक कोठरी मध्ये अटकि जायथिला से
समवन कम टू हिम अ वुमन विथ हर हस्बैंड विथ कैंसर ऑन द लंग्स
जणे भद्र महिला अपना पतिंक सहित ता पाखकु आसीथिले जहांको पतिंकर फुसफुस रे कर्कट रोग आक्रांत करिथिला
एंड हिज वाइफ वाज अ पोलियो विक्टिम इन अ व्हीलचेयर
आ से मृतपाय अवस्था रे थिले आ ताक पत्नी पोलियो रोग रे आक्रांत थिबा कारण रु चकयुक्त चौकी रे सिधा आसीथिले
एंड हर ट्राइंग टू टेक केयर ऑफ अ मैन दैट कुड हार्डली स्टैंड अप विथ कैंसर ऑन हिज लंग
आ सेही भद्र महिला जनक एपु एक पुरुष को सहाय्य करू चेष्टा करथिले जे कि कष्ट साध्य करि सुधा ठिया होई पाउ नथिले आ आ कर्कट रोगटी ताक फुसफुस को आक्रांत करथिला
एंड बिली सेड टू हिम ही सेड आई एम सॉरी सर
सुतरा बिली तां कहिथिले जे मु महाशय अतिशय दुखित अटे
आई एम ग्लैड टू गिव यू अ प्रेयर कार्ड
कहिथिला आपरंकु सहस्र सहित प्रसन्नतार सहित मु प्रार्थना कार्ड टू देबा पई कृत संकल्प हेबी
एंड ही सेड बट आई हैव गॉट अनदर वन देन
आ से कहिथिला जे आउ खंडे कार्ड आपरंकु देबा पई मो पखरे नहीं
एंड ही सेड वेल ऑल राइट सनी
आउ से कहिथला पुत्र तेरे तो उत्तम विषय अटे
सो दैट्स ऑल राइट सो वी ट्राइड टू गेट हियर बट सो अनहैंडी फॉर अस
से कहिथला ता उत्तम विषय अटे कहिथले आमने तो एठा को आसीबा पई चेष्टा करथिलु मते एहा तो आमने मते अकृत कार्य सेवार प्रयास सदृश थिला
बिली सेड टेल व्हाट यू डू
बिली कहिथला आपन माने जे कोन करि परंती ताम आपण कहू अछि
आई एम गोइंग टू गेट देयर एंड आई एम गोइंग टू ब्रिंग हिम इन नाउ टेक हिम आउट
कहिथला मु बापा कति जाउ अछि आ मु तांकु एही स्थान को कोठरी मध्ये घेनी आसीबी आ मु तांकु तांकु बाहर को मध्ये घेनी जेबी
इट्स अ व्हाट आई डू एज़ सून एज़ यू हियर हिज मेसेज
आ कहिथला मु एतले सेपरी करि थाए आ अपमान एते जेतले शीघ्रता सहित तांकर समाचार को श्रवण करि थांती
सो देन You get your wife and you and get into a little room there where I pass through and I'll have you pray for you
कहिथला जे तत्पर आपन निजर किबा आपन एवं आपनक पत्नी सेई कोठरी मध्ये को जिवे जे कोठरी मध्ये को मु प्रवेश करबी आ सेठारे आपनक निमन्ते प्रार्थना करे निमन्ते ମୁଁ ତାଙ୍କୁ ଅନୁରୋଧ କରିବି ବା ସେ ତ କହିଥିଲେ ତାହା ହିଁ ଆଜ୍ଞାଧୀନ ପୁତ୍ର ପରିଚୟଟି ଅଟେ ତାହା ହିଁ ଅତ୍ୟଧିକ ଉତ୍ତମ ବିଷୟଟି ଅଟେ ଲକ୍ଷ୍ୟ କରନ୍ତି ତ ସେଠାରେ ସେପରି କିଛି ଗୋଟାଏ ଦେଖନ୍ତୁ ସେଠାରେ ଆଚରଣ ପରିଚୟଟି ସୁସ୍ପଷ୍ଟ ହୋଇଅଛି ଉତ୍ତମତା ବିଷୟ ଅଟେ ତାହା ହିଁ ଉତ୍ତମ ବିଷୟଟି ଅଟେ ଲକ୍ଷ୍ୟ କରନ୍ତି ତ
And that night, Billy, when he went back there, still against what he had said,
Billy said, "Ratri kaale jete bele se sethaku pheri jai thila, tathapi se jaha kichi nirdesh pradan karithila, tahara sampurna pre virodh bhavar bishoy eti rahithila."
That he had his brother-in-law there, who was bleeding with hemorrhages from the lungs.
Karon sethare se byaktinkara salaka janaka thile, je ki phusphusra rakta prabhav byadhire pidita thiba karanaru taha କ୍ଷତିଗ୍ରସ୍ତ ହୋଇ ପଡିଥିଲା ଆଉ ସେଠାରେ ତାଙ୍କର ଭଉଣୀ ଜଣଙ୍କ ମଧ୍ୟ ଥିଲେ ପେଟ ମଧ୍ୟରେ ନଳିଘା ଗୁଡିକର ପୀଡ଼ାରେ ଆକ୍ରାନ୍ତ ହୋଇ ରକ୍ତସ୍ରାବ ବ୍ୟାଧିରେ ଆକ୍ରାନ୍ତ ହୋଇ ପଡି ରହିଥିଲେ ଆହୁରି ମଧ୍ୟ ସେମାନଙ୍କୁ କିଛିଟା ଆବଶ୍ୟକ ସାହାଯ୍ୟ ପ୍ରଦାନ କରିବା ଅଭିପ୍ରାୟରେ ସେମାନେ ସେହି ସ୍ଥାନକୁ ଆସିଥିଲେ ଆପଣମାନଙ୍କୁ ସଜାଗ ହୋଇ ରହିବାକୁ ଅଛି ସେଠାରେ ତ ସମ୍ପୂର୍ଣ୍ଣ କୋଠରୀ ଲୋକାରଣ୍ୟ ହୋଇ ରହିଥିଲା ଆପଣମାନେ ଧ୍ୟାନ ଦିଅନ୍ତୁ ତଥାପି ସେମାନଙ୍କ ମଧ୍ୟ ଦେଇ ଗମନ କରିବାଟା ଆଉ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବାଟା ସମୟରେ ଆମମାନେ ଡାକ ଯୋଗେ ପତ୍ରଟିଏ ପାଇଥିଲୁ
Perfectly healed of that cancer of his lungs.
Artha sei byakti janaka apana karkatara karu sampurna rupe susta labh kariyachanti.
The woman, the wife in the wheelchair is up going around just normally she ever was.
Madhya sei mahila janaka chakajukta chaukre basi rahithwa tankra stri janaka madhya se ta susta labh karithile o purbe sadharana rupe jepari chaluthile separi chalabula kari sarvata jivasva karuthile.
The man with the hemorrhages of the lungs from tuberculosis is completely well.
ଆଉ ସେ ପୁରୁଷ ଜଣକ ଯକ୍ଷ୍ମା ରୋଗରେ ପୀଡିତ ଥାଇ ଆପଣା ଫୁସ୍ଫୁସ୍ ରକ୍ତସ୍ରାବ ଜନିତ ବ୍ୟାଧିରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ଲାଭ କରିଥିଲେ
And his wife is well of the ulcers.
ଆଉ ତାଙ୍କର ପତ୍ନୀ ସେ ମଧ୍ୟ ନଳିଘା ଜନିତ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ ଚାରି ଜଣ ଯାକ ଏକ ସଙ୍ଗେ ସୁସ୍ଥ ଲାଭ କରିଥିଲେ ସମ୍ବାଦପତ୍ର ଗୁଡିକ ଯେ ସେପରି ସମ୍ବାଦ ଛପାଇବା ନିମନ୍ତେ ଇଚ୍ଛା ପ୍ରକାଶ କରିପାରନ୍ତି ଏଥିପାଇଁ ମୁଁ ବିସ୍ମୟ ପ୍ରକାଶ କରିଥାଏ ଲକ୍ଷ୍ୟ କରନ୍ତି ତ ହଁ ଈଶ୍ୱର ତ ତଥାପି ଈଶ୍ୱର ଅଟନ୍ତି ସେ ତ ଆପଣଙ୍କର ନିରୂପିତ ଯୋଜନା ଅନୁସାରେ ଯେ କାର୍ଯ୍ୟ କରିଥାନ୍ତି ତାହା ତ ଆପଣମାନେ ଜାଣନ୍ତି ସେ ତ ଖୁବ୍ ଉତ୍ତମ ଅଟନ୍ତି ସେ ଯେ ସେପରି ଈଶ୍ୱର ଅଟନ୍ତି ଏହା ଜାଣିଥିବା କାରଣରୁ ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ ସେହି ପ୍ରଭାତକାଳୀନ ସମୟରେ ଆମେ ଜଣେ ଏକ ଅତି ସାଧାରଣ ପ୍ରଚାରକଙ୍କ ବିଷୟରେ କଥାବାର୍ତ୍ତା କରୁଥିଲୁ ଆଉ ତାଙ୍କ ସମ୍ବନ୍ଧରେ ଆମେ ଜାଣୁ ଯେ ସେ ସବୁଆଡ଼େ ଯାଉଥିଲେ ଏବଂ ପୀଡ଼ିତମାନଙ୍କ ପାଇଁ ତଥା ସେପରି ଅନ୍ୟାନ୍ୟ ବ୍ୟାଧିଗ୍ରସ୍ତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଆଉ ଲୁଇସଭିଲ୍ର ଚିକିତ୍ସାଳୟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଜନୈକ ବ୍ୟକ୍ତିଙ୍କ ନିମନ୍ତେ ସେ ପ୍ରାର୍ଥନା କରିଥିଲେ ତାହା ଏକ ଯକ୍ଷ୍ମା ରୋଗୀଙ୍କ ବିଷୟଟି ଥିଲା ଆଉ ସେହି ମହିଳା ଜଣକ ମୃତ୍ୟୁବରଣ କରିଥିଲେ ସେହି ସାଧାରଣ ବ୍ୟକ୍ତି ଜଣକ କହିଥିଲେ ଆଚ୍ଛା ଆଉ କୌଣସି ଆବଶ୍ୟକ ରହିନାହିଁ ଈଶ୍ୱର କରିନଥାନ୍ତି ଈଶ୍ୱର ବୋଲି କେହି ନାହାନ୍ତି ସେ ତ ଆପଣ ବାକ୍ୟକୁ ରକ୍ଷା କରିନଥାନ୍ତି କହିଥିଲେ ଠିକ ସେହିପରି ଭାବରେ ମୁଁ ତାଙ୍କୁ ଅଭିଷେକ କରିଥିଲି ବାଇବଲ ଯେପରି ନିର୍ଦ୍ଦେଶ ଦେଇଅଛି ଠିକ ସେହିପରି ଭାବରେ କରିଥିଲି ତଥାପି ସେ ଯଦି ତାଙ୍କର ବାକ୍ୟଟିକୁ ରକ୍ଷା ନ କରିପାରନ୍ତି ତେବେ ସେ କଦାପି ଈଶ୍ୱର ନୁହନ୍ତି କହିଥିଲେ ଏହା ତ କେବଳ ଏକ ପୁସ୍ତକ ମାତ୍ର ହିଁ ଅଟେ
That would seem like that unless you know God.
हाँ, आप वह जितने बड़े परिचित हो, ईश्वर के सहित परिचित होइ न परिचंती, जितने बड़े परिचित हैं तो आप लोगों को निमंत्रित से परिबोध है बा.
That's part of the scriptures, but it's not all of the scriptures.
ताहतो धर्मशास्त्र एको अंश विशेष अटे, मात्र यह तो संपूर्ण धर्मशास्त्र संबोधित अंश जिन हुए.
It's up on the basis of the faith of the individual.
यह तो व्यक्तिगत विश्वास और ऊपर निर्भर स्लॉटे लक्ष्य क्रांति तम.
And I told my wife, I said, there's been so many things happen that I just know that there is.
आमु मर पत्नी को कही थली, मु कही थली जे अनेक गुले घटना तो सब बड़े घटित हो आसी आसी ताहा जाके घटित हो आसी बोली मु जाने.
I don't know what's going to happen to me at the end. I may go the same way.
आ पुलिस सरे मो पति जे कोन घटिया को जाय अछि ता मधे मु जानि न थाए होई परे मु मधे सेई समान पथरो यात्री होई परे.
If God ever moves his hand of mercy from me, I'll go the same way.
कारण जदि बा केबे ईश्वर अपन अनुग्रहकारी हस्त को मो ठारु दुरै नियंती मु मधे सेई समान पथरो पथिक होई जिबी.
But as long as he'll keep his hand of mercy and guidance upon me, I'll go on.
मात्र जते बेले पर्यंत से मोर से अपनार अनुग्रहकारी हस्तटी को मो प्रति विस्तार कर रखिथे एवं मो उपरे करुणार दृष्टि को लगाए रखिथे मु सुस्थि रहि रहिथिबे.
But I asked media, I said, who was it in the room that morning after the vision of me seeing my little girl Sharon?
किंतु मु मीडिया को पचारिथिले मु कहिथिले मोर झियो सानो झियो सारण रो संबंध रे से प्रातकाल रे दर्शन टिको लाभ करथवा समय रे कोठरी मध्य रे किए उपस्थित थिले.
By the way, the other day I like to faint.
जाय हो ना कहीं की सही विगत दिन मु तो अचेत होई जाय थिबा परी बोध करि थिली.
I'm sitting on the street, you know my story, the vision of her at you.
मु तो मार्गटर पार्श्वरे बसी रही थिली आ एहा उत्तरे तारो संबंध रे मो द्वारा कथित होई थिबा दर्शन रे वृत्तांत को तो आपन माने जानंते.
I look coming by my side.
आ मो पार्श्वदेश आसुथिबारो घटनाटी को मु चाहि कर देखि थिली.
And there come a young girl down the street here in Jeffersonville was just exactly like that vision.
आउ सही स्थान रे ठीक सही जेफरसनविल राजमार्ग टरे उपरे जने एक जीवती महिला दर्शन रे मोनि कर आसीथला ता तो ठीक सही परी अभिक दर्शन टिए रहिथला.
I just had to grasp my hands together.
मु त केवल मोर हस्त दुइटी को परस्पर सहित एपरि भाबरे धरी पकाई रखथिले.
Look so much like that vision of my little Sharon.
सही दर्शन ट्रे से तो ठीक मोर सान झियो सारण परि देखा जाइथला.
She's a young woman then.
आ सेतले से जने युवती कन्या परि देखा जाउथला.
And after that vision that morning when in glory I
आ सही दर्शन ट्रे उक्त प्रातः काल रे महिमा रे देखिबा कारण रे मु
होप इज टेलिंग मी
होप मते कहुथले जे
had her arm around my shoulder saying don't worry about us Bill we're better off.
मो कांधर चारियाडे निजर हस्त कुंढे धरी कहुथले बिली अमर निमंत कदापि व्यग्र हो नहि अमन त अन्य मान अपेक्षा खूब भलो अछु.
Just trying to commit suicide.
मो तो यथा शीघ्र अपमृत्यु घटित मृत्यु रे निज को मारि देबा को जाउथले.
And she said don't worry promise me you won't worry anymore.
आउ से मते कहितले कदापि चिंतित हो नहि तुमे जे आउ कदापि व्यस्त हो नहि ए विषय मते प्रतिज्ञा करि कहो.
And I said I can't promise the hope because I'm weary I can't help it.
आ मु कहितले मु तहे को प्रतिज्ञा करि न परे होप मु से परि कदापि करि न परे जेतु मु तो अत्यंत विव्रत अटे मु त एथरु निस्तार लाभ कर न पारे.
And I come out of the vision standing in the dark room.
आ दर्शन रे मध्य रे मु ख्यांत हो जायथिली आ अंधकार पूर्ण कोठरी रे मध्य रे ठिया हो रहिथिली.
And not a vision, not imagination, but her arm was still around me.
आ ताहा दर्शन नथिला कि ताहा कोनो से मानसिक भ्रम नथिला कि तांकर हस्त दुइटी सेते बे पर्यंत मो गळा चाई आळ को घेरी हो रहिथिला.
आउ
से तो मते थपुड़ थिले मु चिंता करी थिली स्वल्प समय निमंते अपेक्षा करी थिवो एहा तो सेपरि किछि नुहे. गोटे दर्शन संबंध रे सेते बड़ समय रे ମୁଁ ଏହାକୁ କ'ଣ ବୋଲି ଯେ କହିବି ତାହା ତ ଜାଣିନଥିଲି। ମୁଁ ତ ଏହାକୁ ଏକ ଅସ୍ପଷ୍ଟ ରୂପେ ଦେଖୁଥିବା ସ୍ୱପ୍ନଟିଏ ବୋଲି କହିଥିଲି। ମୁଁ କହିଥିଲି ଏହା ତ ଅଟେ, ତାଙ୍କ ହସ୍ତଟି ସେତେବେଳେ ପର୍ଯ୍ୟନ୍ତ ମୋଠାରେ ରହିଥିଲା। ମୁଁ କହିଥିଲି ହୋପ୍, ତୁମେ ସେଠାରେ ଅଛ କି? ଆଉ ସେ କହିଥିଲେ ବିଲି, ତୁମେ ମୋ ପାଇଁ ଏବଂ ସାରନ୍ ପାଇଁ ଆଉ କଦାପି ଯେ ବ୍ୟସ୍ତ ନାହିଁ ଏ ବିଷୟରେ ମୋ ନିକଟରେ ପ୍ରତିଜ୍ଞା କରି କୁହ। ଯେହେତୁ ମୁଁ ତ ପଥର ଶେଷ ପ୍ରାନ୍ତରେ ପହଞ୍ଚି ସାରିଥିଲି ଆଉ ଅକସ୍ମିକ ମୃତ୍ୟୁ ଜନିତ ହତ୍ୟା ଦ୍ୱାରା ନିଜକୁ ଶେଷ କରିଦେବାକୁ ପ୍ରସ୍ତୁତ ହୋଇସାରିଥିଲି। ଆଉ ମୁଁ କହିଥିଲି ମୁଁ ତୁମକୁ ପ୍ରତିଜ୍ଞା କରୁଅଛି। ଆଉ ସେ ମୋତେ କୁଣ୍ଢାଇ ପକାଇଥିଲେ ଓ ମୋତେ ଥାପୁଡ଼ାଇଥିଲେ, ଆପଣ ହାତରେ ଥାପୁଡ଼ାଇ ଦେଇଥିଲେ। ଆଉ ତତ୍ପରେ ମୁଁ କହିଥିଲି ହୋପ୍, ତୁମେ କେଉଁ ସ୍ଥାନରେ ଅଛ? ମୁଁ ପାଇଥିଲି, ଅନୁଭବ କରିଥିଲି ଆଉ ଆଲୋକର ମଧ୍ୟରେ, କ୍ଷୀଣ ଆଲୋକ ପ୍ରକାଶଟି ମଧ୍ୟରେ ଏକ କ୍ଷୁଦ୍ର ଜଞ୍ଜିରଟିଏ ଦେଖିଥିଲି ଆଉ ତାକୁ ଟାଣି ଦେଇଥିଲି। ତାପରେ ମୁଁ ଚାରିଆଡ଼େ ନିରୀକ୍ଷଣ କରି ଖୋଜିଥିଲି ଆଉ ପ୍ରତ୍ୟେକ ଚୌକି ପରକୁ ଦୃଷ୍ଟିପାତ କରି ତାଙ୍କୁ ଖୋଜିଥିଲି। ଏହି ଅଭିପ୍ରାୟରେ ସେ କୌଣସି ଚୌକି ପରେ କାଳେ ବସିଥାଇ ପାରନ୍ତି। ସେ ତ ଈଶ୍ୱର ଅଟନ୍ତି। ସେ ତ ଆଜି ମଧ୍ୟ ସେହି ସମାନ ପ୍ରତାପୀ ଈଶ୍ୱର ଅଟନ୍ତି ଯେପରି ଭାବରେ ସେ ମୂଷା ଓ ଏଲିୟଙ୍କ ଆବିର୍ଭାବ ହୋଇଥିବା ସମୟରେ ରୂପାନ୍ତରିତ ପାହାଡ଼ ଉପରେ ପ୍ରତ୍ୟକ୍ଷଦର୍ଶୀ ହୋଇଥିଲେ। ସେ ଅଦ୍ୟାବଧି ସେହି ଈଶ୍ୱର ଅଟନ୍ତି। ସମ୍ଭବତଃ ଆମମାନେ ଅନେକ ଗୁଡ଼ିଏ ସଙ୍କଟ ଏବଂ ସମସ୍ୟା ମଧ୍ୟ ଦେଇ ଗତାୟତ କରିପାରୁ। କେବଳ ସ୍ମରଣରେ ରଖିଥାନ୍ତୁ, ଏପରି ଜଣେ ଅଛନ୍ତି ଯିଏକି ସବୁକିଛି ଜାଣନ୍ତି। ପଥଟିକୁ ଆଲୋକିତ ସୁଗମ କରିଦେଇଥାନ୍ତି, ତାହାକୁ ବାସ୍ତବତାରେ ପରିଣତ କରିଦେଇଥାନ୍ତି। ପର୍ଦ୍ଦାର ପୃଷ୍ଠଭାଗରେ କ'ଣ ରହିଅଛି ତାହାକୁ ତ ମୁଁ ଜାଣେ ନାହିଁ। ତଥାପି ମୁଁ ତ ଗୋଟିଏ ମାତ୍ର ବିଷୟକୁ ନିଶ୍ଚିତ ରୂପେ ଜାଣିଥାଏ। ମୁଁ ତ ମହାନ ଆହ୍ୱାନର ଯୋଗ୍ୟ ପଥଟିରେ ଚାଲି ଲକ୍ଷ୍ୟସ୍ଥଳ ଆଡ଼କୁ ଦୌଡ଼ି ଚାଲୁଅଛି। ପ୍ରତ୍ୟେକ ଦିନ ତ ସେ ମହାନ ଘଟଣାଟିର ନିମନ୍ତେ କାଳତିପାତ କରି ଏହାକୁ ଚାହୁଁଅଛି ଯାହାକି କୌଣସି ଦିନ ସଂଗଠିତ ହେବ ଆଉ ସେତେବେଳେ ମୁଁ ତାଙ୍କୁ ମୁଖାମୁଖି ହୋଇ ଦେଖିବି। ଆଉ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଥିବାର କାହାଣୀଟିକୁ କହିବି, ସେହି ଦିନଟି ନିମନ୍ତେ ଅପେକ୍ଷା କରିଅଛି। ତାହା ତ ସେହି ଦିନଟି ଅଟେ ଯାହା ପାଇଁ ମୁଁ ଜୀବିତ ରହିଅଛି। ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ଯାହା କିଛି ଅବା ରହିଅଛି ମୁଁ ଆଗକୁ ବଢ଼ିବାକୁ ଚାହେଁ, କେବଳ ଲକ୍ଷ୍ୟସ୍ଥଳକୁ ଆଗେଇ ଚାଲୁଅଛି। ଏହି ଆରାଧନାଳୟକୁ ମୁଁ ଚାହେଁ, ବର୍ତ୍ତମାନ ଆପଣମାନେ ନିଜର ପାଦରେ ଠିଆ ହୋଇ ଅଛନ୍ତି। ଆପଣମାନେ ଯେ ସ୍ୱର୍ଗୀୟ ଆହ୍ୱାନର ପ୍ରଣଟିକୁ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ି ଚାଲନ୍ତୁ, ଏହା ମୁଁ ଆପଣମାନେ ନିମନ୍ତେ ଚାହିଁଥାଏ। ଆପଣମାନେ ଯାହା କିଛି କରନ୍ତୁ ନା କାହିଁକି ପରସ୍ପର ସହିତ ଏକତ୍ରିତ ଭାବେ ଆବଦ୍ଧ ହୋଇ ରହିଥାନ୍ତୁ। ଆପଣମାନେ ସକ୍ଷମ ଅନୁସାରେ ଯଥାସମ୍ଭବ ନିର୍ମଳ ଭାବମୂର୍ତ୍ତିକୁ ଧାରଣ କରି ରହିଥାନ୍ତୁ, ତଥାପି ଗୋଟିଏ ହସ୍ତ ଦ୍ୱାରା ସଦା ସର୍ବଦା ଅନ୍ୟକୁ ସମ୍ଭାଳି ରଖିବା ନିମନ୍ତେ ଯତ୍ନଶୀଳ ହୋଇ ରହିଥାନ୍ତୁ ଏବଂ କୌଣସି ଜଣେ ବ୍ୟକ୍ତିଙ୍କୁ ଖୁଆଡ଼ ମଧ୍ୟକୁ ନେଇ ଆସିବା ପାଇଁ ଉଦ୍ୟତ ଥାନ୍ତୁ। ମାତ୍ର ଏହି ବିଶ୍ୱାସ ସହିତ ଯାହାକୁ କି ଆମମାନେ ବର୍ତ୍ତମାନ ପ୍ରଚାର କରୁଅଛୁ ଏବଂ ଉତ୍ସାହର ସହିତ প্রাণপণ করুছু
এছর
তিড়ে মাত্র বিচলিত হুন্তু না
যেহেতু
মতে তাঙ্কর সেবক বলি আপনার যদি বিশ্বাস করুথান্তি তবে এহা হি ঈশ্বরঙ্কর যোজনাটি অটে
It'll never be in the majority, it'll always be in the minority.
ଏହା ତ କଦାପି ବହୁଳ ସଂଖ୍ୟକ ଲୋକମାନଙ୍କର ବିଶ୍ୱାସ ମଧ୍ୟରେ ସୀମିତ ହୋଇ ରହିବ ନାହିଁ ମାତ୍ର ଏହା ତ ସଦାସର୍ବଦା ଅଳ୍ପ ସଂଖ୍ୟକ ଲୋକମାନଙ୍କ ଦ୍ୱାରା ଆଦୃତ ହେବ
Always has and always will be.
ସେପରି ସର୍ବଦା ହୋଇ ଆସିଅଛି ଏବଂ ସର୍ବଦା ହେବ ମଧ୍ୟ
But remember, it is written.
ତଥାପି ମନେ ରଖିଥାନ୍ତୁ ଏହା ତ ଲିଖିତ ହୋଇଅଛି
Fear not, little flock. It's your father's goodwill to give to you the kingdom.
ହେ ସାନପଲ ଭୟ କର ନାହିଁ କାରଣ ତୁମମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମମାନଙ୍କ ପିତାଙ୍କର ସନ୍ତୋଷ
Now, there is a group of officers of our church.
ଆମମାନଙ୍କ ମଣ୍ଡଳୀର କେତେକ ପୁରୁଖ ବ୍ୟକ୍ତିଗଣ ଏତେବେଳେ ଏଠାରେ ଉପସ୍ଥିତ ଅଛନ୍ତି
Deacons, trustees, Sunday school superintendents.
ଡିକନ୍ସ ଗଣ ସେବାକାରୀ ଗଣ ସଣ୍ଡେ ସ୍କୁଲର ପରିଦର୍ଶକ ଗଣ ପାଳକ ଇତ୍ୟାଦି ଆମମାନ ମଣ୍ଡଳୀଟି ସେହିପରି ଭାବରେ ଅନୁଶାସିତ ହୋଇ ରହିଅଛି ଆଉ ଆପଣମାନେ ମଣ୍ଡଳୀର ସଭ୍ୟଗଣ ଆପଣମାନେ ହିଁ ତ ଏହି ପୁରୁଖାମାନଙ୍କୁ ଏବଂ ପାଳକଙ୍କୁ ନିଜସ୍ୱ ରୂପେ ମନୋନୀତ କରିଅଛନ୍ତି ମୁଁ ତ ସାଧାରଣତଃ ଜଣେ ପର୍ଯ୍ୟବେକ୍ଷକ ମାତ୍ର ଅଟେ ଏହାକୁ ନ୍ୟାୟୋଚିତ ରୂପେ ଚାଲୁଥିବା ବିଷୟକୁ ଲକ୍ଷ୍ୟ କରିବାର ବ୍ୟକ୍ତି ଜଣକ ଅଟେ ଏବଂ ଉପଦେଶ ଦେବା ନିମନ୍ତେ କିମ୍ବା ସେପରି କିଛି ବିଶେଷ କାର୍ଯ୍ୟ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ ବ୍ୟକ୍ତି ଜଣକ ଅଟେ ଆପଣମାନେ ତ ସେହିପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ କି ଆପଣଙ୍କ ପାଳକଙ୍କୁ ମନୋନୀତ କରିଥାନ୍ତି ଆପଣମାନେ ନିଜର ଟ୍ରଷ୍ଟିଜ୍ ମାନଙ୍କୁ ବାଛିଥାନ୍ତି ଆପଣମାନେ ନିଜର ଡିକନ୍ସ ମାନଙ୍କୁ ବାଛିଥାନ୍ତି ଏହି ମଣ୍ଡଳୀ ମଧ୍ୟରେ ରହିଥିବା ସମସ୍ତ ପଦବୀ ଗୁଡ଼ିକ ନିମନ୍ତେ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ଆପଣମାନେ ହିଁ ବାଛିଥାନ୍ତି ସୁତରାଂ ସେହି ବ୍ୟକ୍ତିମାନଙ୍କ ସାହାଯ୍ୟକାରୀ ହୋଇ ସେମାନଙ୍କ ନିମନ୍ତେ ଠିଆ ହେବାଟା ଏହା ତ ଆପଣମାନଙ୍କର କର୍ତ୍ତବ୍ୟ ଅଟେ ଏହାକୁ ବୁଝନ୍ତୁ ସେମାନେ ତ ଭୁଲ କରିପାରନ୍ତି ସେମାନେ ତ ମନୁଷ୍ୟ ଅଟନ୍ତି ସେମାନେ କେବଳ ମରଣଶୀଳ ମନୁଷ୍ୟ ହିଁ ଅଟନ୍ତି ଆଉ ସେମାନେ ଭୁଲ କରିପାରନ୍ତି
They'll make mistakes.
ଆଉ ସେମାନେ ଅବଶ୍ୟ ଭୁଲ କରିପାରନ୍ତି
But if the President of the United States makes a mistake, do we throw him out as President?
ତଥାପି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାଶୟ ଯଦି କିଛି ଭୁଲ କରନ୍ତି ତେବେ ରାଷ୍ଟ୍ରପତି ପଦରୁ ଆପଣମାନେ ତାଙ୍କୁ କି ବିତାଡ଼ିତ କରିଦେବେ
We forget about it and move on.
ଆମେ ତ ସେ ସମ୍ବନ୍ଧରେ ଭୁଲିଯିବୁ ଆଉ ଆଗକୁ ବଢ଼ିଯିବୁ
That's the way We want to do our church now.
ବର୍ତ୍ତମାନ ଆମମାନଙ୍କ ମଣ୍ଡଳୀ ନିମନ୍ତେ ମଧ୍ୟ ଆମେ ଠିକ ସେହିପରି ବ୍ୟବହାରକୁ କରିବୁ
I was listening to him pray a few minutes ago for those deacons.
ସେ ଡିକନ୍ସ ମାନଙ୍କ ନିମନ୍ତେ ଏଇ କିଛି ସମୟ ପୂର୍ବେ ତାଙ୍କୁ ପ୍ରାର୍ଥନା କରୁଥିବାର ମୁଁ ଶୁଣିଥିଲି
And to hear back our testimony at the door from the trustees.
ଆଉ ଟ୍ରଷ୍ଟିଜ୍ ମାନଙ୍କ ଠାରୁ ସେ ପ୍ରବେଶ ଦ୍ୱାର ନିକଟରେ ସେମାନଙ୍କ ସାକ୍ଷୀ ଦାନକୁ ମଧ୍ୟ ଶୁଣିଥିଲି
How that with One accord you all are.
ଆପଣମାନେ ସମସ୍ତେ ଏକମତ ହୋଇ ରହିବାଟା କେତେ ଉତ୍ତମ ବିଷୟ ହେବ
Now stay that way. Now you members stand by these trustees, deacons, and pastor.
ଆଉ ଠିକ ସେହିପରି ଭାବରେ ସୁସ୍ଥିର ହୋଇ ରହିଥାନ୍ତୁ ଆଉ ଆପଣମାନେ ସଭ୍ୟଗଣ ଆପଣମାନେ ଟ୍ରଷ୍ଟିଜ୍ ମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇ ରହିଥାନ୍ତୁ ଡିକସ୍ ମାନଙ୍କ ସହିତ ପାଳକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇ ରହିଥାନ୍ତୁ ଆଉ ମନେ ରଖିଥାନ୍ତୁ ଆପଣମାନେ ଯେବେ ବି ଏଠାରେ ଏକତ୍ରିତ ହୋଇଥାନ୍ତି ନା କାହିଁକି ସେତେବେଳେ ଏହି ବନ୍ଧନଟି ଯେ କିପରି ଭାଙ୍ଗିଯାଉ ତାହା ତ ସର୍ବଦା ସଚେତନ କାର୍ଯ୍ୟଟି ହୋଇ ଆସିଅଛି ଏହାକୁ ମନେ ରଖିଥାନ୍ତୁ ସେପରି ତ ସର୍ବଦା ହୋଇ ଆସିଅଛି ଏବଂ ସେପରି ସର୍ବଦା ହେବ
ମଧ୍ୟ
ତଥାପି ଆପଣମାନେ ନିଜର ପଦାଧିକାରୀମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସର୍ବଦା ଠିଆ ହୋଇ ରହିଥାନ୍ତୁ ଆଉ ତାହା ହିଁ ସେହି ସମ୍ଭାଷଣଟି ଅଟେ ଯାହାକି ମୁଁ ଦେବାକୁ ଯାଉଥିଲି
I have here also something for the bulletin board this morning.
ଆଉ ତତ୍ପରେ ମୁଁ ଏଠାରେ କିଛି ସୂଚନା ଗୁଡିକୁ ଏହି ସୂଚନା ବୋର୍ଡରେ ଲଗାଇ ଦେବା ପାଇଁ ରଖିଅଛି
about the meeting of the board and their authority.
ବୋର୍ଡ ମିଟିଂର ବିଷୟରେ ଏବଂ ସେମାନଙ୍କର ଅଧିକାର ସମ୍ବନ୍ଧରେ କିଛି ବିଶେଷ ସୂଚନା ଗୁଡିକ ରଖିଅଛି
and it'll be on the bulletin board and I got a copy for Brother Roberson who is the chairman
ଆଉ ସୂଚନା ବୋର୍ଡ ଉପରେ ଏହାକୁ ଝୁଲାଇ ଦିଆଯିବ ଆଉ ଭାଇ ରବର୍ଟସନଙ୍କ ନିମନ୍ତେ ମୁଁ ଗୋଟିଏ ପ୍ରତିଲିପି ରଖିଅଛି ଯିଏକି ଟ୍ରଷ୍ଟିଜ୍ ମାନଙ୍କର ଚେୟାରମ୍ୟାନ୍ ଅଟନ୍ତି ଆଉ ଭାଇ କଲିନ୍ସଙ୍କ ନିମନ୍ତେ ସୁଦ୍ଧା ଗୋଟିଏ ରଖିଅଛି ଯେ ଅନ୍ୟ ଏକ ପ୍ରତିଲିପି ରହିଅଛି ଏପରି ମୁଁ ବିଚାର କରିଥାଏ ଯିଏକି ଡିକନ୍ସ ବୋର୍ଡ ଚେୟାରମ୍ୟାନ ରୂପେ ଦାୟିତ୍ୱ ସମ୍ପନ୍ନ କରିଥାନ୍ତି ଆଉ ବର୍ତ୍ତମାନ ଏହି ସମସ୍ତ ପଦବୀ ଗୁଡିକ ଧର୍ମଶାସ୍ତ୍ର ଅନୁଯାୟୀ ମନୋନୟନ କରାଯାଇ ରଖାଯାଇଅଛି ଆଉ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ କି ପ୍ରକାର କାର୍ଯ୍ୟଗୁଡ଼ିକୁ କରିବାକୁ ଯେ ହେବ ଏ ସମ୍ବନ୍ଧରେ ସେମାନଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ଶାସନ ଗୁଡ଼ିକୁ ଅବଶ୍ୟ ଅବଗତ ହେବାକୁ ହିଁ ଅଛି ସେହି ହେତୁରୁ ଟ୍ରଷ୍ଟିଜ୍ ମାନଙ୍କର ସେମାନଙ୍କ ବ୍ୟକ୍ତିଗତ ରୂପେ ଏକ ପଦବୀ ରହିଅଛି ଆଉ ଡିକନ୍ସ ମାନଙ୍କ ମଧ୍ୟ ବ୍ୟକ୍ତିଗତ ପଦବୀ ରହିଅଛି ସଣ୍ଡେ ସ୍କୁଲ ନିର୍ଦ୍ଦେଶକଙ୍କର ମଧ୍ୟ ଏକ ବ୍ୟକ୍ତିଗତ ପଦବୀ ରହିଅଛି ଆଉ ସମସ୍ତ ପୋଲଟିର ପ୍ରମୁଖ କର୍ଣ୍ଣଧାର ପାଳକ ମହାଶୟ ହିଁ ଅଟନ୍ତି ଏହି ସମସ୍ତ ପଦବୀ ଗୁଡିକ ଏକ ସାଧାରଣ ସାମଗ୍ରୀକୁ ଧାରଣ କରି ରହିଅଛନ୍ତି ଆପଣମାନଙ୍କର କାର୍ଯ୍ୟକାରୀ ସଭା ଗୁଡିକ ଯେ ଏକାଠି ହୋଇ ସଞ୍ଚାଳିତ ହେବା ଅନୁଚିତ ଅଟେ ଏପରି ମୁଁ ବିଚାର କରିଥାଏ ମାତ୍ର ପ୍ରତ୍ୟେକ ପଦବୀ ଗୁଡିକର ଯୋଗ୍ୟତା ଅନୁସାରେ ସେଗୁଡିକ ହେବା ଉଚିତ ବିଷୟ ଅଟେ ଯେହେତୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟର ନିଷ୍ପତ୍ତି ନିମନ୍ତେ ଯଦି ତାହା ଆବଶ୍ୟକ ବୋଲି ମନେ କରାଯାଇଥାଏ ତଦ୍ଭିନ୍ନ ଡିକନ୍ସ ମାନଙ୍କୁ ଟ୍ରଷ୍ଟିଜ୍ ମାନଙ୍କୁ କିଛି କହିବାର ଅଧିକାର ରହିନାହିଁ ଆଉ ସେହିପରି ଭାବରେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ତଦ୍ରୁପ ଅଟେ ଟ୍ରଷ୍ଟିଜ୍ ମାନେ ତ ବିତ୍ତ ବ୍ୟବସ୍ଥା ଏବଂ ଭବନର ଦେଖଭାଲ କରିବା ନିମନ୍ତେ ଦାୟିତ୍ୱବାନ ଅଟନ୍ତି ଡିକନ୍ସ ମାନଙ୍କ କାର୍ଯ୍ୟଟି ସହିତ ସେମାନଙ୍କ କିଛି ସମ୍ପର୍କ
ରହିନାହିଁ
ମଣ୍ଡଳୀର ଶାନ୍ତିରକ୍ଷା ଅଧିକାରୀଗଣ ଅଟନ୍ତି ତଥା ପାଳକଙ୍କର ସାହାଯ୍ୟକାରୀଗଣ ଅଟନ୍ତି ଆଉ ଟ୍ରଷ୍ଟିଜ୍ ମାନେ ତ ସମ୍ପତ୍ତି ଗୁଡ଼ିକର ରକ୍ଷଣାବେକ୍ଷଣ ଭାର ଗ୍ରହଣ କରିଥାନ୍ତି ଆଧ୍ୟାତ୍ମିକ ବ୍ୟବସ୍ଥା ଏବଂ ଯୋଜନା ପରିପ୍ରେକ୍ଷୀରେ ଟ୍ରଷ୍ଟିଜ୍ ମାନଙ୍କର କୌଣସି ପ୍ରକାର ସମ୍ପର୍କ
ରହିନାହିଁ
ଏବଂ ଡିକନ୍ସ ମାନଙ୍କର ବିତ୍ତ ସମ୍ବନ୍ଧୀୟ ବ୍ୟବସ୍ଥାର ବିଷୟରେ କୌଣସି ପ୍ରକାର କିଛି ଦାୟିତ୍ୱ
ରହିନାହିଁ
ସେହି କାରଣରୁ ଏହାକୁ ଠିକ ସେହିପରି ହେବାଟା ଉଚିତ ବିଷୟ ଅଟେ ଆଉ ସନ୍ଡେ ସ୍କୁଲ ପରିଦର୍ଶକ ନିର୍ଦ୍ଦେଶକ ସେ ତ ଆପଣଙ୍କ ସନ୍ଡେ ସ୍କୁଲ କାର୍ଯ୍ୟକ୍ରମ ଅଧିକାରୀ ଅଟନ୍ତି ମୁଁ ତ ସେହି ସବୁ ଲିଖିତ ଆକାରରେ ଏଠାରେ ନିର୍ଦ୍ଦେଶ ରଖିଅଛି ଏବଂ ସୂଚନା ବୋର୍ଡ ଉପରେ ତାହାକୁ ଲଗାଇ ଦେବା ନିମନ୍ତେ ଟାଇପ୍ କରାଯାଇ ରଖାଯାଇଅଛି
the doctrine that the church stands for
au ete bele dharma padas ek ek dhancha ku grahan kare nimanta amane jau achu jaha pare mandalite sthira habare dandayaban hoi rahi thae
and have it framed in here in the church
ebo ethare मंडली मध्य यहाँ को एक मापकाठी भाव स्थिरीकृत रखा को
अच्छी the doctrine of the church
अर्थात कहा उपरे आमने जे दण्डायमान होय रही थाउ नीतिगत शिक्षा गुडी उपरे धर्म उपदेश गुडी कर उपरे से गुडी कर सहित आमने स्थिर होय रही थाउ
now to be a church we got to have a doctrine
वर्तमान एक मण्डली होयता कारणरु आमन को एक धर्म उपदेश को लाभ करबा उचित विषय अटे
we don't draw down any stake to say we just go this far
आमने कोन से को निश्चित नीतिगत विषय को पोषण कर न था एवं से न था कि आम एत विषय लाभ
कर
प्रत्येक सहित जिते दूर संभव हो पारे सहभागिता लाभ करने उद्देश्य आम मान निकट को जापर ईश्वर लोक मान सहित सहभागिता करने निम्ते आपणार धर्मशास्त्र शिक्षा अनुजाई आम मान को आग बढ़ा निम्ते सुविधा प्रदान करी थांती
Now stick together be of one accord one heart and move on for God
परस्पर सहित बांधी रही थांतु समविचार पोषण कर रही थांतु एक आत्मा होई थांतु एवं ईश्वर को उद्देश्य अग्रसर होई चलंतु
That's the way God wants us to do
ताही सही अनुसूत पथटी अटे जहां परे हमने अग्रसर होई बोली ईश्वर इच्छा करी थांती
Now let us pray and then open the word
असंतु इतने अमने प्रार्थना करू आते वाक्य को उन्मोचन करू
ओ प्रेशियस लॉर्ड वी आर नाउ अबाउट टू अप्रोच द डिवाइन वर्ड आर द रीडिंग ऑफ दिस वर्ड
अहे अनुग्रहकारी प्रभु अमने इतने बड़े से अलौकिक वाक्य टीर आड़ को प्रायत अग्रसर है थाउ किंबा वाक्य पाठ करने निमंत्रित जाऊ थाउ
May your Holy Spirit interpret to us that which we have need of.
आउ अमने जहाँ किसी आवश्यक करी थाउ मुख्यतः पवित्र आत्मा से सबों को अमने मंते व्याख्या करंतु.
And let us speak, Lord, and act and live.
हे प्रभु, अमन जबे तद्रूप करू, आचार व्यवहार करू, एवं जीवन जपन करू.
Knowing that we are all Your children by grace as you have called us.
यहाँ जानित बात दरा जे अम्माने समस्त तो आपनों का संतान गण अटो आपनों जे परिभावरे अम्मा आह्वान करे संते सही परिभावरे अनुग्रह दरा अम्माने आपनों का संतान गण अटो.
May there be a fellowship in this church.
ये मंडली के मध्य रे संभवतः सही प्रकार का सभागिता देखा जाओ.
Seeing that we're Just about to emerge into some great move.
अम्मने जे एक सुप्रसिद्ध अवलंबित उपाय रो शेष चरण रे आसी पहुंची जाय सारी अछु.
We feel of bringing up other ministers to go out into the fields of work.
तेनु अन्यन्य सेवक गण को मध्य कार्य क्षेत्र जे कोनोसी स्थान रे व्यवहार करबा निमित्त प्रेरणा कर प्रदान करी उत्साहित करया को करबा अभिप्राय रे
If you shall send me into the different parts of the world,
पुनि आपण मते जदि जगत विभिन्न स्थान प्रेरण करे निमन्ते इच्छा करंती
there to establish the faith and to have a minister ready and willing and trained to take over.
आ सेठरे विश्वास को दृढ़भूत करबा निमन्ते तथा सेवक गण को प्रस्तुत करे निमन्ते एवं सेवान के मध्य रे सत इच्छा को जागृत करबा निमन्ते एवं समान को विश्वास सपक्ष में प्रशिक्षित करने निमित्त उत्साहित करने निमित्त प्रेरण करते
And may the faith that was once delivered to the saints that we are gallantly standing for
आउ से विश्वास जहाँ की साधुमान निकट रे एक बार समर्पित हो से विश्वास निमित्त आम जदि अद्यावधि अग्रसर सहित दंडवान हो करिपारु मध्य
Become a circle around the world.
जेतु विश्वव्यापी एक परिधिर मध्य को आनिबार उपायटि रही अछि.
Grant it, Lord.
हे प्रभु एहा को प्रदान करी प्रदान करंतु.
May this little wheat pile as it was one day when we dedicated it to you.
आउ एही सौभाग्यतार एही क्षुद्र समूहटि को जहाँ कि समर्पण करबार समय रे एकदा एही स्थान संग्रहित होई रहिथिला
May there be a church rise up here, Lord.
हे प्रभु एही स्थान रे एक मंडली जपरी ସ୍ଥିରୀକୃତ ହୋଇପାରେ
that out of it shall go ministers and evangelists and teachers and missionaries to all parts of the world
ଯେପରିକି ଏହି ସ୍ଥାନରୁ ସେବକଗଣ ନିର୍ଗତ ହୋଇ ବାହାରି ଯାଇପାରନ୍ତି ଏବଂ ସୁସମାଚାର ପ୍ରଚାରକଗଣ ଏବଂ ଶିକ୍ଷକଗଣ ଏବଂ ମିଶନାରୀମାନେ ଏହି ସ୍ଥାନରୁ ବାହାରି ଯାଇ ପୃଥିବୀର ବିଭିନ୍ନ ସ୍ଥାନକୁ ଚାଲି ଯାଇପାରନ୍ତି
We would ask this morning a special blessing for our brothers and sisters Stricker who's suffering now.
ଆଜିର ଏହି ପ୍ରାତଃକାଳରେ ଆମମାନଙ୍କ ସେହି ସବୁ ଭାଇ ଏବଂ ଭଉଣୀମାନେ ଯେଉଁମାନେ କି ବର୍ତ୍ତମାନ ପୀଡ଼ିତ ଅବସ୍ଥାରେ ପଡ଼ିଅଛନ୍ତି ସେମାନଙ୍କ ନିମନ୍ତେ ଆମମାନେ ଅସାମାନ୍ୟ ଆଶୀର୍ବାଦକୁ ଭିକ୍ଷା କରିବାକୁ ଚାହୁଁଥାଉ
But we know that we're all put to these tests.
ମାତ୍ର ଆମମାନେ ସମସ୍ତେ ଯେ ସେହି ଗୋଟିଏ ମାତ୍ର ପରୀକ୍ଷା ନିମନ୍ତେ ନିର୍ବାଚିତ ହୋଇଅଛୁ ତାହା ଯେପରି ଆମମାନେ ଜାଣୁ
Every son that cometh to God must be chastened, tried.
ପ୍ରତ୍ୟେକ ସନ୍ତାନ ଯିଏକି ଈଶ୍ୱର ନିକଟକୁ ଆସିଥାଏ ଅବଶ୍ୟ ଶାସନ କରାହେବ ପରୀକ୍ଷିତ ହେବ
And if we give up easy and turn back, then we are illegitimate children and not the children of God.
ଆଉ ଆମମାନେ ଯଦି ଏହାକୁ ସହଜ ସାପେକ୍ଷ ବୋଲି ବିଚାର କରିଥାଉ ଏବଂ ଆପଣଙ୍କୁ ପଛକୁ ଫେରାଇ ନେଇଯାଇଥାଉ ତେବେ ତ ଆମମାନେ ପୁତ୍ର ନହୋଇ ଜାରଜ ଅଟୁ ଆଉ ଈଶ୍ୱରଙ୍କ ସନ୍ତାନ ନୁହଁ
Give brother and sister Stricker strength and power to stick to their post of duty.
ସୁତରାଂ ଭାଇ ଓ ଭଉଣୀଙ୍କୁ ଯଥାସମ୍ଭବ ଉତ୍ସାହ ପ୍ରେରଣା ପ୍ରଦାନ କରନ୍ତୁ ଆଉ ସେମାନଙ୍କ କର୍ତ୍ତବ୍ୟ ପଦବୀରେ ଦୃଢ଼ତାର ସହିତ ସ୍ଥିର ହେବାକୁ ସାହାଯ୍ୟ କରନ୍ତୁ
If they have to beg what food they eat.
ଯାହା କିଛି ପଦାର୍ଥ ସେମାନେ ଭୋଜନ କରନ୍ତି ଯଦି ସେମାନଙ୍କୁ ତାହା ଆପଣଙ୍କ ନିକଟରେ ଭିକ୍ଷା କରିବାକୁ ପଡ଼ିଥାଏ
Let thy hand of blessing be upon them.
ତେବେ ଆପଣଙ୍କ ଆଶୀର୍ବାଦର ହସ୍ତଟି ସେମାନଙ୍କ ଉପରେ ବିସ୍ତାରିତ ହୋଇ ରହିଥାଉ
Well, we know not, but it might be through that very effort that you'd show the native of Africa what a real Christian is.
ଯେହେତୁ ଆମେ ଜାଣିନଥାଉ ମାତ୍ର ସମ୍ଭବତଃ ଏହା ସେହି ସାହାଯ୍ୟକାରୀ ଉପାୟଟିର ଉଦ୍ଦେଶ୍ୟରେ ଅଟେ ଯାହାକି ଆପଣ ଆଫ୍ରିକା ମହାଦେଶର ଏକ ପ୍ରକୃତ ଖ୍ରୀଷ୍ଟିଆନର ଆଚରଣଟି ଯେ କିପରି ଅଟେ ତାହାକୁ ପ୍ରଦର୍ଶନ କରିବେ ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ ବର୍ତ୍ତମାନ ଏହି ସମସ୍ତ ବିଷୟଗୁଡ଼ିକ ଆପଣଙ୍କ ଇଚ୍ଛା ଅନୁଯାୟୀ ସଫଳ ହେଉ ଆମମାନ ପାଳକ ମହାଶୟ ଭାଇ ନେଭିଲଙ୍କୁ ଏତେବେଳେ ଆଶୀର୍ବାଦ କରନ୍ତୁ
As you have in past.
ଆପଣ ଯେ ତାଙ୍କୁ ମେଷପାଳକର ପାଳକ ରୂପେ ପ୍ରସ୍ତୁତ କରନ୍ତୁ ଏହି ଆମମାନେ ପ୍ରାର୍ଥନା କରିଥାଉ ଅଭିଜ୍ଞତ ଦିନ ମାନଙ୍କରେ ଆପଣ ଯେପରି ବ୍ୟବହାର କରିଅଛନ୍ତି ଏତେ ମଧ୍ୟ ସେହିପରି କରନ୍ତୁ
And we would not forget his lovely little wife who is very sick.
ଆଉ ଆମମାନେ ତାଙ୍କର ସ୍ନେହିଳ ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ଏତେବେଳେ ଭୁଲି ଯାଉ ନାହିଁ ଯିଏକି ଖୁବ୍ ଅସୁସ୍ଥ ଅଟନ୍ତି
The enemy would like to leave Brother Neville that group of children with no mother.
ସେହି ସନ୍ତାନଗଣ ସହିତ ରହିଥିବା ଭାଇ ନେଭିଲଙ୍କୁ ଶୈତାନ ଏହି ସ୍ଥାନ ପରିତ୍ୟାଗ କରି ପଳାଇ ଯାଉ ସେମାନଙ୍କର ମା ସେମାନଙ୍କ ସହିତ ଏତେବେଳେ ରହନ୍ତୁ
But we stand in place by faith of the blood of Jesus Christ between that enemy and our sister.
ମାତ୍ର ବିଶ୍ୱାସ ସହିତ ଆମେ ଦୃଢ଼ୀଭୂତ ହୋଇଥାଉ ଏବଂ ସମର୍ପଣ କରିଥାଉ ଅର୍ଥାତ୍ ଆମମାନଙ୍କର ଭଉଣୀ ଓ ସେହି ଶତ୍ରୁ ମଧ୍ୟସ୍ଥଳରେ ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ସ୍ଥାପନ କରିଥାଉ
ହେ
ପ୍ରଭୁ ଆପଣଙ୍କର ଆତ୍ମାଙ୍କୁ ସମ୍ଭବତଃ ତାଙ୍କ ଉପରେ ପ୍ରଦାନ କରିବା ନିମନ୍ତେ ବାଧିତ ହେଉନ୍ତୁ
Knowing it all, women are ordained to walk down through this valley of darkness of this age.
ଏହା ଅବଗତ ହୋଇଥିବା କାରଣ ଯେ ପ୍ରତ୍ୟେକ ମହିଳାଗଣ ଏହି ଯୁଗର ଅନ୍ଧକାରପୂର୍ଣ୍ଣ ଉପତ୍ୟକାଟିକର ମଧ୍ୟରେ ଚାଲିବା ନିମନ୍ତେ ଅଭିଷିକ୍ତ ହୋଇଅଛନ୍ତି ତଥାପି ଆପଣ ଯେ ତାଙ୍କ ସହବର୍ତ୍ତୀ ରହିବେ ଏହା ହିଁ ଆମମାନଙ୍କର ପ୍ରାର୍ଥନା ଅଟେ ସେହି ସାନ ସାନ ପିଲାମାନଙ୍କୁ ଆଶୀର୍ବାଦ କରନ୍ତୁ ବର୍ତ୍ତମାନ ସେ ତ ଅତିଶୟ ଘବରାହଟ ଅନୁଭବ କରିବେ ଏବଂ ଦୁର୍ବଳ ମଧ୍ୟ ଅନୁଭବ କରିବେ
May the Holy Ghost be at the door of mercy at all times for that family.
ତଥାପି ପବିତ୍ର ଆତ୍ମା ସେହି ପରିବାରର ଦ୍ୱାରଧଟି ଉପରେ ଅନୁଗ୍ରହ ପକ୍ଷ ବିସ୍ତାର କରି सदा सर्वदा रहिथान्तु
That's our trustee board.
अम्मानकर ट्रस्टीज बोर्ड टिकु आशीर्वाद करंतु
Our brother Wood and our brother Egan, brother Roberson and all of the others, Lord.
अम्मानक भाई वुड्स अम्मानक भाई इगन भाई रॉबर्टसन एवं अन्यान्य प्रत्येक जनक संबंधित अटे
Deacons, trustees and all that's associated in the church.
Deacons माने ट्रस्टीज माने एवं अन्यान्य अनेक पदाधिकारी गण ଏହି ମଣ୍ଡଳୀର ସହିତ ସମ୍ପର୍କ ସ୍ଥାପନ କରି ରହିଅଛନ୍ତି
ହେ
ପ୍ରଭୁ ସେମାନଙ୍କୁ ନିଜ ନିଜର ଅଧିକାର ମଧ୍ୟରେ ସୀମିତ ଥାଇ ସେମାନଙ୍କ ସେବା କାର୍ଯ୍ୟ କରିବା ନିମନ୍ତେ ପବିତ୍ରତାର ସହିତ ଏବଂ ଧାର୍ମିକତାର ସହିତ ତାହାକୁ କହିବା ନିମନ୍ତେ ସେମାନଙ୍କୁ ଯେ ଅନୁପ୍ରାଣିତ କରନ୍ତୁ ଏହା ହିଁ ଆମମାନଙ୍କ
Bless those Lord who have served in the times past.
ବିଗତ ଦିନମାନଙ୍କରେ ଯେଉଁମାନେ ଆପଣଙ୍କ ସେବା କାର୍ଯ୍ୟକୁ କରିସାରିଅଛନ୍ତି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ
And we pray that you will continue to be with all of us, that we will be known as a church of unity and spirit and love of the Lord.
ଆପଣ ଆମମାନ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ ଯେପରିକି ଆତ୍ମାଙ୍କ ସହଭାଗିତାର ଏବଂ ଈଶ୍ୱରଙ୍କ ପ୍ରେମରେ ଉତ୍ସସିତ ହୋଇଥିବା ଏକ ମଣ୍ଡଳୀ ନୟ ଆମମାନେ ପରିଚିତ ହୋଇପାରୁ
ଆମ୍ଭେମାନେ
ଯେତେବେଳେ ଆବଶ୍ୟକ କରିଥାଉ ସେତେବେଳେ ଆପଣ ଯେ ଆମ୍ଭମାନଙ୍କୁ ବାକ୍ୟଟିକୁ ପରିବେଷଣ କରିବେ ବର୍ତ୍ତମାନ ଏଥିପାଇଁ ଆମମାନେ ପ୍ରାର୍ଥନା କରିଥାଉ
ଆମମାନେ
ଯେତେବେଳେ ବାକ୍ୟଟିକୁ ପାଠ କରିଥାଉ ଆପଣଙ୍କ ଦ୍ୱାରା ଲିଖିତ ହୋଇଥିବା ବାକ୍ୟଟିକୁ ଯେତେବେଳେ ପାଠ କରିବା ନିମନ୍ତେ ଯାଉଅଛୁ ସେତେବେଳେ ଆମମାନେ ସେପରି କହିବାକୁ ଦେଉନ୍ତୁ ଯେହେତୁ ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହା ଭିକ୍ଷା କରିଥାଉ ଆମେନ୍ ପ୍ରାର୍ଥନା କରୁଥିବା ସମୟରେ ମୁଁ ଚିନ୍ତା କରୁଥିଲି
Trustees and so forth.
ଆମମାନେ ଯେପରି ଭାବରେ ଆମମାନଙ୍କ ଆଧୁନିକ ଧରଣର ସହଭାଗିତା ନିମନ୍ତେ ଭିକ୍ଷା କରୁଥିଲୁ କିମ୍ବା ତାହାକୁ ଆଶୀର୍ବାଦ କରୁଥିଲୁ ଟ୍ରଷ୍ଟିଜ୍ ମାନଙ୍କର ନୂତନ ବୋର୍ଡ ନିମନ୍ତେ କିମ୍ବା ସେପରି ଅନ୍ୟାନ୍ୟ ବ୍ୟବସ୍ଥା ଗୁଡ଼ିକ ନିମନ୍ତେ ସେପରି କରୁଥିଲୁ ମୃତ ଭାଇ ଫ୍ଲିମ୍ୟାନଙ୍କ ନିମନ୍ତେ ଭାଇ ଡେକ୍ମ୍ୟାନଙ୍କ ନିମନ୍ତେ ଆଉ ସେମାନଙ୍କ ମଧ୍ୟରୁ ଅନେକ ନିମନ୍ତେ ଯେଉଁମାନେ କି ଏଠାରେ ବସିଅଛନ୍ତି ଚିନ୍ତା କରୁଥିଲେ ଯେଉଁମାନେ କି ଆପଣ ସେବାର କାର୍ଯ୍ୟଗୁଡ଼ିକୁ ସଫଳତାର ସହିତ ସମ୍ପନ୍ନ କରିସାରିଅଛନ୍ତି ଆଉ ସେମାନଙ୍କର ଆଦରଣୀୟ ଏବଂ ନମ୍ରତାର ସେବା କାର୍ଯ୍ୟ ନିମନ୍ତେ ଆମେ ଈଶ୍ୱରକୁ ଧନ୍ୟବାଦ ଦେବାକୁ ଚାହିଁଥାଉ
May the Lord ever be with them to bless them and to help them.
Kas ishwar samananko sahitare sada sabad rahi thantu samanko aashirvad koiba abhipraya re eva samanko sahajya koribar abhipraya re nirantar samanko sahitare rahi thantu.
I want to read before
mu to purbaru pathak karibaku chahithae.
Just remember now the bulletin board and so forth and the coming meeting.
Bartaman kebal mone rakhi thantu suchana board re pradan karajaithiba ସୂଚନାଗୁଡ଼ିକ ବିଷୟରେ ଏବଂ ଆଗତ ହେବାକୁ ଥିବା ସଭାଗୁଡ଼ିକ ବିଷୟରେ ମନେ ରଖିଥାନ୍ତୁ ଆଉ ଆଜିର ପ୍ରାତଃକାଳରେ ଆପଣମାନଙ୍କୁ ଆମମାନ ସହଭାଗିତା ଲାଭ କରିଥିବା କାରଣରୁ ଆମେ ଅତ୍ୟନ୍ତ ଆନନ୍ଦିତ ଅଟୁ ଆଚ୍ଛା ମୁଁ ସମ୍ଭବତଃ ସେପରି କହିପାରନ୍ତି ଜନୈକ ଭାଇ ଯିଏକି ବିଗତ ଦିନମାନଙ୍କରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲେ ଏବଂ ଆଜି ମଧ୍ୟ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି
ଗୁଡ୍ ବ୍ରଦର ଫ୍ରେଡ୍ ସଫମନ୍ ଫ୍ରମ୍ ହିଜ୍ ୱାଇଫ୍ ଫ୍ରମ୍ ସାସ୍କାଚୁୱାନ୍ କାନାଡା
ଜଣେ ଉତ୍ତମ ସ୍ୱଭାବ ବିଶିଷ୍ଟ ଭାଇ ଜଣକ ଅଟନ୍ତି କାନାଡାର ସାସ୍କାଚୁୱାନ୍ ସହରର ଭାଇ ଫ୍ରେଡ୍ ସୁଥମ୍ୟାନ୍ ଓ ତାଙ୍କର ପତ୍ନୀ ଅଟନ୍ତି
In our nation, a sojourner.
ଯିଏକି ଆମମାନଙ୍କ ପାଇଁ ଜଣେ ବିଦେଶୀ ଅଟନ୍ତି ଆମମାନଙ୍କ ରାଷ୍ଟ୍ର ନିମନ୍ତେ ଜଣେ ବିଦେଶୀ ଅଟନ୍ତି
ତଥାପି
ଆମମାନଙ୍କ ସହଭାଗିତା ମଧ୍ୟରେ ଜଣେ ଶ୍ରଦ୍ଧାଳୁ ଭାଇ ଅଟନ୍ତି ଭାଇ ଫ୍ରେଡ୍ ସୋଥମ୍ୟାନ୍ ତ ସେଠାରେ ବସି ଅଛନ୍ତି ମୁଁ ଯେତେବେଳେ କାନାଡା ଦେଶରେ ଥିଲି ସେଥିରେ ସେ ଉକ୍ତ ଉଦ୍ଦୀପନା ସଭାର ସଞ୍ଚାଳକ ଥିଲେ
ସୁତରାଂ
ଆଉ ଜଣେ ଶ୍ରଦ୍ଧେୟ ଭାଇ ଜଣକ ଯିଏକି ପୂର୍ବେ ଜଣେ କାନାଡା ଦେଶୀୟ ଅଧିବାସୀ ଥିଲେ
which was a businessman and can prove to the world that you can't outgive God.
Je ki jane byabsayi byakti thile aa je ki jagat ko pranit kari paruthile je tum mane ishwaran ko kichhi pradan kari paru nahi boli.
He and his buddy formed a foundation for finances of building a place.
Se to se ebong tankar sahajogi janak bitta upalabdha nimante eko sanghathe sthapan karithile eko prasad tie ନିର୍ମାଣ କରିଥିଲେ କିମ୍ବା ଏକ ବିଦେଶୀୟ ସୁଷମାଚାର ସଂଗଠନର ଭିତ୍ତିମୂଳକ ସ୍ଥାପନ କରିଥିଲେ ସେମାନେ ଓକଲ୍ୟାଣ୍ଡରେ ଏକ ସଭାକୁ ପରିଚାଳନା କରିବା ନିମନ୍ତେ ମୋତେ ନିମନ୍ତ୍ରଣ କରିଥିଲେ ଆଉ କହିଥିଲେ ଯେ ସେମାନେ ଅର୍ଥଟି ଉପାର୍ଜନ କରିଥିଲେ ସେମାନେ ଆପଣାର ସଂସ୍ଥାଟିର ମଧ୍ୟରେ ତାହାକୁ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ସେପରି କରିଥିଲେ କିଛି ଅର୍ଥର ଉଦ୍ଦେଶ୍ୟରେ ମୁଁ ଓ ଭାଇ ଫ୍ରେଡ୍ ତାହାଙ୍କୁ ଚେଷ୍ଟା କରିଥିଲୁ ଆଉ ଯାହା ଯାହା କି ଭାଇ ଫ୍ରେଡ୍ଙ୍କର ଅଂଶଟି ଥିଲା ତାହାକୁ ମୁଁ ବ୍ୟକ୍ତିଗତ ରୂପେ ଯେପରି ନେଇଯାଏ ନ ପାରେ ସେ ନିମନ୍ତେ ପ୍ରୟାସ କରିଥିଲେ ତେଣୁକରି ଆମେ ତତ୍ପର ବିଚାର କରି ସ୍ଥିର କରିଥିଲୁ ଯେ ଆମେ ଏହାକୁ କାନାଡା ଅଧିବାସୀମାନଙ୍କୁ ପ୍ରଦାନ କରିବୁ ଆଉ ଏପରିକି କୌଣସି ପ୍ରକାର ଦାନଟିକୁ ମଧ୍ୟ ସଂଗ୍ରହ କରିବୁ ନାହିଁ ତଥାପି ଏହା ସେତେଟା ଫଳପ୍ରଦ ହୋଇପାରିନଥିଲା ସଭାଗୁଡ଼ିକ ତ ଶୃଙ୍ଖଳିତ ହୋଇଥିଲା ମାତ୍ର ଯେହେତୁ ଆମେ ଦାନ ସଂଗ୍ରହ କରିନଥିଲୁ ମଣ୍ଡଳୀଟି ଯଦି ଏକ ନିୟୁତ ଶହ ଡଲାର ମୂଲ୍ୟର ସମ୍ପତ୍ତିଟିଏ ହୋଇଥାଏ ତଥାପି ମୁଁ ତାହାକୁ ଭୃକ୍ଷେପ କରିନଥାଏ ତଥାପି ଦାନଟିକୁ ସଂଗ୍ରହ କରୁଥିବା କାରଣରୁ ଆପଣ ତ ଏହାକୁ ଈଶ୍ୱରଙ୍କ ନିକଟରେ ବନ୍ଧକ କରି ତାହାକୁ ଈଶ୍ୱରଙ୍କ ପାଇଁ ଋଣୀ କରି ରଖିଥାନ୍ତି ତାହା ତ ଆରାଧନାର ଏକ ଅଂଶ ଅଟେ ଆଉ ଆପଣ ତାହାକୁ ଚୋରି କରିଥାନ୍ତି ଯେତେ ସମ୍ଭବ ମୁଁ ଅର୍ଥ ବିରୁଦ୍ଧରେ ବୃଦ୍ଧାଚରଣ ଭାବଟି ପୋଷଣ କରିଥାଏ ଏବଂ ସେପରି ବସ୍ତୁଗୁଡ଼ିକ ବିରୁଦ୍ଧରେ ମତ ପ୍ରକାଶ କରିଥାଏ ମୁଁ ଏହାକୁ ଶିକ୍ଷା ଲାଭ କରିଥାଏ ଯେ ଯେତେବେଳେ କେହି ଜଣେ ବ୍ୟକ୍ତି ଦୋଷୀ ବୋଲି ସାବ୍ୟସ୍ତ ହୋଇଥାନ୍ତି ସେତେବେଳେ ଆପଣଙ୍କୁ ମଧ୍ୟ ନିଜର ଦୋଷଟିକୁ ମାନିଯିବା ବିଷୟଟିକୁ ସ୍ୱୀକାର କରି ନେବାଟା ଉଚିତ ବିଷୟ ଅଟେ ଯେହେତୁ ସେପରି କାର୍ଯ୍ୟଟିକୁ କରିବାଟା ଯେ କଦାପି ଉତ୍ତମ ବିଷୟ ନୁହେଁ ଏହାକୁ ମୁଁ ଏବଂ ଭାଇ ଫ୍ରେଡ୍ ଅନୁଭବ କରିଅଛୁ ଆଉ ଭାଇ ବୋର୍ଡର୍ସ ମହାଶୟ ମୁଁ ଯେତେବେଳେ ଭାଇ ଫ୍ରେଡ୍ଙ୍କୁ ସେଠାରେ ଛାଡ଼ିଥିଲି ଓ ଓକଲ୍ୟାଣ୍ଡରେ ଆପଣଙ୍କ ଆବାସସ୍ଥଳୀ ଆଡ଼କୁ ଯାଇଥିଲି ସେଥିରେ ମୁଁ କହିଥିଲି ଯେ ଆପଣ ସେପରି କଦାପି କରନ୍ତୁ ନାହିଁ ଆପଣ ନିଜର ଦାନ ଥଳିଟିକୁ କେବଳ ବୁଲାଇ ଆଣନ୍ତୁ ଆଉ ଦାନଟିକୁ ସଂଗ୍ରହ କରନ୍ତୁ ଏବଂ କୌଣସି ଏକ ସ୍ଥାନରେ ଅନ୍ୟ ଏକ ସଭାଟିଏ କରିବା ନିମନ୍ତେ ତାହାକୁ ନିଜର ମାତୃମଣ୍ଡଳୀ ନିମନ୍ତେ ମଧ୍ୟକୁ ନେଇ ଯାଇ ସଞ୍ଚୟ ରଖିଥାନ୍ତୁ ତା ଯାହା କିଛି ହେଇଥାଉ ନା କାହିଁକି ଅନ୍ୟ ଗୋଟିଏ ସ୍ଥାନରେ ସଭାକୁ ଆୟୋଜନ କରିବା ନିମନ୍ତେ ତାହାକୁ ସଞ୍ଚୟ ରଖିଥାନ୍ତୁ ଆଉ ଏଥିପୂର୍ବେ କି ଆରାଧନାର ସଭାଗୁଡ଼ିକ ସମାପ୍ତ ହୋଇଥିଲା ଭାଇ ବୋର୍ଡର୍ସ ଓ ତାଙ୍କର ବନ୍ଧୁ ଜଣଙ୍କ ମୋ ନିକଟକୁ ଆସିଥିଲେ ଆଉ ମୋତେ କହିଥିଲେ ସଭାଟିଏ ଆୟୋଜନ କରିବା ନିମନ୍ତେ ଯେତିକିଟି ଅର୍ଥର ଆବଶ୍ୟକ ହୋଇଥାଏ ସଭାଟିଏ ନିମନ୍ତେ ଯେତେ ଅର୍ଥର ଆବଶ୍ୟକ ହୋଇଥାଏ ତାହା ତ ଯଥାସମ୍ଭବ ସଂଗୃହୀତ ହୋଇସାରିଅଛି
made arrangements for a meeting in San Jose, California.
आ यहाँ अल्प किसी दिन उत्तरे से सैन जोसी कैलिफोर्निया रे एक सभा रो आयोजन करी थे।
Where he had some, I guess, 60 or 70 churches in the valley.
जो उस स्थान में किसे लाभ करी थे, प्राय तो 60 रो 70 टी मंडली से उपत्यका मध्य रे रही थला एपरि मु अनुमान करी थाए।
Of all different faiths, all cooperating.
विभिन्न प्रकार विश्वास मत गुड़ी को तो पोषण कर रही थे सुधा प्रत्येक सहयोग प्रदान करी थे।
We had a wonderful meeting and returning back again November.
आम मने तो एक उत्साहजनक उपासना अवधि को लाभ करी थिलु आ नवंबर मास रे पुनश्च से जगह को जाउ अछु।
We're happy to have you with us, Brother Borders and Brother Fred sitting back there.
आमे माने आपण मानंकु अम्मार मधरे सहभागिता करिवार अवसर योग्य पाई परिथिबा कारणरु अत्यंत आनंद अटु भाई बॉर्डर्स ओ भाई प्रेड पछरे सही स्थान बसी अछंते।
And these men are strangers maybe to you all.
आओ ए व्यक्तिगत होई परे आपण मान निमन्ते तो अपरिचित व्यक्ति होई परि थांते।
But you've been precious brothers to me out in the fields.
किंतु सुषमाचर क्षेत्र रे मध्ये रे से माने मो निमन्ते तो बहुमूल्य भातृगण रूपे परिचित होई आसी अछंते।
Contending earnestly for the faith that we're standing for.
आओ जेउ विश्वास आ जे विश्वास विषय वस्तु टीर उपरे आम स्थिरीकृत हो रही अछु से जत्नपूर्वक सुस्थिर हो रही अछंति।
God bless you, brother.
भातृगण ईश्वर आपण मानंकु आशीर्वाद करंतु।
We're glad to have you this morning in the little old tabernacle here.
एठा स्थित एई क्षुद्र आराधना टीर मध्य रे आम आपण मानंकु लाभ करथिबा कारणरु अत्यंत आनंदित अटु।
Not much to look upon.
देखिवा निमन्ते सेपरि किछि आकर्षणीय स्थान नुहे।
But there's something here that we know that God lives here, you see.
तथापि एहि स्थान रे एपरि एक विशेष विषय रही अछि जद्वारा आमे जानि थाउ जे ईश्वर एहि स्थान बास करै थांति। आपण माने एहाकु लक्ष्य करंतु।
So we're happy for that.
तेणु करि आम माने अत्यधिक आनंदित अटु।
And these other precious brethren, if I had time to mention. That's with us today.
आउ एही स्थान रे अन्यान्य आदरणीय भाई माने मध्ये रहि अछंती आ मु जदि समय पाई थाए सेमानक नाम टिको प्रकाश करे को समय पाए तरे सेमानक नाम को जे माने कि अम्मार मध्ये रे रहि अछंती सेमान परिचित कराइबे।
Now I am anticipating and praying that in the next few days the Lord willing.
आउ ईश्वर जदि इच्छा करू थांती तबे खूब अल्प दिन मध्ये रे मु आकांक्षा करू अछि जे एवं प्रार्थना करूछि जे
आई वांट टू गो फीलिंग लेड
मु तो जीवा को चाहे थाए चारणा पाइथली बोली अनुभव करूछि।
आई हैवंट मेड द अनाउंसमेंट
मु तो वर्तमान सुद्धा सूचना प्रदान करी नहीं।
द नेक्स्ट मीटिंग टू ओहा
परवर्ती सभाटी तो ओही ओही रे हेबो
टू बी विद ब्रदर सलिवन ऑन द कैंप ग्राउंड
आ भाई सुलिवान को सहित सभास्थल मध्य उपस्थित रही। खूब अल्प समय व्यवधान सेपरि करी जेनी मु अनुमान करी था जे यहाँ तो प्रायत से यात्रा करने निमंते 100 माइल दूरता मध्य रही स्थान टी पारे। आप जदि निजर छुट्टी दिन निमंते आप जदि योजना प्रस्तुत कर न था तेरे यहाँ तो एक सुंदर रमणीय जात्रा योजना टी हेबो। ईश्वर जी लगातार रूपे आम मानक चालना प्रदान करिवे ते ताहा एक चित्ताकर्षक जात्रा योजना टी हेबो।
वेरी फाइन मैन एंड वी अप्रिशिएट ब्रदर सलिवन ग्रेडी
खूब उत्तम स्वभाव व्यक्ति अटंती आ भाई सुलिवान को मु खूब प्रचुर परिमाण रे आम तो अत्यधिक रूपे चाहे थाउ।
जस्ट इज द मेयर ऑफ द सिटी वाज जस्ट एक्स मेयर
से तो से सहर नगरपाल अटंती आ से तो प्राक्तन नगरपाल जनक अटंती।
दिस एन ओल्ड फैशन केंटकी एंड दैट्स ऑल आई कैन से अबाउट इट
आ से पुरातन विचारधारा संपन्न जने कांटुकी आदिवासी मध्ये अटंती ताहे सब किछ अटे जहां की तांकरी संबंध रे कहि परि थाए।
आई मेट हिम द अदर डे एंड वी वर बोथ रेज्ड डाउन देयर इन द माउंटेन्स ऑफ केंटकी।
जितेबेले विगत दिन मु तांकु सही स्थान रे साक्षात करथिली आम मैंने उभय तो कैंटुकी रे सही पर्वत अंचल मध्य रे वृद्धि लाभ करथिलु।
He said to me, "Have you still got your ass affinity around your neck, Billy?"
से मते कहिथले जे बिली त ତୁମେ ଅଦ୍ୟାବଧି ଆପଣା ବେକରେ ଚାରିଆଡ଼େ ସେ ହେଙ୍ଗୁର ମାଳଟିକୁ ପରିଧାନ କରିଥାଉ କି ବର୍ତ୍ତମାନ ଆପଣମାନେ ବୁଝିପାରନ୍ତି ଯେ ସେ କିପରି ଭାବରେ ନିଜକୁ ଅସଲି କେଣ୍ଟୁକିଆନ୍ ବୋଲି ପରିଚିତ କରାଇଥାନ୍ତି ଆସନ୍ତୁ ପଛକୁ ଫେରିଯିବା ଏଠାରେ ଉପସ୍ଥିତ ରହିଥିବା କେଣ୍ଟୁକି ନିବାସୀ ମୋର ଭାତୃଗଣ ପ୍ରତି ଅସମ୍ମାନର କୌଣସି ଉଦ୍ଦେଶ୍ୟ ନିମନ୍ତେ ନୁହେଁ ଏଠାରେ ଭାଇ ଜେଫ୍ରିଜ୍ ତଥା ଅନ୍ୟାନ୍ୟ ଅନେକ ମଧ୍ୟ ରହିଅଛନ୍ତି ମୁଁ ମଧ୍ୟ ଜଣେ କେଣ୍ଟୁକି ନିବାସୀ ବ୍ୟକ୍ତି ଯେ ଅଟେ ତାହା ତ ଆପଣମାନେ ଜାଣନ୍ତି ଆମମାନେ ଯେ କିଏ ଅଟୁ ଏଥିପାଇଁ ମୁଁ ଆପଣମାନଙ୍କୁ ଗୋଟିଏ ମାତ୍ର ବିଷୟ କହିଥାଏ ଆମେମାନେ ତ କେଣ୍ଟୁକି ଅଧିବାସୀ ନୁହଁ କିମ୍ବା ଆମମାନେ ତ ଆମେରିକୀୟ ଅଧିବାସୀ ମଧ୍ୟ ନୁହଁ ଆମ୍ଭେମାନେ ତ ଯାତ୍ରୀଗଣ ଅଟୁ ଏବଂ ବିଦେଶୀୟ ଗଣ ଅଟୁ ଆମମାନେ ଆଗତ ହେବାକୁ ଥିବା ଏକ ସହରର ଅନ୍ୱେଷଣ କରୁଅଛୁ ଆଉ ପାଠ କରିବାର ଏକ ଅଂଶଟ୍ରେସ ରୂପେ ଆସନ୍ତୁ ଆମମାନେ କିଛି ସମୟ ନିମନ୍ତେ ଯାତ୍ରା ପୁସ୍ତକରୁ ଏକ ଅଧ୍ୟାୟକୁ ପାଠ କରିବା
And the 20th verse to the 23rd inclusive.
Mo 23 adhyay ru patha kare ko chahibi aa 20 pad ru arambha kare 23 pad tre porjanta patha karibi.
Now I want to take a text this morning from like this of this rather.
Ei patakala re mu ek bishay vastu ti jam eha madhe urdhuta kare ko chahibi kiwa eti madhe grahan karibi bhai mane.
A total deliverance.
Jaharo ପ୍ରସଙ୍ଗଟି ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଅଟେ ଆଉ ମୁଁ ଦୀର୍ଘ ସମୟ ଧରି ପ୍ରଚାର କରିବାକୁ
ଯାଉନାହିଁ
ଆଉ ଏତେବେଳେ ଯେତେବେଳେ କି ଆପଣମାନେ ନିଜ ନିଜ ଧର୍ମଶାସ୍ତ୍ରକୁ ଖୋଲିବି ସେହି ଅଧ୍ୟାୟଟିକୁ ବାହାର କରୁଅଛନ୍ତି ସେତେବେଳେ ମୁଁ ଅପେକ୍ଷା କରୁଅଛି
Obey his voice, provoke him not, for he will not pardon your transgression, for my name is in him. I'm sure that the congregation knows who this angel was. My name is in him. And if thou will indeed obey his voice and do all that I speak, then will I be an enemy unto thy enemies and an adversary unto thy adversaries. For mine angel shall go before thee and bring thee unto the Amorites, the Hittites, Persianites, Canaanites, Havites, and Jubanites, and I will cut them off.
Dekho, ambhe tumbhoku pathare rakhya kariba pai, o tumbhoku ambhar prastuta sthana ku aniba pai, tumbho age age eka duta prerana karuachu. Tanka bisoyare sabadhana huo, o tahankar abare abadhana kara, tahankar asantosha janma nahi. କାରଣ ସେ ତୁମମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି ଏଇ ଦୂତ ଜଣଙ୍କ ଯେ କିଏ ଥିଲେ ତାଙ୍କୁ ଏହି ସମବେତ ସଭାଟିରେ ଲୋକମାନେ ଚିହ୍ନନ୍ତି ବୋଲି ମୁଁ ନିଶ୍ଚିତ ଅଟେ ଯେହେତୁ ତାଙ୍କଠାରେ ଆମ୍ଭର ନାମ ଅଛି ମାତ୍ର ତୁମ୍ଭେ ଯେବେ ନିତାନ୍ତ ତାହାଙ୍କର ଉପରେ ଅବଧାନ କରିବ ପୁଣି ଆମ୍ଭେ ଯାହା ସବୁ କହୁ ତାହା କରିବ ତେବେ ଆମ୍ଭେ ତୁମମାନଙ୍କର ଶତ୍ରୁ ଓ ତୁମର ବୈର ବୈରୀ ହେବା କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ ଏବଂ ତୁମ୍ଭକୁ ଇମୋରିୟମାନଙ୍କର ଓ ହିତ୍ୟମାନଙ୍କର ଓ ପ୍ରିଜୀୟମାନଙ୍କର କିଣାନୀୟମାନଙ୍କର ଓ ହିଦ୍ୟମାନଙ୍କର ଏବଂ ଜବୁସୀୟମାନଙ୍କ ଦେଶକୁ ଆଣିବେ ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା
Speak now for a few minutes if you pray.
ଆଉ ଅଳ୍ପ ସମୟ ନିମନ୍ତେ ଆମ୍ଭମାନେ ଯେତେବେଳେ ଏହି ବାକ୍ୟଟି ଉପରେ ବିଚାର ବିମର୍ଶ କରିଥାଉ ସେତେବେଳେ ପ୍ରଭୁ ଏହି ବାକ୍ୟଟି ଉପରେ ଆମମାନେ ଆପଣଙ୍କ ଆଶୀର୍ବାଦକୁ ପ୍ରଦାନ କରିବେ ଯଦି ଆମେ ଏଥିପାଇଁ ପ୍ରାର୍ଥନା କରିବୁ
I was thinking on this subject of a total deliverance.
ସେହି ବିଷୟବସ୍ତୁ ଉପରେ ମୁଁ ଚିନ୍ତା କରୁଥିଲି ଅର୍ଥାତ୍ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣର ଏହି ପ୍ରସଙ୍ଗଟିର ପରିପ୍ରେକ୍ଷୀରେ ଚିନ୍ତା କରୁଥିଲି
The church has been in the in the minority,
Mondoli eko simito sankhyaka madhyare eko sarvanimna sankhyaka bisishta ate.
It always will be in members.
Sankhyare eha sarvada separi sankhyaka bisishta hoi rahithibo.
Until Jesus comes.
Jete bola paryanta Khrista Yesu asina janti.
But it's living under its God-given privileges.
तथापि यहाँ तो अपनार ईश्वरत्व सु अवसर मध्य अवस्थान कर जीवित ईश्वर मंडली अटे आम मैंने केवल अवगत हो था
कि
ब्राह्म टबर्नाकुल एपरी नुहे जेहेतु ब्राह्म टबर्नाकुल तो यार केवल एक अंश विशेष ही अटे समस्त राष्ट्र मध्य एपरी तो अन्यान्य बहुसंख्यक आराधनालय गुड़िक रही अछन्ति आज रात्रि काल रे उपासना समय रे भाई स्नेलिंग बाप्तिस्म एक आराधना टी ଭାଇ କାର୍ଡସ୍ ଏହାକୁ ସୂଚନା ପ୍ରଦାନ କରିବା ନିମନ୍ତେ କହିଥିଲେ ମାତ୍ର ମୁଁ ତାହାକୁ ପାସରି ଯାଇଥିଲି କିମ୍ବା ଏହାକୁ ସେ ଯେ କରିବାକୁ ଯାଉଅଛନ୍ତି ଏ ବିଷୟରେ ଗତକାଲି ମୋତେ କହିଥିଲେ ସେ କହିଥିଲେ ଯେ ତାହା ଏକ ବାପ୍ତିସ୍ମର ଉପାସନା ରୂପେ ଆୟୋଜିତ କରାଯାଉଛି
ତେଣୁକରି
ଯଦି କେହି ଏଠାରେ ଏପରି ଅଛନ୍ତି ଯେ କି ବର୍ତ୍ତମାନ ସୁଦ୍ଧା ବାପ୍ତିତ ହୋଇନାହାନ୍ତି ତେବେ ତ ଭାଇ ସ୍ନେଲିଂ ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆନନ୍ଦ ଅନୁଭବ କରିବେ ତାହା ଉଟିକାସ୍ତ ସେହି ପବିତ୍ର ଆରାଧନାଳୟଟି ଅଟେ ଆଉ ନ୍ୟୁ ଆଲବାନିସ୍ଥ ଭାଇ ଜୁନିୟର ଜ୍ୟାକ୍ସନଙ୍କର ସହଭାଗିତାଟି ଅଟେ ମଧ୍ୟ ସମଗ୍ର ରାଷ୍ଟ୍ରଟି ମଧ୍ୟରେ ଏପରି ଅନେକ ଗୁଡ଼ିଏ ମଣ୍ଡଳୀ ରହିଅଛନ୍ତି ତଥାପି ଏପରି ବୋଧ ହେଉଅଛି ଯେପରିକି ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ପରାଜିତ ହୋଇଥିବା ପକ୍ଷଟିରେ ଆଡ଼େ ବାସ କରୁଅଛୁ ହଁ ଅଳ୍ପ ବହୁତେ ସେପରି ହିଁ ଅଟୁ
I heard Brother Neville announce this morning back there.
ପଶ୍ଚାତରେ ଠିକ ସେହି ସ୍ଥାନରେ ଆଜିର ପ୍ରାତଃକାଳରେ ଭାଇ ନେଭିଲ ଏହାକୁ ଯେ ସୂଚନା ପ୍ରଦାନ କରିଥିଲେ ଏହା ମୁଁ ଶ୍ରବଣ କରିଥିଲି ସେହି କାରଣରୁ ଏହା ମୋର ବିବେଚନାଟିର ମଧ୍ୟ ରେଖାଙ୍କିତ ହୋଇଯାଇଥିଲା ଅର୍ଥାତ୍ ଲୋକମାନେ ଯେ ପରିତ୍ରାଣ ବିଷୟରୁ ଧୀରେ ଧୀରେ ଦୂରକୁ ଚାଲି ଯାଉଛନ୍ତି ଏପରି ଅନୁଭୂତ ହେଉଅଛି ଏହା ତ ସେପରି ଅନୁମାନ କରାଯାଇଥାଏ ଯେପରିକି ଲୋକମାନେ ଏହାକୁ ଲକ୍ଷ୍ୟ କରିସାରିଥିଲେ ଆଉ ସେହି କାରଣରୁ ସେମାନେ ଏହାକୁ ଏକତରଫା କରି ଦୂରକୁ ଠେଲି ଦେଉଅଛନ୍ତି ଓହୋ ତେବେ ବି ଈଶ୍ୱର ଏହାକୁ କାର୍ଯ୍ୟକାରୀ କରନ୍ତି ତଥାପି ଏହା ତ ସେପରି ଆଚରଣଟି କଦାପି ହେବାର ନୁହେଁ
When he was called by God,
ଆଉ ମୂଷା ସେ ଯେତେବେଳେ ଈଶ୍ୱରଙ୍କ ଦ୍ୱାରା ଆହୁତ ହୋଇଥିଲେ
he was a total, complete prophet.
ସେତେବେଳେ ସେ ତ ପୂର୍ଣ୍ଣ ମାତ୍ରାରେ ସମ୍ପୂର୍ଣ୍ଣ ଭାବେ ଜଣେ ଭାବବାଦୀ ଥିଲେ
When God sends a man to do anything, he completely equips him with everything that he has need of.
କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ଈଶ୍ୱର ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ପ୍ରେରଣ କରିଥାନ୍ତି ସେଥିରେ ସେ ଯାହା କିଛି ଆବଶ୍ୟକ ବସ୍ତୁଗୁଡ଼ିକୁ ଦରକାର କରିଥାନ୍ତି ସେ ସବୁର ସହିତ ଈଶ୍ୱର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସଜ୍ଜିତ କରି ତଦ୍ୱାରା ତାଙ୍କୁ ପ୍ରେରଣ କରିଥାନ୍ତି
He put something in him to preach with.
ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ସୁସମାଚାର ପ୍ରଚାରକ ରୂପେ ଯଦି ଆହ୍ୱାନ କରିଥାନ୍ତି ତେବେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ତାଙ୍କ ମଧ୍ୟରେ କୌଣସି ଏକ ବିଶେଷ ବିଷୟକୁ ପ୍ରଦାନ କରିଥାନ୍ତି
He calls him to be a teacher. He put something in him to teach with.
ଯଦି ସେ ତାଙ୍କୁ ଜଣେ ଶିକ୍ଷକ ରୂପେ ଆହ୍ୱାନ କରନ୍ତି ତେବେ ଶିକ୍ଷା ଦେବା ନିମନ୍ତେ ସେ ତାଙ୍କ ମଧ୍ୟରେ କୌଣସି ଏକ ବିଶେଷ ବିଷୟକୁ ପ୍ରଦାନ କରିଥାନ୍ତି
If he calls for him to be a prophet,
जदि से तांको जाने भाववादी हेबा निमन्ते आह्वान करिथांती,
he put something in him to see visions and to be a prophet.
तबे दर्शनटिए देखिबा निमन्ते से तांको मध्यरे किछि विशेष विषय को प्रदान करिथांती एवं भाववादीटिए हेबार योग्यता को तांको दान करिथांती.
God always completely equips his man.
ईश्वर सदा सर्वदा आपणार जने व्यक्ति को आवश्यक सरंजाम सहित सज्जित कर रखिथांति.
And that's just what he done when he sent Moses into Egypt.
आउ सेतेबेले मूसांकु मिस्र देश को प्रेरण करथिले सेतेले से मध्य ठीक सही पर कार्यटि को संपन्न करथिले.
He raised him up in a certain way.
से तो एक निश्चित प्रकार उपाय को अवलंबन करी तांकु उत्थापित करथिले.
And he schooled him in a certain way.
आउ एक निश्चित प्रकार पद्धति टीर माध्यम रे तांकु शिक्षित करथिले.
And he molded him and made him and fashioned him.
आउ से तांकु भांगीथिले तांकु प्रस्तुत करथिले आउ तांकु सुगठित करथिले.
Actually, he had promised Abraham. Hundreds of years before.
शताधिक वर्ष पूर्वरु अब्राहम निकटरे से प्रतिज्ञा करि सारिथवा परे अर्थात से जे लोकमानक परित्राण प्रदान करिवे.
Then he had in mind that he would make Moses just the way Moses was made.
तत्परे से एपरी कि मूसा जेपरि भावे प्रस्तुत करा जायथिले सेपरि भावे से जे मूसांकु प्रस्तुत करिवे ए विषय टी से पूर्व निर्णय कर सारी.
Moses was a complete prophet.
मूसा से तो संपूर्ण भाव जने भाववादी थे.
And then being a complete prophet.
आ तत्परे से संपूर्ण रूपे एक भाववादी बोली गणित मध्य होइथिले.
Then just like you, if you are a Christian.
तापरे ठीक आपण मन को परी यदि आपण जने क्रिश्चियन होइथांती तबे जाय आपणक परि.
God don't make any halfway Christian.
ईश्वर तो कोनोसी रूपे एक अर्धमार्जित ख्रिस्टिया मानंकु प्रस्तुत करिनथांति.
God makes complete Christian.
ईश्वर परिपूर्णता लाभ करिथवा ख्रिस्टियन मानंकु प्रस्तुत करिथांति.
God don't make halfway preachers.
ईश्वर अर्धमार्जित प्रचारक गणंकु प्रस्तुत करंति नाही.
But the preacher can be halfway.
तथापि प्रचारक गण तो अर्धमार्जित होइ परंति.
And God makes his children Christians, but sometimes they're halfway Christian.
ईश्वर अपना संतान गण को ख्रिस्टियन रूप प्रस्तुत करिथांति तथापि अधिकांश समय रे सेमाने अर्धमार्जित ख्रिस्टियन टी होइ जाइथांति.
But it's not God's intention for them to be that way.
तथापि सेमान जे सेपरि स्वभाव विशिष्ट होइ रहिथांतु एहा तो ईश्वर कोनोसी प्रकारे चाहि न थांति.
It's their own ways got mixed up with the plan of God for their life.
एहा तो सेमानंकर निजस्व अवलंबित पंथागुडिक होइथाय जहा कि सेमानंक जीवन निमन्ते ईश्वरंक संकल्पित योजना रे सहित मिसि जायथाय.
And that's what makes them the way they are.
आ तत्परे सेमाने जेपरि आचरणटि करिथांति ताहा तो सेमानंक ग्रहणीय पंथागुडिक द्वारा ही प्रदर्शित होइथाय.
God don't want them to be halfway Christians.
सेमाने जे अर्धमार्जित ख्रिस्टियन हुवंतु ताहा तो ईश्वर चाहन्ति नाही.
Or halfway preachers.
किंबा अर्धमार्जित प्रचारक हुवंतु एहा मध्ये से चाहन्ति नाही.
Compromising on either side.
सेमानंकर निजस्व पक्षटरे सहित सेमाने सलासुत्रा करि रहिथांतु.
He wants them to completely stand in the breach.
नहिले सेमाने जे आपणार निर्वाचन रूपरे दृढ़तार सहित रहंतु एहि से सेमानक निमन्ते इच्छा करिथांति.
Now Moses.
आउ मूसा तो.
God had made him a complete prophet for a complete deliverance.
एकर एक निर्भरयोग्य पूर्णमात्र परित्राण निमन्ते ईश्वर तांको एक पूर्णांग प्राप्ति भाववादी रूपे प्रस्तुत करथिले.
And Moses was completely surrendered into the hands of God.
आ मूसा संपूर्ण रूपे ईश्वरक हस्तरे समर्पित होई रहिथिले.
That's the reason it made him what he was.
तेनु करी ताहि से कारण रे थिला जे से जहा किछि थिले ना काहि कि एहा तो तांको सेपरि हवे प्रस्तुत करथिला.
He was so complete in God, so God could trust him.
ସେ ତ ଈଶ୍ୱରଙ୍କ ମଧ୍ୟରେ ଏପରି ଆସ୍ଥାଭାଜନ ହୋଇ ରହିଥିଲେ ଯେ ଈଶ୍ୱର ତାଙ୍କୁ ଭରସା କରିପାରିଥିଲେ। ଜଣେ ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ଆଜିର ପ୍ରାତଃ କାଳରେ ମୁଁ ବିସ୍ମୟ ପ୍ରକାଶ କରିଥାଏ ଯେ
If we have yielded our own will,
ଆମ୍ଭେମାନେ ଯଦି ଆପଣଙ୍କର ନିଜସ୍ୱ ଇଚ୍ଛା ଉପରେ ନିର୍ଭର କରି ରହିଥାଉ
and yielded ourselves so completely to God,
ଆଉ ଈଶ୍ୱର ପ୍ରତି ଆମମାନେ ଆପଣ ଆପଣଙ୍କୁ ଯଦି ନିର୍ଭରଶୀଳ କରି ଦେଇଥାଉ
God can trust us,
ତ ଈଶ୍ୱର ଆମମାନଙ୍କୁ ଭରସା କରିପାରନ୍ତି।
The place that he has put us,
ସେହି ସ୍ଥାନଟିରେ ଯେଉଁ ସ୍ଥାନରେ କି ସେ ଆମମାନଙ୍କୁ ସୁସ୍ଥିର କରି ରଖିଅଛନ୍ତି। ଆଜିର ପ୍ରାତଃ କାଳରେ ମୁଁ ତ ନିଜ ନିମନ୍ତେ ବିସ୍ମୟ ପ୍ରକାଶ କରିଥାଏ। ମୁଁ ଯଦି ଈଶ୍ୱରଙ୍କଠାରେ ଏପରି ବହୁଳ ପରିମାଣରେ ନିର୍ଭରଶୀଳ ହୋଇ ରହିପାରିଥିଲି ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ମୋତେ ଭରସା କରିପାରିଥିଲେ ତେବେ ତ ମୁଁ ଭାଇ ନେଭିଲିଙ୍କୁ ମଧ୍ୟ ବିଶ୍ୱାସ କରିପାରିଥିଲି। ଆମମାନଙ୍କ ଟ୍ରଷ୍ଟିଜ୍ ବୋର୍ଡକୁ ମଧ୍ୟ ବିଶ୍ୱାସ କରିପାରିଥିଲି। ଡିକନ୍ ମାନଙ୍କ ବୋର୍ଡକୁ ମଧ୍ୟ ବିଶ୍ୱାସ କରିପାରିଥିଲି। ମୁଁ ଆମମାନଙ୍କର ମଣ୍ଡଳୀର ସଦସ୍ୟମାନଙ୍କୁ ସୁଦ୍ଧା ବିଶ୍ୱାସ କରିପାରିଥିଲି। ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣର ସ୍ଥାନଟିଏ ରହିଅଛି ଏବଂ ଆମମାନେ କାର୍ଯ୍ୟଟିଏ ମଧ୍ୟ ଲାଭ କରିଅଛୁ। ପାଳକ ଜଣଙ୍କ ମଧ୍ୟ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଟିଏ ଏକ ସ୍ଥାନ ଲାଭ କରିଅଛନ୍ତି ଅର୍ଥାତ୍ ଠିଆ ହୋଇ ଖ୍ରୀଷ୍ଟଙ୍କର ଅତି ନିଗୁଢ଼ପୂର୍ଣ୍ଣ ବର୍ଣ୍ଣନାରୁ ବାହାରେ ରହିଥିବା ବାକ୍ୟଟିକୁ ଯେପରି ପ୍ରଚାର କରନ୍ତି କୌଣସି ପ୍ରକାର ସମାଧାନ ଭାବନାକୁ ପୋଷଣ ନ କରି ପ୍ରଚାର କରନ୍ତି। ଯଦି ସେ ଆପଣଙ୍କୁ ଜଣେ ପ୍ରଚାରକ ବୋଲି ଭାବନ୍ତି ଏବଂ ସେଥିପାଇଁ ଆହ୍ୱାନଟିଏ ଲାଭ କରିଥାନ୍ତି ତେବେ ସେ କୌଣସି ଜଣେ ମନୁଷ୍ୟଙ୍କ ନିମନ୍ତେ ଗୋଟିଏ ମାତ୍ର ବିଷୟକୁ ମଧ୍ୟ ବିଛାଇ ବଞ୍ଚାଇ କରି ରଖିବେ ନାହିଁ ଯଦି ସେ ପ୍ରକୃତ ଜଣେ ପ୍ରଚାରକ ରୂପେ ଆହୁତ ହୋଇଥାନ୍ତି। ଆଉ ମଣ୍ଡଳୀର ସଭ୍ୟ ଜଣଙ୍କ
ମଧ୍ୟ
ସେ ଏକ ନିଶ୍ଚିତ ଦଳର ଜଣେ ସଭ୍ୟ ହେବା ପାଇଁ ଆହୁତ ହୋଇଅଛନ୍ତି ତେବେ ସେ ତ କଦାପି ରଫାଦଫା କରିବେ
ନାହିଁ।
ଆମମାନଙ୍କୁ ଜୁଆ ଖେଳ ଖେଳିବାଟା ଯେ ଉଚିତ ନୁହେଁ ଏହାକୁ ଯଦି ମଣ୍ଡଳୀ ବିଶ୍ୱାସ କରିଥାଏ ତେବେ ସେହି ସଦସ୍ୟ ଜଣଙ୍କୁ ତ ତାସ୍ ପତିର ଗୁଚ୍ଛାଟିକୁ କଦାପି ସ୍ପର୍ଶ କରିବା ମଧ୍ୟ ଉଚିତ
ନୁହେଁ।
ଆମ୍ଭେମାନେ ତ ମଦ୍ୟପାନର କୁପ୍ରଥାଟିକୁ କଦାପି ବିଶ୍ୱାସ କରିନଥାଉ ତେଣୁ ତାଙ୍କୁ ମଦ୍ୟପାନର ଅଭ୍ୟାସରୁ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଫେରାଇ ନେବାକୁ ଅଛି।
Gambling or smoking, the member of this church should never touch such a thing.
ଆମେମାନେ ଯଦି ଜୁଆ ଖେଳକୁ କିମ୍ବା ଧୂମ୍ରପାନକୁ ବିଶ୍ୱାସ କରିନଥାଉ ତେବେ ଏହି ମଣ୍ଡଳୀର ସଦସ୍ୟଗଣ ସେପରି ବସ୍ତୁଗୁଡ଼ିକୁ କଦାପି ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ।
God gives complete deliverance.
ଈଶ୍ୱର ତ ପୂର୍ଣ୍ଣ ମାତ୍ରାରେ ଉଦ୍ଧାର ପ୍ରଦାନ କରିଥାନ୍ତି।
When we will do it, if we will completely surrender ourselves,
ଆମମାନେ ତ ଯେତେବେଳେ ଆମମାନେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ତାଙ୍କରି ହସ୍ତ ଯଦି ସମର୍ପଣ କରିଦେଇଥାଉ ତେବେ ଯାଇ ସେ ଏହାକୁ ସଫଳ କରିବେ।
If we will completely deliver ourselves into his hand, then God can live in us.
ଆମେମାନେ ଯଦି ପୂର୍ଣ୍ଣ ମାତ୍ରାରେ ତାଙ୍କରି ହସ୍ତରେ ଆପଣମାନଙ୍କୁ ସମର୍ପଣ କରିଦେଇଥାଉ ତେବେ ଯାଇ ଈଶ୍ୱର ଆମମାନ ମଧ୍ୟରେ ବାସ କରିପାରନ୍ତି। ଖ୍ରୀଷ୍ଟ ମହିମାର ଆଶା ଅଟନ୍ତି।
He can reflect himself from us as we get ourselves out of the way.
ସେ ତ ଆମମାନଙ୍କ ମଧ୍ୟରୁ ଆପଣଙ୍କୁ ସ୍ୱୟଂରୁ ପ୍ରତିଫଳିତ କରିପାରନ୍ତି ଯେତେବେଳେ କି ଆମମାନେ ଦୁଷ୍କର୍ମରୁ ଆପଣମାନଙ୍କୁ ବିମୁଖ କରିଦେଇଥାଉ।
Then our thoughts are his thoughts.
ତେବେ ଯାଇ ଆମମାନଙ୍କ ଚିନ୍ତାଧାରା ଗୁଡ଼ିକ ତାଙ୍କର ଚିନ୍ତାଧାରା ଗୁଡ଼ିକ ହୋଇଯାଇଥାଏ।
Could you imagine Christ smoking a cigar?
ଖ୍ରୀଷ୍ଟ ଯେ କଦାପି ସିଗାରେଟ୍ ଟିଏ ପାନ କରିଥିଲେ ଏପରି ଆପଣ ମାନେ ଆପଣ କଦାପି କଳ୍ପନା କରିପାରନ୍ତି କି? ଖ୍ରୀଷ୍ଟ ଯେ କଦାପି ମଦ୍ୟପାନ କରୁଥିଲେ ଅବା ତାସ୍ ଖେଳୁଥିଲେ ଏପରି ଆପଣ କଦାପି କଳ୍ପନା କରିପାରନ୍ତି କି? ତେବେ ଆପଣଙ୍କ ଆତ୍ମାଟି ଯଦି ତାଙ୍କରି ଆତ୍ମାର ଏକ ଅଂଶ ହୋଇଥାଏ, ତେବେ ତ ସେ ଏହାକୁ ଆପଣଙ୍କ ସ୍ୱୀକାରୋକ୍ତିର ଉପରେ ଧାରଣ କରି ରହିଥିବାର ଉଦ୍ଦେଶ୍ୟକୁ ଦେଖିବାକୁ ଚାହିଁଥାନ୍ତି। ତଥାପି ଆପଣମାନେ ତ ଶୟତାନକୁ ପ୍ରବେଶ କରି ନିମନ୍ତେ ଅନୁମତି ଦେଇଥାନ୍ତି ଏବଂ ତାହାକୁ ଅଧିକାର କରିବା ନିମନ୍ତେ ମଧ୍ୟ ସୁଯୋଗ ପ୍ରଦାନ କରିଥାନ୍ତି। ଆଉ ଆପଣମାନେ ସେପରି କାର୍ଯ୍ୟଗୁଡ଼ିକୁ ଯେତେବେଳେ ସମ୍ପନ୍ନ କରିଥାନ୍ତି ସେତେବେଳେ ଆପଣମାନଙ୍କ ହୃଦୟ ଅତି ଗଭୀରତମ ସ୍ଥାନରୁ ଆପଣମାନେ ଜାଣିଥାନ୍ତି ଯେ ଆପଣମାନେ ଏକ ଅଯୋଗ୍ୟ ପ୍ରକାର କାର୍ଯ୍ୟଟିକୁ କରୁଅଛନ୍ତି। ଆଉ କେହି ଜଣେ ସଭ୍ୟ ଯେତେବେଳେ ଅନ୍ୟ କୌଣସି ଜଣେ ସଭ୍ୟଙ୍କ ବିପରୀତ କିଛି ବିରୁଦ୍ଧରେ କିଛି କଥା କହିଥାନ୍ତି, ସେତେବେଳେ ତାହା ଯେ ଭ୍ରାନ୍ତିଜନକ ବିଷୟ ଅଟେ ଏହାକୁ ତ ଆପଣମାନେ ଜାଣିଥାନ୍ତି। ଆପଣମାନେ ତ ଏକ୍ୱାର କରିବା ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ଆଜ୍ଞାଦତ୍ତ ହୋଇଅଛନ୍ତି, ମାତ୍ର ଏକକୁ ଆର ଏକର ବିରୁଦ୍ଧରେ ଅଯୌକ୍ତିକ ବିଷୟଗୁଡ଼ିକ ସମ୍ବନ୍ଧରେ କଥାବାର୍ତ୍ତା କରିବା ନିମନ୍ତେ କଦାପି ଆଜ୍ଞାଦତ୍ତ ହୋଇନାହାନ୍ତି। ପରନ୍ତୁ ପରସ୍ପରକୁ ସ୍ନେହ କରିବା ନିମନ୍ତେ ଆଜ୍ଞାଦତ୍ତ ହୋଇଅଛନ୍ତି। ଆଉ କେହି ଜଣେ ଭାଇ କୌଣସି କାରଣରୁ ଯଦି ଦୁର୍ବଳ ହୋଇଯାଇଥାନ୍ତି ତେବେ ଆସନ୍ତୁ ଆମେ ତାଙ୍କୁ ଉଠାଇ ନେଉ ଆଉ ତାଙ୍କୁ ସାହାଯ୍ୟ କରୁ। ଆଉ ତାହା ତ ଆମମାନଙ୍କୁ ଏକତ୍ରିତ ରୂପେ ବାନ୍ଧି ରଖିଥିବା ବିଶ୍ୱାସୀମାନଙ୍କ ଏକ ଦଳ ରୂପେ ପ୍ରସ୍ତୁତ କରିଥାଏ। ଆଉ ଆମେମାନେ ଯେତେବେଳେ ତାହାକୁ ମାନ୍ୟ କରିନଥାଉ ସେତେବେଳେ ଆମମାନେ ଈଶ୍ୱରଙ୍କର ମାନ୍ୟ କରିନଥାଉ ଆଉ ଆମେ ତାହାଙ୍କୁ ଅସନ୍ତୁଷ୍ଟ କରିଥାଉ। ଆଉ ସେହି କାରଣରୁ ଆମମାନଙ୍କ ମଣ୍ଡଳୀଟି ଆମମାନଙ୍କ ଲୋକମାନେ ଉନ୍ନତି ସାଧନ କରିପାରନ୍ତି ନାହିଁ, ମଣ୍ଡଳୀଟି ଆଗକୁ ବଢିପାରି ନଥାଏ। ଆଉ ତାହା ଏହି କାରଣରୁ ଯେ ଏକତ୍ରିତ ରୂପେ ରହିବାର ମନୋବୃତ୍ତିରୁ ଆମମାନେ ବିଚ୍ଛିନ୍ନ ହୋଇଯାଇଥାଉ। ଯେପରିକି ଯୀଶୁ କହିଥିଲେ ଅଳ୍ପ ଟିକେ ଖମିର ସମସ୍ତ ଅଟାକୁ ଖମିରମୟ କରିଦେଇଥାଏ। ଯଦି ମଣ୍ଡଳୀର କାର୍ଯ୍ୟକାରୀ ବୈଠକଟି କିମ୍ବା ସେପରି ଭାବରେ ଡିକନ୍ସମାନେ ପ୍ରବେଶୀ ଆସିଥାନ୍ତି ଏବଂ କହିଥାନ୍ତି ଯେ ଆମମାନେ ତ କରିବାକୁ ଥିଲୁ ଏକ ନୂତନ ଆରାଧନାଳୟର ନିର୍ମାଣ କରିବାକୁ ଚିନ୍ତା କରୁଥିଲୁ। ଆଉ ଏହା ଯଦି ଡିକନ୍ସ ମାନଙ୍କର ମତାମତ ହୋଇଥାଏ ଆଉ ତତ୍ପରେ ଟ୍ରଷ୍ଟିଜ୍ ମାନେ ଏଥିପାଇଁ ଯୋଗାଯୋଗ କରାଯାଇଥାନ୍ତି ଆଉ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣ ଅର୍ଥ ରହିନଥାଏ, ତତ୍ପରେ ଯାଇ ସେମାନେ ଏକ ଭବନ ନିର୍ମାଣ ଯୋଜନାଟିକୁ ପ୍ରସ୍ତୁତ କରି ରଖିଥାନ୍ତି ଠିକ୍ ସେହିପରି ଭାବରେ ଯେପରି ଆମମାନେ ଏତେବେଳେ ପ୍ରସ୍ତୁତ କରି ରଖିଅଛୁ।
And then it's stuck over the general audience as we should be of the church being sovereign.
ଆଉ ତତ୍ପରେ ଏହାକୁ ମଣ୍ଡଳୀର ସର୍ବସାଧାରଣଙ୍କ ମଧ୍ୟକୁ ଅଣାଯାଇଥାଏ ଯେପରିକି ଆମମାନଙ୍କୁ କରିବା ଉଚିତ ଅଟେ, ଯେହେତୁ ମଣ୍ଡଳୀର ସମସ୍ତ କିଛି ସିଦ୍ଧାନ୍ତ ଗୁଡ଼ିକ ତ ସାର୍ବଭୌମ୍ୟ ଅଟେ।
Then if the church votes for the new tabernacle, then we all should cooperate together in building that new tabernacle.
ଆଉ ତତ୍ପରେ ମଣ୍ଡଳୀଟି ଯେତେବେଳେ ଏକ ନୂତନ ଆରାଧନାଳୟ ନିର୍ମାଣ ନିମନ୍ତେ ସର୍ବସମ୍ମତିକ୍ରମେ ମତଦାନ ପ୍ରଦାନ କରିଥାଏ ତେବେ ଯାଇ ଏକ ନୂତନ ଆରାଧନାଳୟ ଭବନଟିଏ ନିର୍ମାଣ କରିବା ନିମନ୍ତେ ଆମମାନଙ୍କୁ ସମୂହ ରୂପେ ସହଯୋଗ ପ୍ରଦାନ କରିବା ଉଚିତ ବିଷୟ ଅଟେ।
Frankly myself, when they spoke of new tabernacle to me, I was against the thought।
ମୋ ନିଜସ୍ୱରୁ ସୁସ୍ପଷ୍ଟିକ ରୂପେ କହିବାକୁ ଚାହେଁ ଥାଏ ଯେ ଯେତେବେଳେ ଏକ ନୂତନ ଭବନଟିର ବିଷୟରେ ସେମାନେ ମୋହର ସହିତ ଆଳାପ ଆଲୋଚନା କରିଥିଲେ ସେତେବେଳେ ସେହି ବିଚାରଧାରାଟିର ମୁଁ ବିରୋଧ କରିଥିଲି। ତାହା ହିଁ ଯଥୋଚିତ ବିଷୟଟି ଅଟେ। ମୁଁ ତ କହିଥିଲି ଯେ ଆମମାନେ ତ ପ୍ରକୃତରେ ଏକ ନୂତନ ଭବନଟିକୁ କଦାପି ଆବଶ୍ୟକ କରିନଥାଉ କାରଣ ସମ୍ଭବତଃ ମୁଁ ତ ଏହି ସ୍ଥାନରୁ ଅତିଶୀଘ୍ର ପରିତ୍ୟାଗ କରିବାକୁ ଯାଉଅଛି ଯେପରିକି ପ୍ରଭୁ ଯଦି ଏହା ସେପରି ଭାବରେ ସଫଳ ହେବାକୁ ଯାଉଥାଏ ଯେପରି ସେ ମୋତେ ଦେଖାଇଥିଲେ। ତେଣୁକରି ଏକ ନୂତନ ଆରାଧନାଳୟକୁ ଆମମାନେ କାହିଁକି ଆବଶ୍ୟକ କରିଥାଉ ଆମ ନିକଟରେ ପ୍ରଚୁର ପରିମାଣ ଅର୍ଥ ମଧ୍ୟ
ରହିନାହିଁ।
ତତ୍ପରେ ମୁଁ ଫେରି ଆସିଥିଲି ଆଉ ମଣ୍ଡଳୀର ଅନୁମାନଟିକୁ ଅନୁଭବ କରିଥିଲି କାରଣ ମଣ୍ଡଳୀ ତ ସମୂହ ରୂପେ ଏକ ଚିତ୍ତ ହୋଇ ତାହାକୁ ନିର୍ମାଣ କରିବାକୁ ଇଚ୍ଛା କରୁଥିବାର ଅନୁମାନ କରାଯାଇଥିଲା। ତେବେ ମୁଁ ବା କ'ଣ ଆଉ କରିପାରିଥାନ୍ତି? ଆଉ ମୁଁ ମୋର ବିଚାରଧାରାଟିକୁ ଉତ୍ସର୍ଗୀକୃତ କରିଦେଇଥିଲି ଏବଂ ମଣ୍ଡଳୀ ସହିତ ତାହାକୁ ସମ୍ମିଳିତ କରିଦେଇଥିଲି। ନିଶ୍ଚିତ ରୂପେ ଆସୁ ଏହାକୁ ଆମମାନେ କାର୍ଯ୍ୟକାରୀ କରୁ। ଯଦି ଅନେକଙ୍କୁ ଆକର୍ଷଣ କରି ଆସିବା ନିମନ୍ତେ ଏହା ହିଁ ଉପଯୁକ୍ତ ପନ୍ଥା ହୋଇଥାଏ ତେବେ ଆସୁ ସେହିପରି ହିଁ କରୁ। ତାହା ହିଁ ସେହି ପନ୍ଥାଟି ଥିଲା ଯାହାକି ବାଇବଲର ଯୁଗରେ ମଧ୍ୟ ଅନୁସୃତ ହେଉଥିଲା। ଯେପରି ଭାବରେ ମଣ୍ଡଳୀଟି ମତଦାନ କରିଥିଲା ତଦନୁସାରେ କାର୍ଯ୍ୟ ହେଉଥିଲା। ସେହି ସାର୍ବଭୌମ ବିଷୟଟି ଲୋକମାନଙ୍କ ଏକ 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 ଦଳ ଏକତ୍ରିତ ରୂପେ ସମ୍ମିଳିତ ହେଉଥିଲେ। ସମୂହ ଐକ୍ୟତାରେ ହିଁ ଶକ୍ତି ନିହିତ ହୋଇ ରହିଥାଏ। ତେଣୁକରି ମୁଁ କହିଥିଲି ଯେ ନିଶ୍ଚିତ ରୂପେ ଯଦି ସେହିପରି ଭାବରେ ମଣ୍ଡଳୀ କାର୍ଯ୍ୟଟିକୁ ସମ୍ପନ୍ନ କରିବାକୁ ଚାହୁଁଥାଏ ଆଉ ତାହା ହିଁ ଯାହାକି ଈଶ୍ୱରଙ୍କର ଇଚ୍ଛା ଅଟେ। ତେବେ ସମସ୍ତ ସମୂହ ଜନତାର ପରିବର୍ତ୍ତେ ଏପରିକି ମୋ ଠାରୁ ମଧ୍ୟ ଆହୁରି ସୁନିଶ୍ଚିତ ରୂପେ ମତଦାନ ଦେବାର ସ୍ୱତନ୍ତ୍ର ଅଧିକାରଟି ତ ତାଙ୍କର ରହିଅଛି କାରଣ ଏହା ଯେ ସମ୍ପନ୍ନ କରାଯିବାଟା ଉଚିତ ନୁହେଁ ଏପରି ମୁଁ କହି ନ ପାରେ ଯେହେତୁ ଏହାର ପରିପ୍ରେକ୍ଷୀରେ ମୁଁ ତ କୌଣସି ପ୍ରକାର ଦର୍ଶନ ଲାଭ କରିନଥିଲି। ତେଣୁକରି ମଣ୍ଡଳୀର ସହିତ ଆମମାନେ ଏହାକୁ ସମ୍ମିଳିତ କରିଦେଇଥାଉ ଆଉ ମଣ୍ଡଳୀକୁ ସାହାଯ୍ୟ କରିବା ନିମନ୍ତେ ଏହାକୁ ତଦାରଖ କରିବା ନିମନ୍ତେ ମୁଁ ଯାହା କିଛି କରିପାରେ ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଁ ଏହାର ପଶ୍ଚାତରେ ଦୃଢ଼ତାର ସହିତ ରହିଅଛି।
That should be the motive of every Christian and every person in the church.
ତାହି ମଣ୍ଡଳୀ ମଧ୍ୟରେ ସମ୍ପର୍କ ସ୍ଥାପନ କରି ରହିଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ଅଟେ।
It's for to unify ourselves and stick together.
ଅର୍ଥାତ୍ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସଙ୍ଗବଦ୍ଧ ହୋଇ ରହିବାଟା ଏବଂ ଏକତ୍ରିତ ରୂପେ ବାନ୍ଧି ହୋଇ ରହିବାଟା ଉଚିତ ବିଷୟ ଅଟେ।
Whatever the church votes for, that's what we should stand for.
ଯେ କୌଣସି ବିଷୟ ପରିପ୍ରେକ୍ଷୀରେ ମଣ୍ଡଳୀଟି ମତଦାନ କରିଥାଏ ନା କାହିଁକି ତାହା ତ ସେହି ଉଦ୍ଦେଶ୍ୟଟି ଅଟେ ଯାହା ପାଇଁ ଆମମାନଙ୍କୁ ଦୃଢ଼ ହୋଇ ରହିବାଟା ଉଚିତ ବିଷୟ ଅଟେ। ଉଦାହରଣ ସ୍ୱରୂପ ଏପରି ଧରି ନିଅନ୍ତୁ ଯେ ଆରାଧନାଳୟଟି ମଧ୍ୟରେ ସେମାନେ କୌଣସି ବିଶେଷ ପ୍ରକାରର ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଆଚ୍ଛା ତେବେ ତ ଟ୍ରଷ୍ଟିଜ୍ ମାନେ ଯଦି ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହିଁଥାନ୍ତି କିମ୍ବା ଅନ୍ୟ କେଇଜଣ ବ୍ୟକ୍ତି ଯଦି ସେପରି ଇଚ୍ଛା କରିଥାନ୍ତି କିମ୍ବା ଡିକନ୍ସ ମାନେ ସୁଦ୍ଧା ସେପରି ଇଚ୍ଛା କରିଥାନ୍ତି ସେମାନେ କିଛିଟା ବିଶେଷ ବ୍ୟବସ୍ଥାକୁ ଯଦି ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି ସେତେବେଳେ ତାହା ତ ସଭ୍ୟ ମଣ୍ଡଳୀର ସଭ୍ୟମାନଙ୍କ ସମ୍ମୁଖକୁ ଅଣାଯାଇଥାଏ ତତ୍ପରେ ମଣ୍ଡଳୀଟି ଏହା ଉପରେ ଏକମତ ହୋଇ ନିର୍ଣ୍ଣୟକୁ ପ୍ରଦାନ କରିଥାଏ ଆଉ ଆମ୍ଭମାନଙ୍କ ଯଦି ସମସ୍ତ ମଣ୍ଡଳୀଟି ଯେ ପ୍ରକାର ବିଚାରଧାରାକୁ ପୋଷଣ କରି ରହିଥାଏ ସେପରି ଏକ ବିଚାରଧାରାକୁ ଆମମାନଙ୍କ ଯୁକ୍ତି ଯଦି କିଛି କାଂଶରେ ଭିନ୍ନତା ବିଷୟକୁ ପୋଷଣ କରିଅଛି ଏପରି ଯଦି ବୋଧ କରାଯାଇଥାଏ ତେବେ ଆମେ ତାହାକୁ ଉତ୍ସର୍ଗିତ କରିଦେଉ ଯେହେତୁ ସଂଯୁକ୍ତ ହୋଇ ରହିବାର ତାହା ହିଁ କେବଳ ଏକମାତ୍ର ପନ୍ଥା ଅଟେ ଆଉ ଆପଣମାନେ ବର୍ତ୍ତମାନ ସୁଦ୍ଧା ଯେପରି ଭାବେ ସୁଚାରୁ ରୂପେ ଅଗ୍ରଗତି କରି ଚାଲି ଆସିଅଛନ୍ତି ଯଦି ଠିକ୍ ସେହିପରି ସୁଚାରୁ ରୂପେ ମଣ୍ଡଳୀଟି ଅଗ୍ରଗତି କରିବ ତେବେ ଯାଏ ଏହା ସଂଯୁକ୍ତ ହୋଇ ରହିପାରିବ ଈଶ୍ୱର ତ କରିବେ ଆମମାନେ ପରସ୍ପର ସହିତ ଯଦି ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିଥିବା ତେବେ ସେ ଯାହା କରିବେ ତାହା ତ ଅପରିସୀମ କାର୍ଯ୍ୟପରି ବିଷୟଟିଏ ହେବ ଆମ୍ଭମାନଙ୍କୁ ଏକୁଆରେକର ସହିତ ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିବାଟା ଉଚିତ ବିଷୟ ଅଟେ ଆଉ ତାହା ତ ସେପରି ଏକ ବିଷୟ ଅଟେ ଯେପରି ରହିବା ନିମନ୍ତେ ଆମମାନେ ଚାହିଁଥାଉ ପରସ୍ପର ସହିତ ବହୁଳ ରୂପେ ସଂଘବଦ୍ଧ ହୋଇ ରହିବାକୁ ଆଉ ତତ୍ପରେ ଈଶ୍ୱରଙ୍କ ହସ୍ତରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇ ରହିବାକୁ ଚାହିଁଥାଉ ଆଉ ତତ୍ପରେ ଆମମାନଙ୍କୁ ଆଉ ଜଣେ ବନ୍ଧୁଙ୍କୁ ନିର୍ଣ୍ଣୟ କରିବା ଉଚିତ ବିଷୟ ଅଟେ ଯିଏକି ଈଶ୍ୱରଙ୍କ ବାକ୍ୟଟିକୁ ପ୍ରଚାର କରନ୍ତି ବୋଲି ଆମମାନେ ବିଶ୍ୱାସ କରିଥାଉ ଯଦି ସେ ବ୍ୟକ୍ତି ଜଣକ ଏହାକୁ ସମ୍ପନ୍ନ କରି ନଥାନ୍ତି ତେବେ କେହି ଅନ୍ୟ ବ୍ୟକ୍ତିଙ୍କୁ ତାହା ସମର୍ପିତ କରି ଦିଅନ୍ତୁ ଯିଏକି ଏହାକୁ ସମ୍ପନ୍ନ କରିଥାନ୍ତି ତାହି ସେହି ପନ୍ଥାଟି ଅଟେ ଯଦ୍ୱାରା ଆମ୍ଭମାନଙ୍କୁ ସୁସ୍ଥିର ହୋଇ ରହିବାଟା ଉଚିତ ବିଷୟ ଅଟେ
If the trustee board won't stand for what's right, then it's your business to elect somebody who will stand for what's right.
ଯାହାକି ନ୍ୟାୟ ସଂଘର ବିଷୟ ଅଟେ ଯଦି ଟ୍ରଷ୍ଟିଜ୍ ମାନଙ୍କର କାର୍ଯ୍ୟକାରୀ ବୈଠକଟି ସେଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଯାହା ନ୍ୟାୟ ସଂଘର ବିଷୟଟି ଅଟେ ସେଥିପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ଯୋଗ୍ୟ ବ୍ୟକ୍ତିଗଣଙ୍କୁ ମନୋନୀତ କରିବାର ସିଦ୍ଧାନ୍ତଟି ନିଷ୍ପତ୍ତି ଗ୍ରହଣ କରି ନେବାଟା ତ ଆପଣମାନଙ୍କର ଦାୟିତ୍ୱ ଅଟେ ଆଉ ଆପଣମାନେ ଯେତେବେଳେ ଏହାକୁ ସମ୍ପନ୍ନ କରିଥାନ୍ତି ସେତେବେଳେ ଏହାର ସହିତ ସୁସ୍ଥିର ହୋଇ ରହିଥାନ୍ତୁ ଏହାର ସହିତ ଦୃଢ଼ ମନା ହୋଇ ରହିଥାନ୍ତୁ ତାହା ତ ଆପଣମାନଙ୍କ ଉପରେ ନିର୍ଭର କରିଥାଏ ଆଉ ଆମ୍ଭେମାନେ ସମସ୍ତେ ସମ୍ବଳିତ ରୂପେ କେବଳ ଏକମାତ୍ର ବିଷୟ ରୂପେ ସ୍ଥିର ହୋଇ ରହିଥାଉ ଆଉ ତାହା ତ ଈଶ୍ୱର ହିଁ ଅଟନ୍ତି କେହି ଜଣେ ସଭ୍ୟ ଯଦି କୌଣସି ପ୍ରକାର ଭୁଲ କରିଦିଅନ୍ତି ତେ ତାଙ୍କୁ କଦାପି ହତୋତ୍ସାହିତ କରନ୍ତୁ ନାହିଁ ତାଙ୍କୁ ସାହାଯ୍ୟ କରନ୍ତୁ ତାଙ୍କୁ ଉପରକୁ ତୋଳି ନିଅନ୍ତୁ ଏକତ୍ରିତ ଭାବେ ରହିଥାନ୍ତୁ ପରସ୍ପର ଦୁର୍ବଳତାର ବିଷୟକୁ ସବଳ କରିବାକୁ ଇଚ୍ଛା ପୋଷଣ କରି ରହିଥାନ୍ତୁ ତାହା ହିଁ ଯାହାକି ଧର୍ମଶାସ୍ତ୍ର ଆମମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥାଏ ଆମ୍ଭେମାନେ ଯେତେବେଳେ କିଛି ଭୁଲ କରିଥାଉ ସେତେବେଳେ ଆମମାନେ ଈଶ୍ୱରଙ୍କ ସମ୍ମୁଖକୁ ଯାଉ ତଥାପି ଏଥିପୂର୍ବେ କି ଆମମାନେ ଈଶ୍ୱରଙ୍କ କତିକି ଯାଉ ଆମମାନଙ୍କୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନିକଟକୁ ଯିବା ଉଚିତ ବିଷୟ ଅଟେ ଯାହାଙ୍କୁ ଆମମାନେ ଆଘାତ ପ୍ରଦାନ କରିଥାଉ ମୋତେ ତ କେବଳ ତାହା ହିଁ ସମ୍ପନ୍ନ କରିବାକୁ ଥିଲା ମୁଁ ଯେ ଭୁଲ କାର୍ଯ୍ୟଟିଏ କରିଥିଲି ମୁଁ ଯେ ମିଛ କଥା କହିଥିଲି ତାହାକୁ ମୁଁ ଜାଣିଥିଲି ମୋର ପତ୍ନୀଙ୍କୁ ମଧ୍ୟ ମିଥ୍ୟା କଥା କହିବା ନିମନ୍ତେ ପ୍ରବର୍ତ୍ତାଇଥିଲି ଏଠାରେ ଏହି ମଣ୍ଡଳୀ ସମ୍ମୁଖରେ ମୁଁ ଯେ ଆପଣମାନଙ୍କୁ ସେ ବିଷୟରେ କହିଥିଲି एपरि मु विश्वास करि थाए
इज अ फ्यू डेज नॉट लॉन्ग अगो इट्स बीन अबाउट 6 वीक्स अगो
बहुत दिन घटना नहे मात्र यहा तो अल्प किसी दिन रो घटना टी थिला यहा तो प्राय 6 सप्ताह पूर्व रो घटना टी थिला
द अटॉर्नीज हैव मी सो टोर अप ओवर दिस इन्वेस्टिगेशन दैट आई हार्डली न्यू वेयर वाज एट
ओकिल जनक सेपरि एको अनुसंधान कार्य टी द्वारा मते एपरि भाबरे व्यतिव्यस्त करि पकाइ थिले जे सेतेबेले मु जे प्रकृत किपरि अवस्था थी ताकू मुस्किल बुझी पारी रात्रि काल भोजन को खावा निम्ते मु कार्यालय घर को एक किसी मात्र पूर्व आसी आते व्यक्तिगत दूरभाष जंत्र बाजि उठी
आमती
फोन कथबार्ता करने को चली जाते से निज हस्त रखी आई यह तो पुनस्त से वकिल महाशय फोन टी अटे मुझे जे मु तो अन्य एक संध्यार अवसर निमंते समय को क्षेपण करी यहाँ सहन कर नपरे मोर मुंडटी जपरी असंतुलित हो जाए अच्छी अनुभूत होता मु तो मोर विवेचना ज्ञान टी हर
Just pulling me this way and that way and this way. I said, I can't stand it.
मते तो ए आड़कु, ए दिगकु, से दिगकु, ए परी टोना अटरा करू अछि। मु कहि थिली, मु तो यहाँ को सहन करि न पारे।
I jumped up and I said, tell him I'm not in here. And run around behind the house.
आ मु डेइ पड़ी थिली, एवं मु कहि थिली जे, मु जे एठारे नाही, ए परी समान को सूचित करि दियो। आओ बुल्ली पड़ी पछ को चली जाइथिले
व्हेन आई कम बैक नीड इज वेरी कॉन्शियसियस ऑफ दोस थिंग्स
आ मु यतले फेरी आसीथिले श्रीमती ए सबर विषय त अति सतर्क बना होइ रहउथिले
शी मेट एट द डोर हैव क्राइंग
से मते द्वार दस निकट रे भेटीथिले अल्प कांदुथिले
शी सेड बिल वाज दैट द राइट थिंग टू डू
से कहिथिले जे बिल सेपरि कर्तव्य करबाटा उचित विषय थिला कि
यो हायर
तुम्हें जे किपरी स्वभाव विशिष्ट अट ताकू तो तुम्हें जानी थाओ मु किपरी स्वभाव विशिष्ट अटे ताकू जानी थाए मु कही थिली जे निश्चित रूपे मु से समय ठीक एही स्थान नथिली मुझे एथिपाई ईश्वर का आदेश देथिले ताकू मु जानी थिली मु कही थी जे मु ठीक सही समय इस दारे नथिली
Said, but she was in here when he made the call.
कही थी ले, मतलब से इतने तुमको फोन कही थी ले, से इतने तुम्हें इस जगह थिलो.
That afternoon I went to pray for a sick baby.
से दिनों मध्याह्न काल रे, एक पीड़ित शिशु निमंते प्रार्थना करने मंते मु जाई थी ले.
And before I left the house,
अब इतनी पूर्व की मु घर छाड़े.
The phone rang again and little Joseph ran over and took hold of the phone and said, Daddy, you want me to tell him you're not here?
टेलीफोन पुनश्च बाजि उठिला आउ सान पु जोसेफ फोन निकट को दौड़ी जाइला आ फोन रिसीवर टी हाथ धरी नहीं एवं कही बापा आपण जो घरे नहांती से मु कहे बोली आपण इच्छा करंती कि
You see how sin corrupts? What a family that would finally be!
पाप जे किपरि भावे असाधु तार कारण होइथाए ताहाको आपण एठारे लक्ष्य करंतु परिशेषरे एहा परिवारर की प्रकार धरणर एक चित्रटिकु सृष्टि करि देथांता
फर्स्ट जॉन द 5th चैप्टर इन द 21st वर्स
एकम जोहनर तृतीय अध्याय 21 पदरे पर लेखा जाय अछि जे
इफ आवर हार्ट्स कंडेम अस नॉट देन वी हैव कॉन्फिडेंस इन गॉड
अम्मानक हृदय यदि अम्मानक दोषी न करे ताहले ईश्वर सामने आम मान साहस
अच्छी
मात्र आम मान हृदय यदि आम मान दोषी करी थाए ताहले ईश्वर सामने आम मान साहस किपरि भावरे हेबो जितेबेले पर्यंत से पापटी जहां कि स्वीकार करा जाए नहीं ताहा आम मान मधेरे जे पर्यंत रही अछि सेतेबेले पर्यंत से जे आम मान कदापि श्रवण करिबे नाही एहाकु आमने जानि थाउ ताहा तो निश्चित रूपे अति तीव्र अटे तथापि एहाकु मंडळी ए विषय को अवश्य आवश्यक करि थाए
देन आई स्टार्टेड प्रे फॉर दिस बेबी एंड आई स्टार्टेड ले माय हैंड्स ऑन इट
ତତ୍ପରେ ଏହି ଶିଶୁ ସନ୍ତାନଟି ନିମନ୍ତେ ମୁଁ ପ୍ରାର୍ଥନା କରିବାକୁ ଆରମ୍ଭ କରିଥିଲି ଆଉ ଯେତେବେଳେ ମୁଁ ତାହା ଉପରେ ଆପଣ ହସ୍ତକୁ ବିସ୍ତାରିତ କରି ରଖିବା ନିମନ୍ତେ ପ୍ରସ୍ତୁତ ହୋଇଥିଲି ସେତେବେଳେ ଈଶ୍ୱର ମୋତେ ବାଧାରେ କହିଥିଲେ ଯେ ତୁମ୍ଭେ ମିଥ୍ୟା କଥା କହିଅଛ ସେହି ଶିଶୁ ସନ୍ତାନ ନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭେ କଦାପି ଯୋଗ୍ୟ
ନୁହଁ
ମୁଁ ସେହି ବ୍ୟକ୍ତିଙ୍କ ନିକଟକୁ ଚାଲି ଆସିଥିଲି ଆଉ ତାଙ୍କୁ କହିଥିଲି ମହାଶୟ ଆପଣ ଏଠାରେ କେବଳ ଅପେକ୍ଷା କରି ରହିଥାନ୍ତୁ ମୋତେ ନିଜକୁ ଏକ ଏକ ଜରୁରୀ ବିଷୟ ନିମନ୍ତେ ପ୍ରଥମେ ସୁଧାରିବାକୁ ହିଁ ଅଛି ମୁଁ ଓକିଲ ମହାଶୟଙ୍କୁ ଡକାଇ ପଠାଇଥିଲି ଆଉ କାର୍ଯ୍ୟାଳୟଟି ଆଡ଼କୁ ଚାଲି ଯାଇଥିଲି ତାଙ୍କ ଭିତରକୁ ଡକାଇଥିଲି ଆଉ ମୁଁ କହିଥିଲି ଯେ ମହାଶୟ ଧ୍ୟାନ ଦିଅନ୍ତୁ ମୁଁ ମିଥ୍ୟା କଥାଟିଏ କହିଥିଲି ମୁଁ ମୋର ପତ୍ନୀଙ୍କୁ ମଧ୍ୟ ମିଥ୍ୟା କଥାଟିଏ କହିବାକୁ ଉତ୍ସାହିତ କରାଇଥିଲି ମୁଁ ଯେ ସେହି ସ୍ଥାନରେ ଉପସ୍ଥିତ ରହିନଥିଲି ଏପରି ସେ କହିଥିଲେ ଯେତେବେଳେ କି ମୁଁ ଗୃହର ପଶ୍ଚାତ ଭାଗରେ ଥିଲି ଆଉ ମୁଁ ଏ ବିଷୟରେ ଅଙ୍ଗୀକାର କରିଥିଲି ଏବଂ ଏ ବିଷୟରେ ମୁଁ ତାଙ୍କୁ ସ୍ୱୀକାର କରି କହିଥିଲି ସେ ନିକଟକୁ ଚାଲି ଆସିଥିଲେ ମୋର ସ୍କନ୍ଦ ଟ୍ରିପରେ ସେ ଆପଣା ହସ୍ତଟିକୁ ଥୋଇ ଦେଇଥିଲେ ଆଉ ସେ କହିଥିଲେ ଭାଇ ବ୍ରାହ୍ମ ମୋର ଆପଣଙ୍କ ଉପରେ ସଦାସର୍ବଦା ଭରସା ରହିଆସିଥିଲା ଆଉ ଏତେବେଳେ ମଧ୍ୟ ରହିଅଛି ତଥାପି ବିଗତ ଦିନମାନଙ୍କଠାରେ ମଧ୍ୟ ଏତେବେଳେ ମୋର ଅଧିକ ଭରସା ସୃଷ୍ଟି ହୋଇପାରିଅଛି ସେପରି ଜଣେ ବ୍ୟକ୍ତି ସେ କହିଥିଲେ କି ଯିଏକି ଆପଣ ଭ୍ରାନ୍ତିଟିକୁ ସୁଧାରି ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ସତ କଥା କହିଥାନ୍ତି ଆଉ ମୁଁ ତାଙ୍କୁ ଏପରି କହିଥିଲି ମୁଁ କହିଥିଲି ଯେ ମୁଁ ଶିଶୁ ସନ୍ତାନ ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କରିଦେଇଥିଲି ଆଉ ପ୍ରଭୁ ମୋତେ ସେପରି କରିବା ନିମନ୍ତେ ଆଦେଶ ଦେଇନଥିଲେ ମୋର ଅନ୍ତକର ମଧ୍ୟ ମୋତେ ତ ବୋଧେ ତ କେବଳ ଦୋଷୀ ବୋଲି ସାବ୍ୟସ୍ତ କରିଥିଲେ ଯେହେତୁ ମୁଁ ଯେ ଭୁଲଟିଏ କରିଥିଲି ତାହା ମୁଁ ଜାଣିଥିଲି ତତ୍ପରେ ପରବର୍ତ୍ତୀ ଦିନ ତୁମେ କେଉଁ ଆଡ଼କୁ ଯାଉଅଛ ପତ୍ନୀ ଏପରି ପଚାରିଥିଲେ ମୁଁ କହିଥିଲି ମୋର ସେହି ସୁପରିଚିତ ଗୁମ୍ଫାଡ଼କୁ ଯାଉଅଛି ଚାର୍ଲି ନଗରୀ ଆଡ଼କୁ ରହିଥିବା ମୋର ସେହି ପରିଚିତ ଗୁମ୍ଫାଟି ଆଡ଼କୁ ମୁଁ ଚାଲି ଯାଇଥିଲି ଯେଉଁ ସ୍ଥାନକୁ ମୁଁ ବିଗତ ଅନେକ ବର୍ଷ ଯାଉଥିଲି ଆଉ ମୁଁ ସେହି ସ୍ଥାନରେ ପହଞ୍ଚିଥିଲି ଆଉ ସେହି ଦିନ ତମା ମୁଁ ପ୍ରାର୍ଥନା କରିଥିଲି କହିଥିଲି ହେ ପରମେଶ୍ୱର ମୋତେ ସେପରି ଏକ ଅଯୋଗ୍ୟତାର ବିଷୟଟିକୁ ଆଉ କଦାପି କରିବାକୁ ଦିଅନ୍ତୁ ନାହିଁ ଅହେ ପ୍ରଭୁ ମୋତେ ଆପଣ କ୍ଷମା କରି ଦିଅନ୍ତୁ ଯେହେତୁ ପୀଡିତ ଲୋକମାନଙ୍କ ଉପରେ ମୁଁ ମୋର ହସ୍ତଟିକୁ ଯେତେବେଳେ ବିସ୍ତାରିତ କରି ରଖିବା ନିମନ୍ତେ ପ୍ରୟାସ କରିଥିଲି ସେତେବେଳେ ମୁଁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଥିଲି ପ୍ରାୟ ମଧ୍ୟାହ୍ନ କାଳ ତିନିଟା ସମୟରେ ମୁଁ ବାହାରକୁ ବାହାରି ଆସିଥିଲି ଆଉ ସେହି ସ୍ଥାନରେ ଏକ ମସ୍ତ ବଡ ମସ୍ତ ପଥରଟିଏ ପଡି ରହିଥିଲା ଆଉ ମୁଁ ସେହି ପଥର ଟୁପରକୁ ଚଢି ଯାଇ ଠିଆ ହୋଇ ରହିଥିଲି ଆଉ ଆପଣଙ୍କ ମସ୍ତକକୁ ଉପରକୁ ଉଠାଇ ରଖି ପ୍ରଭୁଙ୍କର ପ୍ରଶଂସା କରୁଥିଲି ଏବଂ ପୂର୍ବ ଦିଗଟିର ଆଡ଼କୁ ଚାହିଁ ରହିଥିଲି ଆଉ ସେଠାରେ ପରିବେଶଟି ଏପରି ଶାନ୍ତ ଥିଲା ଯେ ମୁଁ ଈଶ୍ୱରଙ୍କ ଏପରି କହିଥିଲି ହେ ପ୍ରଭୁ ଆପଣ ଯଦି କେବଳ ଥରକର ପାଇଁ ଆପଣ ତ ମୂଷାଙ୍କ ନିକଟ ଦେଇ ଗମନ କରି ଚାଲି ଯାଇଥିଲେ ଆଉ ସେ କହିଥିଲେ ଯେ ଏହା ସେତେବେଳେ ସମ୍ଭବପର ହୋଇଥିଲା ଯେତେବେଳେ ଆପଣ ତାଙ୍କୁ ଶୈଳର ସେହି ଛିଦ୍ର ନିକଟ ରଖିଥିଲେ ଆଉ ତାହା ତ ଏକ ମନୁଷ୍ୟର ପୃଷ୍ଠଭାଗର ନ୍ୟାୟ ଦେଖିବାକୁ ମିଳିଥିଲା ଆଉ ମୁଁ କହିଥିଲି ହେ ପ୍ରଭୁ ଆପଣ ତାହାକୁ ସମ୍ଭବପର ପୁନଃ ମୁଁ ପୁନଃ କରିପାରିଥାନ୍ତି
ମୁଁ
ଯେ କ୍ଷମା ପ୍ରାପ୍ତ ହୋଇସାରିଅଛି ତାହାକୁ ମୋତେ ଜାଣିବାକୁ ଦେବେ କି ତତ୍ପରେ ମୁଁ କହିଥିଲି ଯେ ଆପଣ ଯଦି ମୋତେ ସାହାଯ୍ୟ କରିବେ ଏବଂ ମୋର ବିଚାରଧାରା ମଧ୍ୟରେ ସ୍ଥାନାଧିକାର କରିବେ ମୁଁ କହିଥିଲି ହେ ପ୍ରଭୁ ମୁଁ ନୁହେଁ ମାନସିକ ରୂପେ ମୁଁ ତ ସେତେଟା ଶକ୍ତିଶାଳୀ ନୁହେଁ ଯେହେତୁ ମୋର କୌଣସି ପ୍ରକାର ଶିକ୍ଷାଗତ ଯୋଗ୍ୟତା
ରହିନାହିଁ
ଆଉ ମୁଁ କହିଥିଲି ମୁଁ ଆପଣଙ୍କ ସେବା କରିବାକୁ ଯତ୍ନ କରୁଅଛି ଆପଣ ମୋର ହୃଦୟ ସ୍ଥିତ ଭାବନାକୁ ତ ବୁଝନ୍ତି ଆଉ ମୁଁ ତ କରିନଥିଲି ମୋତେ ସେପରି କାର୍ଯ୍ୟଟିକୁ ସମ୍ପନ୍ନ କରିବାର ଉଚିତ ନଥିଲା ତାହାକୁ ଏପରି ଭାବରେ ସମ୍ପନ୍ନ କରିବା ନିମନ୍ତେ ମୁଁ ତ ପ୍ରକୃତରେ ମନସ୍ଥ କରିନଥିଲି ମୋର ମସ୍ତକଟି ତ ଏପରି ଅନୁଭୂତ ହୋଇଥିଲା ଯେପରି ତାହା ବିଚ୍ଛିନ୍ନ ହୋଇଯାଉଛି ମୁଁ ତ ପ୍ରକୃତରେ ଖୁବ୍ ବିଚଳିତ ହୋଇପଡ଼ିଥିଲି ଆଉ ମୁଁ ଧରାଯିବାର ସେହି ପରିସ୍ଥିତିର ମଧ୍ୟରେ ପଦାର୍ପଣ କରି ତାହାକୁ କାର୍ଯ୍ୟକାରୀ କରି ପକାଇଥିଲି ଯେତେବେଳେ କି ସୈତାନ ମୋତେ ଧରି ପକାଇଥିଲା ମୁଁ କହିଥିଲି ଆପଣ ଯଦି ମୋତେ କ୍ଷମା କରିଦେଇଥିଲେ ତେବେ ହେ ପ୍ରଭୁ ମୋତେ ଆପଣଙ୍କୁ ଦର୍ଶନ କରିବାର ସୁଯୋଗଟି ପ୍ରଦାନ କରନ୍ତୁ ଈଶ୍ୱର ମୋର ବିଚାରକର୍ତ୍ତା ଅଟନ୍ତି ମୋହର ପାର୍ଶ୍ୱସ୍ଥାନର ଅତି ନିକଟରେ ଜଙ୍ଗଲୀ ବୁଦାଗୁଡ଼ାକ ପବନ ନାୟ ଜୋର ଜୋର ଶବ୍ଦ କରି ହଲିବାରେ ଆରମ୍ଭ କରିଦେଇଥିଲା ଆମେ ଯେଉଁ ସ୍ଥାନ ଉପସ୍ଥିତ ହୋଇ ଠିଆ ରହିଥିଲି ସେ ଗୁମ୍ଫାଟିର ନିକଟବର୍ତ୍ତୀ ପାର୍ଶ୍ୱ ଦେଶ ଆସିଥିଲା ଆଉ ଜଙ୍ଗଲ ମଧ୍ୟକୁ ଫେରି ଯାଇଥିଲା ହେ ଭାଇ ଶାନ୍ତିର ଅନୁଭୂତିଟିଏ ଯାହାକି ସମସ୍ତ ଚିନ୍ତାଧାରା ମଧ୍ୟରୁ ଉର୍ଦ୍ଧ୍ୱ ରହିଥାଏ ତାହା ମୋହର ଉପର ଦେଇ ଗତି କରି ଚାଲିଯାଇଥିଲା ଆଉ ମୁଁ କ୍ରନ୍ଦନ କରିଥିଲି ମୁଁ ସୁଖରେ ବିହଳିତ ହୋଇପଡ଼ିଥିଲି ଆଉ ମୁଁ ଉଚ୍ଚସ୍ୱରେ ଚିତ୍କାର କରି କାନ୍ଦିଥିଲି ମୋର ସକଳ ପାପ ଗୁଡ଼ିକ ଯେ ମୋ ଠାରୁ କ୍ଷମା କରାଯାଇଥିଲା ତାହା ମୁଁ ବୁଝିପାରିଥିଲି ଧ୍ୟାନ ଦିଅନ୍ତୁ ମୁଁ ତ ଈଶ୍ୱରଙ୍କ ଶ୍ରୀ ସାମରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଥିଲି ମୁଁ ସେ ଶିଶୁ ସନ୍ତାନଟି ନିମନ୍ତେ ମୁକ୍ତିର ସାଧନ ହୋଇପାରିନଥିଲି ଆଉ ଠିକ୍ ପରବର୍ତ୍ତୀ ଦିନ ଚିକାଗୋରୁ ଜଣେ ବ୍ୟକ୍ତି ଆସି ପହଞ୍ଚି ଯାଇଥିଲେ ଯିଏକି ଜଣେ ଅତି ବିଶିଷ୍ଟ ବ୍ୟକ୍ତି ଥିଲେ ଜଣେ କ୍ୟାଥୋଲିକ ସମ୍ପ୍ରଦାୟ ବ୍ୟକ୍ତି ଯିଏକି କିଛି ଦିନ ପୂର୍ବେ ପରିବର୍ତ୍ତିତ ହୋଇଥିଲେ ତାଙ୍କ ହୃତ୍ପିଣ୍ଡର ଆବରଣ ଖଣ୍ଡଗୁଡ଼ିକ ମଧ୍ୟସ୍ଥିତ ଅସଂକୁଚିତ ନଳୀଟିର ସଦୃଶ ଫୁଲି ଯାଇଥିଲା ଏବଂ ଦୀର୍ଘ ଦିନରୁ ସେମାନେ ତାହାକୁ ଅସ୍ତ୍ରୋପଚାର ଦ୍ୱାରା କାଟି ବାହାରି କରିବା ନିମନ୍ତେ ଚେଷ୍ଟା କରୁଥିଲେ ଆଉ ସେପରି କରିବା ନିମନ୍ତେ ଯାଉଥିଲେ ତଥାପି ସେ ତାହା କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିନଥିଲେ ପରିଶେଷ ସେ ସାକ୍ଷାତକାର କରିବା ସୁଯୋଗଟିକୁ ଲାଭ କରିଥିଲେ ସେହି ସାକ୍ଷାତକାର ଗୁଡ଼ିକର ସୁଯୋଗଟି ଆଉ ଅସୁବିଧାଟି ଯେ କଣ ରହିଅଛି ଏହାକୁ ଆମମାନେ ବୁଝିବା ପର୍ଯ୍ୟନ୍ତ ଆମମାନେ ତାହା ସହିତ ସମ୍ପର୍କ ସ୍ଥାପନ କରି ରହିଥିଲୁ ତତ୍ପରେ ଫେରି କରି ଆସିବା ନିମନ୍ତେ ସେ ବ୍ୟକ୍ତି ଜଣକ ଆଉ ଅବସର ପାଇ ନଥିଲେ ତତ୍ପରେ ପବିତ୍ର ଆତ୍ମା ତାଙ୍କର ଜୀବନ ମଧ୍ୟ ଦେଇ ଗତି କରି ଚାଲିଯାଇଥିଲେ ଆଉ କ୍ୟାଥୋଲିକ ମଣ୍ଡଳୀର ସେ ଜଣେ ବେଦୀର ପାରଗତକ ହୋଇଥିବା କାରଣରୁ ସେ ଯେଉଁ ଭୁଲଟିକୁ କରିଦେଇଥିଲେ ସେପରି ବିଷୟକୁ ସେ ପରିଚିତ କରାଇଥିଲେ ସେ କହିଥିଲେ ତାହା ହିଁ ସତ୍ୟ କଥା ଅଟେ ତାହା ହିଁ ନିଶ୍ଚିତ ରୂପେ ସତ୍ୟ କଥା ଅଟେ କହିଥିଲେ ତାହା ଯେ ମୋର ବିରୁଦ୍ଧରେ ଥିଲା ଏହାକୁ ଆପଣ ଅର୍ଥ କରି କହିଥାନ୍ତି କି ମୁଁ କହିଥିଲି ତାହା ହିଁ ସେହି ଏକମାତ୍ର ଅପରାଧ ଅଟେ ଯାହାକି ମୁଁ ଆପଣଙ୍କ ଜୀବନ ମଧ୍ୟରେ ଦେଖିବାକୁ ପାଇଥାଏ। ସେଟାକୁ ଫେରି ଯାଇଥିଲେ ଆଉ ଚିକିତ୍ସକଙ୍କୁ ଅନୁରୋଧ କରିଥିଲେ, କହିଥିଲେ ହଁ ସବୁକିଛି ବିଷୟ ଯଥୋଚିତ ଅଟେ, ବର୍ତ୍ତମାନ ସବୁକିଛି ବିଷୟ ପ୍ରସ୍ତୁତ କରି ଏକତ୍ରିତ କରନ୍ତୁ, ଆମେମାନେ ଅସ୍ତ୍ରୋପଚାର କରିବାକୁ ପ୍ରସ୍ତୁତ ହେବୁ। ଚିକିତ୍ସକ କହିଥିଲେ ଯେ ଆଚ୍ଛା ଆମେ ସେହି ପୁରାତନ ଘାଟିକୁ ପୁନଶ୍ଚ ପରୀକ୍ଷା କରି ଦେଖିବୁ। ଆଉ ସେ ଯେତେବେଳେ ଏହାକୁ ପରୀକ୍ଷା କରି ଦେଖିଥିଲେ ସେତେବେଳେ ସେ କହିଥିଲେ ଯେ ଆପଣଙ୍କୁ ଅସ୍ତ୍ରୋପଚାର କରିବାର ଆଉ ଆବଶ୍ୟକତା ରହି ନାହିଁ। ଲକ୍ଷ୍ୟ କରନ୍ତୁ, ଆମମାନଙ୍କ ହୃଦୟ ଯଦି ଆମମାନଙ୍କୁ ଦୋଷୀ କରିଥାଏ, ଆମମାନେ ତ ପୂର୍ଣ୍ଣ ରୂପେ ପରିତ୍ରାଣକୁ ଆବଶ୍ୟକ କରିଥାଉ। ଆମେମାନେ ତ ଅସମ୍ପୂର୍ଣ୍ଣ ଧରଣର ମଣ୍ଡଳଟିଏ ହୋଇ ପରିଚିତ ହେବାକୁ ଇଚ୍ଛା କରିନଥାଉ। ଆମମାନେ ଏକ ପ୍ରକୃତ ମଣ୍ଡଳୀଟିଏ ହୋଇ ପରିଚିତ ହେବା ପାଇଁ ଇଚ୍ଛା କରିଥାଉ, ନହେଲେ କୌଣସି ପ୍ରକାର ମଣ୍ଡଳୀ ହେବା ପାଇଁ ଚାହିଁ ନଥାଉ। ଆମମାନେ ପ୍ରକୃତରେ ଏକ ଅସଲି ଖ୍ରୀଷ୍ଟିଆନ ହେବାକୁ ଚାହିଁଥାଉ, ଅନ୍ୟଟା କୌଣସି ପ୍ରକାର ଖ୍ରୀଷ୍ଟିଆନ ହେବାକୁ ଚାହିଁ ନଥାଉ। ଆମମାନେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପାଇବାକୁ ଇଚ୍ଛା କରିଥାଉ। ଆମମାନଙ୍କର ଅଭ୍ୟାସରୁ, ଆମମାନଙ୍କ ସକଳ ପାପ ଗୁଡ଼ିକରୁ, ଆମମାନଙ୍କର କଦର୍ଯ୍ୟଧର ଚିନ୍ତାଧାରାରୁ, ଆମମାନଙ୍କ ମନ୍ଦ କାର୍ଯ୍ୟକଳାପ ଗୁଡ଼ିକରୁ, ଆମମାନଙ୍କର ଅମନୋଯୋଗିତାରୁ, ଆମମାନେ ଅନ୍ୟ ଯାହା କିଛି ଅପକର୍ମ ଗୁଡ଼ିକୁ କରିଅଛୁ ନା କାହିଁକି, ସେହି ସବୁରୁ ଆମମାନେ ସମ୍ପୂର୍ଣ୍ଣ ରୂପେ ନିସ୍ତାରଭ କରିବାକୁ ଚାହିଁଥାଉ। ଯେପରିକି ତଦ୍ୱାରା ଲୋକମାନେ ଯେତେବେଳେ ଏହି ଆରାଧନାଳୟଟିକୁ ଆସନ୍ତି, ପ୍ରାର୍ଥନା କରାଯିବା ନିମନ୍ତେ ଆସିଥାନ୍ତି, ସେତେବେଳେ ଏଠାରେ କେବଳ ଏହି ଛୋଟ ଦଳଟି ହୋଇପାରେ ଶହେ କିମ୍ବା ଦୁଇଶହ ଜଣ ମଧ୍ୟ ଉପସ୍ଥିତ ଥାଇ ନ ପାରନ୍ତି, ଏଠାରେ ବସି ରହି ପାରିଥାନ୍ତି। ତଥାପି ସେମାନେ ତ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ହସ୍ତରେ ନିର୍ଭରଶୀଳ ହୋଇ ରହିଥାଇପାରନ୍ତି। ଆଉ ଆମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିଥାଉ ସେତେବେଳେ ଈଶ୍ୱର ସ୍ୱର୍ଗରୁ ଆମମାନଙ୍କୁ ଶ୍ରବଣ କରିବେ। ଈଶ୍ୱର କୌଣସି ଜଣେ ଏପରି ବ୍ୟକ୍ତିକୁ ଆବଶ୍ୟକ କରିଥାନ୍ତି ଯାହାକୁ ସେ ନିଜର ହସ୍ତରେ ଦୃଢ଼ତାର ସହିତ ସୁସ୍ଥିର ଭାବେ ଧରି ରଖିବାକୁ ଇଚ୍ଛା କରିଥାନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରିଥାନ୍ତି ଯାହାଙ୍କୁ ସେ କହିପାରିଥାନ୍ତି ଯେ ତୁମ୍ଭ ଉପରେ ମୋର ପୂର୍ଣ୍ଣ ମାତ୍ରାରେ ଭରସା ରହିଅଛି, ମୁଁ ତ ଏହାକୁ ପ୍ରେରଣ କରିପାରେ ଜେଫରସନଭିଲ୍ ସ୍ଥିତ ବ୍ରାନହାମ ଟାବର୍ନାକଲକୁ, ମୁଁ ମୋର ଏହି ପୀଡିତ ସେବକ ଜଣକୁ ପ୍ରେରଣ କରିପାରେ। ଆଉ ସେହି ପ୍ରକାର ଦଳ ସଦସ୍ୟ ଏକମନା ଅଟନ୍ତି, କୌଣସି ଏକ ବିଶେଷ ପ୍ରକାର ଘଟଣା ସଂଘଟିତ ହେବ। ଆମ୍ଭେମାନେ ଯେ ପ୍ରକାର ଅବସ୍ଥା ମଧ୍ୟରେ ବିଦ୍ୟମାନ ହୋଇ ରହିଅଛୁ ସେ ସେଥିପାଇଁ ଆମମାନଙ୍କ ସହିତ ଯେ କ'ଣ କରିଅଛନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ। ଯଦି ଆମମାନେ ଏକମନା ହୋଇ ଏକ ହୃଦୟ ହୋଇ ରହିଥାଉ ତେବେ ସେ ଆମମାନଙ୍କ ପ୍ରତି ଯେ କ'ଣ କରିବେ ତାହାକୁ ଲକ୍ଷ୍ୟ କରନ୍ତୁ। ଆଉ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ କେବଳ ଏକମାତ୍ର ପନ୍ଥା ରହିଅଛି, ତାହା ଭାତୃପ୍ରେମରେ ଆମମାନଙ୍କ ହୃଦୟ ଗୁଡ଼ିକୁ ଏକତ୍ରିତ କରି ରଖିବା ଦ୍ୱାରା ହିଁ ସମ୍ଭବପର ଅଟେ। ତେଣୁକରି ମଣ୍ଡଳୀର ପାଳକଙ୍କର ଏବଂ କାର୍ଯ୍ୟକାରୀଗଣଙ୍କର ଆଜ୍ଞାକାରୀ ହୋଇ ରହିଥାନ୍ତୁ, ଆଉ ପାଳକ ଈଶ୍ୱରଙ୍କର ଆଜ୍ଞାକାରୀ ହୋଇ ରହିଥାନ୍ତୁ। ତେବେ ଯାଏ ଈଶ୍ୱର ପାଳକଙ୍କ ମଧ୍ୟରେ କାର୍ଯ୍ୟ କରିଥାନ୍ତି, କାର୍ଯ୍ୟକାରୀ ବୈଠକଟିରେ ମଧ୍ୟରେ କାର୍ଯ୍ୟ କରିଥାନ୍ତି, ଆଉ ତଦ୍ୱାରା ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରିଥାନ୍ତି। ଆଉ ସମସ୍ତେ ଏକତ୍ରିତ ରୂପେ ଈଶ୍ୱରଙ୍କ ରାଜ୍ୟଟି ନିମନ୍ତେ ଏକ ସମ୍ବଳିତ ପ୍ରଜାଗର୍ଭ ହୋଇଥାନ୍ତି।
when we have a unified group.
आउ आम्मे माने जतले एक संघबद्ध दलटे होय रहिथाउ तबे जाय ईश्वर आम्मे मानंकर श्रवण करिथांती.
Let nothing bother you.
आम्मे मानंकु कोनसे प्रकार विषय भारग्रस्त न करू.
Don't be dismayed in anything.
कोनसे प्रकार विषय रे कदापि निराश होय जानत नाही.
Now that's the kind of a person that God ordained to take the land.
वर्तमान से देशटी को अधिकार करा निमंते ताहि सेपरि आचरण विशिष्ट एक व्यक्ति आवश्यक होइथाय जाको के ईश्वर थिपाई अभिषेक करियसंती.
Moses was complete. He was a man that wouldn't compromise.
मूसा तो संपूर्ण रूपे परिपूर्ण अवस्था रहिथिले. से तो एपरि जे व्यक्ति थिले जे कि कदापि सहमत हेबा पई रफा दबा करिया पई चाहु नथिले.
There were stews and fusses and so forth. He wouldn't compromise.
से स्थान जदियो असंगत धरण विषय टे किंवा सेपरि किछि अयोग्यता विषय टे रहिथिला तेबे से समाधान करै निमन्ते अगबर हेउ नथिले.
That's what God wants us now.
ताहि जहा कि ईश्वर वर्तमान अम्मान थारु इच्छा करिथान्ति.
Pharaoh wanted to agree.
फारो राजा सहमत हाकु इच्छा करिथिले.
Said Moses, you all can go.
कहिथिले मूसा तुमने समस्त तो जाई परम.
How about you leave your children behind? Or at least some of your cattle back here.
तथापि तुम्हारे संतानगण को तुम्हारे पछड़े छाड़ी दे पारो किंबा आपणा मानक पशुपालक को एठे छाड़ी करी चली जाई पारो.
That's the way the devil wants a Christian to come.
सही परि पंथा को अवलंबन करी शैतान जने क्रिश्चियन को आसीबा निमन्ते इच्छा प्रकाश करी थाए.
It'll be all right for you to join the church, but don't you never forgive Jones.
मंडळीते सहित सहभागिता सरकार रहिबार विषयति तो तुम पै उत्तम धर विषय हबो तथापि तुम्हे कदापि जोनिंग को क्षमा करो नहि.
It'll be all right if you can bring in your
अपन जे को तमध्य को नै सारी तेरी सहभागिता रखि परति ते ताहा त उचित प्रकार विषय हबो.
If you can go away, you don't have to give up your smoking, your drinking, your lying, your stealing.
तथापि अपन को निजर धूम्रपान करिवार अभ्यास को छाडीबार कोनोसी आवश्यकता रहि न थाए. तुमरो मिछ कहिवार अभ्यास को मद्यपान करबार अभ्यास को चोरी करबार अभ्यास को त्याग करया को पड़ि न थाए.
Your fault finding back by, you don't have to give that up, just join the church.
तुमरो दोषत्रि धरिबार आचरण को पछरे बसि रही खर्च कहिवार आचरण को ता तो अपन को कदापि परित्याग करे पड़ि न थाए. केवल मंडळी सहित संपर्क स्थापन कर रही थांतु आ ताहि यथेष्ट अटे.
Moses was a compromiser. He wanted complete deliverance.
तथापि मूसा तो जने समाधान कर देबा व्यक्ति जनक नथिले. से तो संपूर्ण रूपे निस्तार पाइबा निमन्ते इच्छा करथिले.
He said, "We'll not leave one hoof behind."
से कहिथिले आम माने कोनोसी गोटिए मात्र पशु को पछरे परित्याग करिबो नाही.
We'll take everything that belongs to us when we go to worship the Lord.
अम्मान को सहित आमर जहा किछि अछि से सब को आम संगे घेनि जीवु. आम माने प्रभु को आराधना करै निमन्ते जेतरे जीवु सेतरे आम मान को संगे सब किछि घेनि जीवु. मंडळी को मध्य ठीक सही पे आचरण विशिष्ट होय रहबा उचित अटे. आम माने तो धार्मिकतार आचरण को धारण कर रहिथिबु. आम माने पवित्रतार मनोभाव को पोषण करि रहिथिबु. आम माने पवित्र आत्मा लाभ करी रही थी. आम माने सौभाग्यता पूर्ण एक दल को सुरक्षा रखी थी. आम कौन गोटे मात्र वस्तु को कदापि पछर हेले छाड़ी जीवु नहीं. आम माने सबकि संपद गुड़ी को संग्रह नहीं प्रस्थान करिबु. कौन गोटे मात्र जिनस को छाड़बू ना. आम माने सब किछि नै जीवु.
There won't be one hoof stay back here.
कोनोसी गोटे मात्र छुंची मध्य पछे छाडिबु नै.
You know, people can pray in such a way till the devil has to give in.
आपर मात्र जानंति जे आलोक मान सता एपरि आतुर होय प्रार्थना करंति जे सेते बेले शैतान परिसर रे प्रदान करया को बाधा करा जाय थाए.
That's why Moses and his group did.
मूसा ओ तांको दलटी ठीक सही प्रभावे कार्य को संपन्न करथिले.
सेमाने
सेटा को चली जाइथिले आ रक्तर अधीनस्थ को स्वीकार कर नैथिले. आपण माने एहा को लक्ष्य करथिले जे सेमाने रक्तर अधीन को एतले ଯେତେବେଳେ ପର୍ଯ୍ୟନ୍ତ ଚାଲି ଆସି ନଥିଲେ ସେତେବେଳେ ପର୍ଯ୍ୟନ୍ତ ସେହି ସ୍ଥାନରେ ପୂର୍ଣ୍ଣ ମାତ୍ରାରେ ପରିତ୍ର କାର୍ଯ୍ୟଟି ସମ୍ଭବପର ହୋଇପାରିନଥିଲା। ମୂଷା ତ ନିଜସ୍ୱ ରୂପେ ସେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୋଇ ରହିଥିଲେ, କିନ୍ତୁ ଇସ୍ରାଏଲ ବଂଶଟି ତ ହୋଇନଥିଲା, ସେମାନେ ତ ସେତେବେଳେ ପର୍ଯ୍ୟନ୍ତ ପାପର ଅଧୀନରେ ରହିଥିଲେ। ଆଉ ସେମାନେ ମୂଷାଙ୍କ ବିରୁଦ୍ଧରେ ବର୍ବର ହୋଇ ବାକ୍ୟାଚରଣ କରିଥିଲେ। ଆଉ ସେମାନେ କହିଥିଲେ ଯେ କାହିଁକି ତୁମେ ଏପରି କାର୍ଯ୍ୟକୁ କାହିଁ କରିଥାଅ, ତୁମେ ତ ଆମମାନଙ୍କ ଉପରକୁ ଅଧିକ ବିପତ୍ତି ନେଇ ଆସିଥାଅ। ଯେହେତୁ ଭାରତ ସେମାନଙ୍କ ଇଟା ପ୍ରସ୍ତୁତ କରିବାର କାର୍ଯ୍ୟଭାରଟିକୁ ଦ୍ୱିଗୁଣିତ କରିଦେଇଥିଲେ, ଏବେ ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଯନ୍ତ୍ରଣା ସେମାନଙ୍କୁ ପ୍ରଦାନ କରିଥିଲେ। ତାହା ତ ମୂଷା ହିଁ ଥିଲେ। ଆଉ ସେ ଈଶ୍ୱରଙ୍କ ହସ୍ତରେ ପୂର୍ଣ୍ଣ ମାତ୍ରାରେ ସମର୍ପିତ ହୋଇ ରହିଥିଲେ, ମେଷ ଚରାଉଥିବା ଦାୟିତ୍ୱରୁ ପୂର୍ଣ୍ଣ ମାତ୍ରାରେ ନିସ୍ତା ଲାଭ କରିଥିଲେ, ଆଉ ଈଶ୍ୱରଙ୍କ ମେଷ ଗୁଡ଼ିକୁ ଚଳାଇବା ନିମନ୍ତେ ତହିଁରୁ ପୃଥକୀକୃତ ହୋଇଥିଲେ। ସେ ତ ସମ୍ପୂର୍ଣ୍ଣ ରୂପେ ଆପଣାକୁ ନିସ୍ତା ଲାଭ କରାଇଥିଲେ। ତଥାପି ପ୍ରଜାଗଣ ତ ନିସ୍ତା ଲାଭ କରିନଥିଲେ, ଯେହେତୁ ସେମାନଙ୍କ ମଧ୍ୟରେ ତଥାପି ଅସନ୍ତୋଷର ବିଚାରଟି ବାସ କରି ରହିଥିଲା। ଏକଦା ରାତ୍ରି କାଳରେ ଏକ ମେଷ ଶାବକଙ୍କୁ ଯେ ଅବଶ୍ୟ ହତ ହେବାକୁ ହିଁ ଅଛି, ଏହାକୁ ଈଶ୍ୱର ଯେତେବେଳେ ନିର୍ଦ୍ଧାରିତ କରିଦେଇଥିଲେ, ଯାହାକି ଖ୍ରୀଷ୍ଟଙ୍କର ନମୁନାର ଏକ ଆଦର୍ଶ ସୂଚକ ଥିଲା। ଆଉ ରକ୍ତ ସେହି ପବିତ୍ର ବସ୍ତୁଟି ଉପରେ ଟୋପା ଟୋପା ହୋଇ ପଡ଼ିଥିଲା, ଯାହାକି କାଷ୍ଠ ନିର୍ମିତ ବସ୍ତୁଟି ଥିଲା, ସାଧାରଣତଃ ନମ୍ରତା। ଆଉ କବାଟର ଚୌକାଠ ଉପରେ ଲେପଣ କରାଯାଇଥିଲା ଏବଂ ଦ୍ୱାରବନ୍ଧ ଦ୍ୱାର ଉପରେ ଲେପଣ କରାଯାଇଥିଲା। ଆଉ ସେପରି ଏକ ସମୟର ଅବସ୍ଥାଟି ଥିଲା ଯେତେବେଳେ କି ଇସ୍ରାଏଲମାନେ ସମ୍ପୂର୍ଣ୍ଣ ରୂପେ ମୁକ୍ତି ଲାଭ କରିସାରିଥିଲେ। କୌଣସି ଗୋଟିଏ ମାତ୍ର କ୍ଷୁଦ୍ର ବସ୍ତୁ ମଧ୍ୟ ପଛରେ ଛଡ଼ାଯାଇ ନଥିଲା। ସେହି ସବୁ କିଛି ସମ୍ପଦ ଗୁଡ଼ିକ ଯାହାକି ସେମାନଙ୍କର ହୋଇଥିଲା ସେ ସକଳ ବସ୍ତୁକୁ ନିସ୍ତାର ଲାଭ କରାଯାଇଥିଲା। ସେମାନଙ୍କର ପରିବାର ବର୍ଗ, ସେମାନଙ୍କ ପ୍ରିୟଜନଗଣ, ସେ ସବୁକିଛି ବିଷୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନିସ୍ତାର ଲାଭ କରିଥିଲେ ଯେତେବେଳେ କି ସେମାନେ ପୂର୍ଣ୍ଣ ମାତ୍ରାରେ ରକ୍ତର ଅଧୀନକୁ ଚାଲି ଆସିଥିଲେ। ଆଉ ତାହା ହିଁ ଅଟେ, ଅର୍ଥାତ୍ ମଣ୍ଡଳୀଟି ଯେତେବେଳେ ପୂର୍ଣ୍ଣ ମାତ୍ରାରେ ନିସ୍ତା ଲାଭ କରିପାରିଥିବ, ସେତେବେଳେ ସବୁକିଛି ବିଷୟ ରକ୍ତର ଅଧୀନକୁ ଚାଲି ଆସିଥାଏ। ସେତେବେଳେ ଆପଣମାନଙ୍କର ପାପ ଗୁଡ଼ିକ ରକ୍ତର ଅଧୀନକୁ ଚାଲି ଆସିଥାଏ। ସେତେବେଳେ ଆପଣଙ୍କର ପାପ କରିବାର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କର ଧୂମ୍ରପାନ କରିବାର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କ ଜୁଆ ଖେଳର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କ ଠକିବାର କୁ ମନୋବୃତ୍ତିଟି, ଯେତେବେଳେ ଆପଣଙ୍କ ଚୋରି କରିବାର କୁ ମନୋବୃତ୍ତିଟି, ଯେତେବେଳେ ଆପଣଙ୍କ ମିଥ୍ୟା କଥା କହିବାର କୁ ଆଚରଣଟି, ଯେତେବେଳେ ସେହି ସବୁକିଛି ପାପଶକ୍ତ ବିଷୟ ଗୁଡ଼ିକ ରକ୍ତର ଅଧୀନକୁ ଚାଲି ଆସିଥାଏ, ସେତେବେଳେ ଯାଇ ଆପଣମାନେ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଆବାସଟିକୁ ପାଇପାରିଥାନ୍ତି। ଆପଣ ଯଦି କାହାର ସହିତ ଭ୍ରାନ୍ତିଜନକ ଆଚରଣକୁ ସମ୍ପନ୍ନ କରିଥିଲେ ତେବେ ତାହାକୁ ସୁଧାରି ପକାନ୍ତୁ। ଆପଣ ତ ତାହାକୁ ରକ୍ତର ଅଧୀନକୁ ଘେନି ଆସିପାରନ୍ତି ନାହିଁ, ଏହା ତ ସେଠାରେ ରହିପାରି ନାହିଁ। ଆପଣଙ୍କୁ ଏହା ତ ଘେନି କରି ଆସିପାରନ୍ତି ନାହିଁ, କୌଣସି ଏକ ବିଶେଷ ଧରଣର ଶକ୍ତିକୁ ତ ଆପଣଙ୍କୁ ଏହା କରିବାକୁ ଦେଇପାରନ୍ତି ନାହିଁ।
When yourself is completely, totally brought under the blood, there will be a total deliverance.
ମାତ୍ର ଆପଣ ଯେତେବେଳେ ସ୍ୱୟଂରୁ ସମ୍ପୂର୍ଣ୍ଣ ଅଟନ୍ତି, ପୂର୍ଣ୍ଣ ମାତ୍ରାରେ ରକ୍ତର ଅଧୀନକୁ ଅଣାଯାଇ ଅଛନ୍ତି, ତେବେ ଯାଏ ଏକ ପୂର୍ଣ୍ଣ ମାତ୍ରା ପରିତ୍ରାଣର ଯୋଜନାଟି ପରିସ୍ଫୁଟ ହେବ ତତ୍ପରେ ଯାଏ ଆପଣ ଏକ ସ୍ୱାଧୀନତାକୁ ଲାଭ କରିପାରିବେ ଯାହାକୁ ଆପଣ ପୂର୍ବେ କଦାପି ଜାଣିନଥିଲେ ଯେତେବେଳେ ସବୁକିଛି ବିଷୟ ରକ୍ତର ଅଧୀନକୁ ଅଣାଯାଇଥିଲା ଈଶ୍ୱରଙ୍କ ରାଜ୍ୟଟ ନିମନ୍ତେ ସମର୍ପିତ ହେବାର ଅବସ୍ଥାରେ ମଧ୍ୟକୁ ଅଣାଯାଇଥାନ୍ତି ପରେ ସେଠାରେ ଏକ ଅସଲି ଧରଣର ପବିତ୍ର ବିଷୟକୁ ଦେଖିବାକୁ ମିଳିବ ଯୀଶୁଖ୍ରୀଷ୍ଟ ତ ପୂର୍ଣ୍ଣ ମାତ୍ରାରେ ଓ ସମ୍ପୂର୍ଣ୍ଣ ରୂପେ ଜଣେ ମାନବ ଥିଲେ ସେ ଜଣେ ମନୁଷ୍ୟର ନ୍ୟାୟ କ୍ରନ୍ଦନ କରିପାରୁଥିଲେ ଜଣେ ମନୁଷ୍ୟର ନ୍ୟାୟ ଭୋଜନ କରିପାରୁଥିଲେ ଓ ଜଣେ ମନୁଷ୍ୟର ନ୍ୟାୟ ଆଚରଣ କରିପାରୁଥିଲେ ସେ ଆପଣାର ଶାରୀରିକ ସତ୍ତାରେ ସମ୍ପୂର୍ଣ୍ଣ ରୂପେ ଓ ପୂର୍ଣ୍ଣ ମାତ୍ରାରେ ଜଣେ ମାନବ ମାତ୍ରକ ଥିଲେ ଆଉ ଆପଣାର ଆତ୍ମାରେ ସେ ସମ୍ପୂର୍ଣ୍ଣ ରୂପେ ଓ ପୂର୍ଣ୍ଣ ମାତ୍ରାରେ ଈଶ୍ୱର ଥିଲେ
ତେଣୁକରି
ତାଙ୍କରି ମଧ୍ୟରେ ଯେଉଁ ଆତ୍ମାଟି ବାସ କରି ରହିଥିଲେ ସେହି ଆତ୍ମାଙ୍କ ପ୍ରତି ଆପଣା ଶରୀରକୁ ସେ ପୂର୍ଣ୍ଣ ମାତ୍ରାରେ ସମର୍ପିତ କରି ରଖିଥିଲେ ଆପଣମାନେ ଲକ୍ଷ୍ୟ କରନ୍ତୁ ସେ ଆମମାନଙ୍କ ପରି ପ୍ରତ୍ୟେକ ବିଷୟରେ ପରୀକ୍ଷିତ ହୋଇଥିଲେ ସେ ଜଣେ ସ୍ୱର୍ଗଦୂତ ନଥିଲେ ମାତ୍ର ମନୁଷ୍ୟ ଥିଲେ ସେ ତ ଜଣେ ମନୁଷ୍ୟ ହିଁ ଥିଲେ ତାଙ୍କରି ମଧ୍ୟରେ ଅଭିଳାଷ ଗୁଡ଼ିକ ରହିଥିଲା ଆଉ ଆମମାନେ ଯେପରି ପରୀକ୍ଷିତ ହୋଇଥାଉ ଠିକ ସେହିପରି ଭାବରେ ସେ ପରୀକ୍ଷିତ ହୋଇଥିଲେ ସେ ଯେପରି ହୋଇଥିଲେ ଏହା ବାଇବଲ କହିଅଛି ସେ ଯେ ସେପରି ଥିଲେ ଏହା ତ ବାଇବଲ କହିଥାଏ ସେ ତ ଜଣେ ମନୁଷ୍ୟ ହିଁ ଥିଲେ ପରୀକ୍ଷାରେ ଉର୍ଦ୍ଧ୍ୱରେ ଥାଇ ସେ ଜଣେ ସ୍ୱର୍ଗଦୂତ ନଥିଲେ ଏବ୍ରିୟ ଏକ ଅଧ୍ୟାୟ ଚାରିପଦରେ କହିଥାଏ ଯେ ସେ ସ୍ୱର୍ଗଦୂତ ମାନଙ୍କ ଠାରୁ ନିନ୍ଦିତ ହୋଇଥିଲେ ଏପରି ଲିଖିତ ହୋଇଅଛି ସେ ତ ଜଣେ ମାନବ ଥିଲେ ସମ୍ପୂର୍ଣ୍ଣ ରୂପେ ଜଣେ ମାନବ ଥିଲେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପ୍ରଦାନ କରିବା ନିମନ୍ତେ ସେହି ପରମେଶ୍ୱର ମନୁଷ୍ୟର ରୂପଟିକୁ ଧାରଣ କରିଥିଲେ ଆଉ ସେ ତାଙ୍କୁ ଆପଣାର ଆତ୍ମାରେ ପରିପୂର୍ଣ୍ଣ କରିଦେଇଥିଲେ ପବିତ୍ର ଆତ୍ମା ବହୁଳ ରୂପେ ତାଙ୍କରି ମଧ୍ୟରେ ବାସ କରି ରହିଥିଲେ ଆଉ ଆମମାନେ ଯେପରି ପରୀକ୍ଷିତ ହୋଇଥିଲୁ ଠିକ ସେହିପରି ଭାବରେ ସେ ମଧ୍ୟ ପରୀକ୍ଷିତ ହୋଇଥିଲେ ଆଉ ସେ ତ ପୂର୍ଣ୍ଣ ମାତ୍ରାରେ ଈଶ୍ୱର ଥିଲେ ଆଉ ସେ ଯେତେବେଳେ ମୃତମାନଙ୍କୁ ଜୀବିତ କରିଥିଲେ ସେତେବେଳେ ସେ ଏହାକୁ ପ୍ରମାଣିତ କରିଥିଲେ ଯେତେବେଳେ ସେ ପ୍ରକୃତିକୁ ବାଧା ପ୍ରଦାନ କରିଥିଲେ ଗର୍ଜନ କରୁଥିବା ସମୁଦ୍ରକୁ ଏହି ଶକ୍ତିଶାଳୀ ପବନକୁ ଧମକ ଦେଇଥିଲେ ସେ ଯେତେବେଳେ ବୃକ୍ଷଟି ସହିତ କଥାବାର୍ତ୍ତା କରିଥିଲେ ଏବଂ ସେପରି ସାମାନ୍ୟ କିଛି କର୍ମକୁ ସମ୍ପନ୍ନ କରିଥିଲେ ସେଥିରେ ସେଗୁଡ଼ିକ ତାଙ୍କର ଆଜ୍ଞାକାରୀ ହୋଇଥିଲେ ସେ ତ ଈଶ୍ୱର ଥିଲେ ସ୍ୱୟଂରୁ ବ୍ୟକ୍ତିଗତ ରୂପେ ଈଶ୍ୱର ଥିଲେ ଆଉ ସେ ତ ମନୁଷ୍ୟ ମଧ୍ୟ ଦେଇ ତଦ୍ରୁପ ପରିଚିତ ହୋଇପାରନ୍ତି କିନ୍ତୁ ସେ ସ୍ୱୟଂ ଜଣେ ମନୁଷ୍ୟ ଥିଲେ ତଥାପି ସେ ପୂର୍ଣ୍ଣ ମାତ୍ରାରେ ଏବଂ ସମ୍ପୂର୍ଣ୍ଣ ରୂପେ ସ୍ୱୟଂକୁ ପରିତ୍ରାଣ ପ୍ରଦାନ କରିଥିଲେ ଜଣେ ମନୁଷ୍ୟ ହୋଇଥିବା କାରଣରୁ ସେପରି କରିପାରିଥିଲେ ଆଉ ଈଶ୍ୱରଙ୍କ ସେବାର ଉଦ୍ଦେଶ୍ୟରେ ସେ ଈଶ୍ୱରଙ୍କ ହସ୍ତରେ ଆପଣଙ୍କୁ ସମର୍ପି ଦେଇଥିଲେ ଆଉ ସେ ହିଁ ଆମମାନଙ୍କର ଉଦାହରଣ ସ୍ୱରୂପ ଅଟନ୍ତି ଆମମାନେ ତ ପୁରୁଷ ଗଣ ଏବଂ ମହିଳା ଗଣ ଅଟୁ
We're also Christians.
अम्मने समस्त अपना को क्रिश्चियन बोली कही था।
If he's our example, let us completely deliver ourselves into the hands of the Holy Ghost.
अब से यदि अम्मनं करो उदाहरण स्वरूप होई थांती, तबे आसु अम्मने पूर्ण मात्रा रे अपना मनं को पवित्र आत्मा हस्तरे एक बार समर्पण कर दे।
We might be subjects of the kingdom of God.
अम्मने ईश्वर को राज्य अधिकारी रूपे गण्य हो पारु।
Totally man. He was totally God.
से संपूर्ण रूपे जने मानव थिले, से संपूर्ण रूपे ईश्वर मध्य थिले।
But he surrendered his natural parts to his physical parts.
तथापि से तांकर स्वाभाविक जीवन अंश को तांकर ठाय समर्पित दे थिले, और तांकर शारीरिक अंश टि मध्य तांकर ठाय समर्पित हो रही थिला।
And his own thinking and his own doing and his own cares.
एवं तांकर व्यक्तिगत विचार शक्ति टि और तांकर निजस्व कार्यकाल टि एवं तांकर निजस्व जत्न टिकु से तांकर ठारे समर्पित दैथिले आ पितांकु जहां किसी संतुष्ट प्रदान कहिथाय केवल सेपरी कार्य टिकु मु संपूर्ण कहिथाय आपनकर उद्देश्यपूर्ण विषयटी एई स्थानरे परिचित अटे मनुष्य पणियार सबु किछि आचरणरु संपूर्ण रूपे मुक्त होय रहिथिले
And said, Rabbi so-and-so.
Jajaka jana kata, tanko nikur asthile, a kohithile, Rabbi amuko o amuko jana kathile.
And tried to bribe him into their affiliations and denominations.
Aho ehi pari kohibat dara, semananko sangathana gudi kura madhare, sabhagitare madhare, tanko samparkita kari, darshaithile.
But he was totally delivered because he trusted in God.
Tathapi, से संपूर्ण रूपे परित्राण लाभ करि सारिथिले जेहेतु से ईश्वर ठारे भरोसा करिथिले गीत संहित रचक जे कौन कहिथिले ताकु स्मरण रखछन्ति कि तुम्भे तांगु परित्राण करिब जेहेतु से त संपूर्ण रूपे तुम्भ ठारे निर्भर रखि अछि मु मोर प्रियतमकु कुकुर मानक कबलरु निस्तार करिबि जेदि से मो उपरे भरोसा रखि अछि कोनि से एक समय रे जेतेले आम माने जीवन रे शेष यात्रा पथ रे पदार्पण करिथाउ मु मोर निमन्ते एहा को चाहि थाए आप माने मध्ये निज निजर पई एहा को
I want him to say, I'll deliver him out of the jaws of death.
Amen.
For he's trusted in me.
Mu ehatanku kautha boli chahithaye mu tahaku mrutyu mukhar nistar pradan karibi jedu se ambho pore bharosa rakhi achi.
I will deliver him from the grave on the resurrection morning.
Mu punarthan ra pratakalare mu tahaku paritran pradan karibi aur jehetu se आम्भठाय भरोसा रखि अछि तेणु कहिबु ताहाकु भय उभय आत्मा प्राण एवं शरीर रे संपूर्ण रूपे निस्तार प्रदान करिबे
Totally delivering both soul, body and spirit because he has trusted in me
आ जेहेतु से आम्भठारे भरोसा रखि अछि तेणु कहि आम्भे ताहाकु उभय आत्मा प्राण एवं शरीर रे पूर्ण मात्रा रे निस्तार प्रदान करिबा
All Jesus' works was complete.
Jisunkara samasta prakara karya guliko samapta hoi sarithila.
Everything was complete.
Sabu kichhi daitya guliko shesha hoi sarithila.
Total delivered.
Purnamattare paritran deithile.
He totally delivered the leper from leprosy.
Se kushti rogiku tara kushta rogaru sampurna pere sustha pradan karithile.
He totally delivered the woman with the blood issue. From her issue.
से जने महिलांकु तांकर दीर्घ काल स्थाई प्रदर रोगरु सुस्थता प्रदान करथिले
He totally delivered the world from sin when he died at the day of the atonement.
से त जगतकु संपूर्ण रूपे पापरु मुक्ति प्रदान करि दैथिले जेउ जने से प्रायश्चित अवधरे मृत्यु वरण करथिले से दिन से तद्रूप कार्यटिकु संपन्न करथिले
He totally delivered every sin.
से समस्त प्रकार पापरु निस्तार प्रदान करिथिले से तो मंडली को मध्य निस्तार प्रदान करिथिले
So there's no need for us to live underprivileged people.
대놓고리 어저께 선탄구리 그런 나요. 암만하고 마스크 가지마라. 아, 고운어시 아버스가 나이.
There's no need for us to live in a defeated state because he defeated the devil.
세토 서이탄하고 브라스터글 사이트와 가라나루 암만하고 브라지터 해바라 아버스타레 아로히바라 아버스가 나이.
And took all the principalities and powers. And subdued them under his feet.
아우 समस्त प्रकारर अधिकार गुडीकु एवं शक्तिकु तांकर पाद तले अधीनस्थ करि रखियछन्ते.
They have no legal rights to rule over you. Amen.
तेलु करि आम्हमानक उपरे राज्यस्त विस्तार करि रहिबार समानकर आ किछि नियम संगत अधिकार रहि नै.
We are Christians, filled with the Holy Ghost.
आम्हे माने त क्रिश्चियन गण अटु पवित्र आत्मने परिपूर्ण होय रहि अछु.
We don't have to dictate the devil dictate to us.
आउ सयतार जे आम्मानक उपरे तार आधिपत्य को विस्तार करि रहि थाउ एपु एक विषय को आम्मने आवश्यक करि न थाउ.
Christ delivered us. Total deliverance.
ख्रिस्त आम्मानक निस्तार प्रदान करिथिले संपूर्ण रूपे परित्राण प्रदान करिथिले.
Delivered us from evil, delivered us from sin.
मंदरु आम्मानक निस्तार प्रदान करिथिले पापरु आम्मानक परित्राण देथिले.
Delivered us from habits, delivered us from talking.
कु अभ्यास गुडी करु आम्मानक उद्धार करिथिले कु भाषारु आम्मानक उद्धार करिथिले.
Delivered us from blackguard, delivered us from all kinds of smutty things.
सेथिरु आम्मानक मुक्ति प्रदान करिथिले खचमिछ कहिबारु निवृत्तिरु तथा विभिन्न प्रकारर अयोग्यतापूर्ण विषयरु आम्मानक निस्तार प्रदान करिथिले.
He totally delivered us and put us into his holy hands.
से पूर्ण मात्रारे आम्मानक परित्राण प्रदान करिथिले आम्मानक पवित्र हस्तरे तांकरि पवित्र करजुगरे समर्पण करि देथिले.
A complete total deliverance.
आउ संपूर्ण रूपे मुक्ति देथिले पूर्ण मात्रारे परित्राण करिथिले.
He delivered our sickness.
से आम्मानक पीड़ा गुडी को सुस्थता प्रदान करिथिले.
He delivered us from sickness.
से तो आम्मानक पीड़ारु निस्तार लाभ करिथिले.
For we have an abstract deed to that. Hallelujah.
जेतु सेति प्रति आम्माने निर्धारित होय रहिथिबा एक चुक्ति पत्र थिलु. Hallelujah.
For he was wounded for our transgressions. With his stripes we were healed.
मात्र से आम्मानक अधर्म निमन्ते क्षत विक्षत हेले ओ ताहाक प्रहार रे आम्माने सुस्थ हेलु.
He is our healer.
से आम्हमानंकर आरोग्य दाता अटन्ते.
That's why that poor little polio woman trying to take care of a cancer dying husband.
सेई कारण बसतह पोलियो रे आक्रांत होई पीड़ित थिबा सेई गरीब महिला जनक अपना स्वामीक जत्न नेबाकु चेष्टा करुथिले जे कि कर्कट रोग रे मृत्युवरण करुथवा अवस्था रहिथिले.
She walked into the realms in the presence of God.
से तो ईश्वरक उपस्थित रे थाई तांकरी राज्य रे मध्ये रे गमनागमन करिवार रे आरंभ करिथिले.
The doctors had done all they could do.
तांकर विश्वास रहिथला आ से जहा करिया को योग्य थिले चिकित्सक से सब विषय गुडी को कार्यकारी करिथिले.
So she followed God's instructions and was totally delivered.
तथापि से ईश्वरक निर्देश को अनुसरण करिथिले आ पूर्ण मात्रारे सुस्थता लाभ करिथिले.
The disciples had total deliverance, absolutely total deliverance.
शिष्यगण पूर्ण मात्रारे परित्राण लाभ करिथिले सुनिश्चित रूपे संपूर्ण रूपे परित्राण को लाभ करिथिले.
Why? Because they were completely and totally filled with the Holy Ghost.
काहेकि जेतु सेमाने पूर्ण मात्रारे एवं संपूर्ण रूपे पवित्र आत्मारे परिपूर्ण होय रहिथिले.
When you just a church member and shut the pastor's hands or some
आपण माने जेतले मण्डले जने सदस्य मात्र को न होई रही थांती आउ पालक को करज गड धरि कर्मदन करि थांती किबा अन्य कहारी रो
some kind of a little experience the jumping shouting or speaking in tongues or something other
किबा नाच करिवार चितकार करिवार परभाषारे कथावार्ता करिवार अनुभूति को लाभ करि थांती किंबा अन्य कोनोसी क्षुद्रतम अनुभूति को लाभ करि थांती.
Still have malice in your heart, strange acts, telling lies, smoking cigarettes, lusting after women.
आ तथापि अपना हृदय मध्ये रे ईर्ष्या को धारण करि रहि थांती अयोग्यता कर्म गुडी को मिथ्या कथा कहबार आचरण टी को सिगरेट पान करि अभ्यास टी को नारी मानक प्रति कामात्र होइथिबार आचरणको धारण गरि रहिथान्ति
तबे
अध्यावधि कौनसी एक विशेष धरण कार्यटी त आपण मध्ये सम्पन्न होइ नाही कौनसी एक भ्रांतजन विषय आपण मध्ये रे रहि अछि के जदि संसारकु केवा सेतिर थिबा विषयकु प्रेम करि थाए तबे पिताक प्रेम तहाठारे नाही आपण माने त भ्रांतिजनक पथरे संचालित होइछन्ति सेमानक फलरु तुममाने सेमानक चिन्हिब पवित्र आत्मांक सहभागितार सहित थाइ आममाने समस्ते सम्मिलित होइ रहिबा पई इच्छा करिथाउ प्रत्येक सदस्यगणक परस्पर सहित समबद्ध रहिबा उचित विषय अटे पवित्र आत्मांक द्वारा ईश्वरक प्रेम आम्मानक हृदय मध्ये फलप्रदर सहित प्रकाशित होउछि
एहा
त समस्त प्रकार अधर्मकतार कार्यकलाप गुडिकरु आम्मान परिष्कार करिथाए आमे माने संसारर समस्त प्रकार विषय गुडिकरु निस्तालाभ करि सारि अछु जीशु कहिथिले जे जदि तुम्मानक परस्पर प्रति प्रेम थाए ताहाले तुम्माने जे मोर शिष्य एहा समस्त तद्वारा ज्ञात हेबे जेतेबेले जने सदस्य अन्य जने सदस्यंकु एपरि भावरे स्नेह करिथान्ति जे सेथिपाई से मृत्युकु बरण करिपारिथान्ति बाहिक जगतर मध्यरु जेतेबेले एक मंद विषय कार्यकारी हेबार आरंभ करि दै थाए केही जने साधारण महिला जनक बाहरी आस्थान्ति आउ कहि थान्ति वर्तमान प्रिय ध्यान प्रदान कर तुम्हे जदि एपरि किंबा सेपरि व्यवहार टिकु संपूर्ण करि थान्त तबे ताहा त तुम्हे निमन्ते उचित प्रकार विषयटि होइ थान्ता से प्रकार वस्तुटिकु जदि परिधान करिथिल किंवा सेपरि किछि आचरण को संपन्न करिथिल किंवा यहाँ को संपन्न करिथिल आ धार्मिकता माना बोली विवेचित होउथवा सही दलटे मध्ये जदि बाहरी आसीथिल किंवा सेपरि अन्य किछि आचरण को मध्ये संपन्न करिथिल आम माने ईश्वर सहित एपरि घनिष्ठता सहित आबद्ध होइ रहि अछु जे आपण माने त कहि थान्ति जे अच्छा ଭାଇ ବ୍ରହ୍ମ ଏହା ତ ଏକ ଉତ୍କଟ ଧରଣର ପରୀକ୍ଷା ଅଟେ ତଥାପି ଖ୍ରୀଷ୍ଟ ତ ସେହି ଉଦ୍ଦେଶ୍ୟ ନିମନ୍ତେ ମୃତ୍ୟୁବରଣ କରିଥିଲେ ଶୈତାନ ପରାଜିତ ହୋଇସାରିଅଛି ଆମ୍ଭେମାନେ ତ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣକୁ ଆବଶ୍ୟକ କରିଥାଉ ଆମ୍ଭେମାନେ ତ ଏପରି ଏକ ମଣ୍ଡଳୀକୁ ଆବଶ୍ୟକ କରିଥାଉ ଯାହାକି ଶୁଦ୍ଧ ଏବଂ ପବିତ୍ର ଏବଂ ଅପରିବର୍ତ୍ତନ ହୋଇ ରହିଅଛି ଆଉ ମେଷଶାବକଙ୍କ ରକ୍ତରେ ଧୌତ ହୋଇଅଛି ଆଉ ପବିତ୍ରାତ୍ମାରେ ପରିପୂର୍ଣ୍ଣ ହୋଇ ରହିଅଛି ଆଉ ଚିହ୍ନ ଗୁଡିକ ଏବଂ ଆଶ୍ଚର୍ଯ୍ୟକ୍ରମ ଗୁଡିକ ଏବଂ ମହାଶ୍ଚର୍ଯ୍ୟ କାର୍ଯ୍ୟ ଗୁଡିକ ସହିତ ପରିପୂର୍ଣ୍ଣ ହୋଇ ରହିଅଛି ପ୍ରତ୍ୟେକ ଜଣଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିତ୍ରାଣ ଲାଭ କରିବାକୁ ଅଛି ପ୍ରେମମୟ ଈଶ୍ୱର ଯେତେବେଳେ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଲାଭ କରିଯାଏ ନାହିଁ ସେତେବେଳେ ପର୍ଯ୍ୟନ୍ତ ଆପଣ କୌଣସି ପ୍ରକାର ବସ୍ତୁ ଗୁଡିକୁ ଗ୍ରହଣ କରିନଥାନ୍ତି ସେପରି ଏକ ବଳିଦାନକୁ ଯାହା ପରେ ଦୋଷ ତ୍ରୁଟିର ବିଷୟ ରହିଅଛି ତାକୁ ଆପଣ ସ୍ୱୀକାର କରିପାରନ୍ତି ନାହିଁ ଆପଣ ତ କଦାପି ସେପରି ଏକ ପ୍ରାର୍ଥନାକୁ ସ୍ୱୀକାର କରିବେ ନାହିଁ ଯେଉଁ ପ୍ରାର୍ଥନା ସହିତ ଉକ୍ତ ମନୁଷ୍ୟ ଜୀବନ ମଧ୍ୟରେ ପାପପୂର୍ଣ୍ଣ ଅବସ୍ଥା ରହିଅଛି
Could not do it, Lord.
हे प्रभु आपण केवळ सेपरि एक कार्यकु करि पारि न थांती.
You didn't do it. The age has gone by and you can't do it today.
गत होइ सारिथबा जुग गुडीकर मध्यरे आपण सेपरि कदापि करि नथिले आ आपण वर्तमान मध्ये सेपरि करि पारंती नाही.
But the sacrifice must be without blemish.
କିନ୍ତୁ ବଳିଦାନଟିକୁ ତ ନିର୍ଦ୍ଦୋଷ ହୋଇ ରହିବାକୁ ହିଁ ଅଛି ଆଉ ହେ ପ୍ରଭୁ ଈଶ୍ୱର ସମର୍ପିତ ବଳିଦାନର ନ୍ୟାୟ ଆପଣଙ୍କର ଜୀବନ ଗୁଡ଼ିକୁ ଆମମାନେ ଯେତେବେଳେ ନିଜସ୍ୱ ରୂପେ ଆପଣଙ୍କ ବେଦୀଟି ରୂପରେ ସମର୍ପଣ କରି ଉତ୍ସର୍ଗିତ କରି ପକାଉଅଛୁ ସେତେବେଳେ ହେ ପ୍ରଭୁ ଆମମାନ ମଧ୍ୟରୁ ପାପର ସମସ୍ତ ପ୍ରକାର ଅଶୁଚିତା ଗୁଡ଼ିକୁ ଦୂରୀଭୂତ କରି ଦିଅନ୍ତୁ ମୁଁ ମୋର ସବୁକିଛି ଉଦ୍ୟମ ଗୁଡ଼ିକୁ ସମସ୍ତ ଶକ୍ତି ଗୁଡ଼ିକୁ ମୋର ଶରୀରକୁ ମୋର ଆତ୍ମାକୁ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ବେଦୀଟି ରୂପରେ ସମର୍ପିତ କରିଦେବି ଆଜିର ଏହି ପ୍ରାତଃକାଳରେ ଏହି ମଣ୍ଡଳୀଟିର ସହିତ ଆପଣଙ୍କ ବେଦୀଟି ରୂପରେ ସମର୍ପଣ କରିଦେବି ଆପଣଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ପରିଷ୍କାର କରି ଧୌତ କରି ଦିଅନ୍ତୁ ଆଉ ଆମମାନେ କରିଥିବା ସମସ୍ତ ପ୍ରକାର ପାପରୁ ଆମମାନଙ୍କୁ କ୍ଷମା କରି ଦିଅନ୍ତୁ ଆଉ ଆଜିର ଏହି ପ୍ରାତଃକାଳୀନ ଅବସରରେ ତାଙ୍କର ଉପସ୍ଥିତିଟି ଏହି ଆରାଧନାଳୟରୁ ଆରମ୍ଭ କରି ଆମମାନଙ୍କ ସହିତ ଯାଆନ୍ତୁ ଯେପରିକି ସେ ଆମମାନଙ୍କୁ କ୍ଷମା କରିଦେଇ ଅଛନ୍ତି ଏହାକୁ ଆମମାନେ ତଦ୍ୱାରା ଅବଗତ ହୋଇପାରୁ ସେ ଯେ ଆମମାନଙ୍କୁ ପ୍ରକୃତରେ କ୍ଷମା କରିଦେଇଛନ୍ତି ଏହାକୁ ଆମମାନେ ଅବଶ୍ୟ ବୁଝିପାରୁ
Forgive us our trespasses as we forgive those who trespass against us.
Tebe jai separi prarthana ni safalita hebo amane jepari apana apana apradhi mananku khama kari achu sei pari amamananku apradh sabu khama kara.
Grant it Lord.
He prabhu ehaku dana kariwa hentu.
Be thou near us now. Bless us and keep us until we meet again at the evening service.
Amamanku ati nikarvarti hoi etebele apana rahithantu ଆଉ ସାନ୍ଧ୍ୟକାଳୀନ ଆରାଧନା ସଭାର ମିଳିତ ହେବା ପର୍ଯ୍ୟନ୍ତ ଆମମାନଙ୍କୁ ସୁରକ୍ଷା କରି ରଖିଥାନ୍ତୁ ଏବଂ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଆପଣ ଯେପରି ଆମମାନଙ୍କୁ ଅଗ୍ରାହ୍ୟ ନ କରନ୍ତି ସେହି ହେତୁରୁ ଆମମାନେ ଶୁଦ୍ଧ ହସ୍ତଗୁଡ଼ିକ ସହିତ ଏବଂ ପବିତ୍ର ହୃଦୟର ସହିତ ଯେପରି ଆପଣଙ୍କ ସାନ୍ନିଧ୍ୟକୁ ଆସିପାରୁ କାରଣ ହେ ପ୍ରଭୁ ଯେ କୌଣସି ଅଶୁଦ୍ଧତାପୂର୍ଣ୍ଣ କାର୍ଯ୍ୟକଳାପରୁ ଆମମାନେ ତ ସମ୍ପୂର୍ଣ୍ଣ ରୂପେ ଏବଂ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣଟିକୁ ଆବଶ୍ୟକ କରିଥାଉ ତାହା ହିଁ ଆମମାନଙ୍କୁ ଜଗତର ଜ୍ୟୋତି ନ୍ୟାୟ ସୁରକ୍ଷା ପ୍ରଦାନ କରି ସ୍ଥିରୀକୃତ ଅବସ୍ଥାରେ ରଖିବ
Not a bushel.
ଦୀପଟିଏ ଯାହାକି ପର୍ବତ ଉପରେ ସ୍ଥାପିତ କରି ରଖାଯାଇଅଛି ଏହା ଉପରେ ମାଟିକୁ ଢାଙ୍କି ଦିଅନ୍ତୁ ନାହିଁ
But a candle that sets on the hill that gives light to guide people's feet in the way that's right.
କିନ୍ତୁ ସେ ଦୀପଟି ଯାହାକି ପର୍ବତ ଉପରେ ସ୍ଥାପିତ କରି ରଖାଯାଇଅଛି ତାହା ତ ଲୋକମାନଙ୍କ ପାଦକୁ ଏକ ଉଚିତ ମାର୍ଗରେ ଯାହାକି ଯୋଗ୍ୟ ପଥ ଅଟେ ତାହା ଉପରେ ଚାଳିତ କରିବା ନିମନ୍ତେ ଏହା ଲୋକମାନଙ୍କୁ ନିର୍ଦ୍ଦେଶ କରି ଜ୍ୟୋତିଷକୁ ପ୍ରଦାନ କରୁ
ହେ
ପିତା ଏହାକୁ ପ୍ରଦାନ କରନ୍ତୁ ଆମମାନେ ଏହାକୁ ଯୀଶୁଙ୍କ ନାମରେ ଏବଂ ତାଙ୍କରି ଗୌରବ ନିମନ୍ତେ ଭିକ୍ଷା କରିଥାଉ ଆମେନ୍ ମୁଁ ଡଗ୍ଙ୍କୁ ପଚାରିବାକୁ ଯାଉଅଛି
I think he's back there. One of the deacons is present.
ସେଇ ପଛରେ ସେହି ସ୍ଥାନରେ ଅଛନ୍ତି ଏପରି ମୁଁ ଚିନ୍ତା କରିଥାଏ କିମ୍ବା କେହି ଜଣେ ଡିକନ୍ ଉପସ୍ଥିତ ଅଛନ୍ତି ଯେପରିକି ମଣ୍ଡଳୀଟି ଏହାକୁ ପାଠ କରିପାରନ୍ତି ଡକ୍ ମହାଶୟ ଆସି ଏହାକୁ ସୂଚନା ବୋର୍ଡ ତୂର ଉପରେ ଲଗାଇ ଦିଅନ୍ତୁ ଯେପରିକି ମଣ୍ଡଳୀଟି ଯେତେବେଳେ ପ୍ରସ୍ଥାନ କରିଥାଏ ସେଥିରେ ସେମାନେ ଏହାକୁ ଯେପରି ପାଠ କରିପାରନ୍ତି
Brother Collins, if he's here.
ଆଉ ତତ୍ପରେ ଭାଇ କଲିନ୍ସ ସେ ଯଦି ଏଠାରେ ଉପସ୍ଥିତ ଥାନ୍ତି ଭାଇ କଲିନ୍ସ ଉପସ୍ଥିତ ଅଛନ୍ତି କି ସେହି ଅନ୍ୟ କାଗଜଟି ତାଙ୍କୁ ଦେଇ ଦିଅନ୍ତୁ। ମହାଶୟ ଯଥୋଚିତ ଅଟେ, ଆଉ ତାହା ଯେ କଣ ଅଟେ ଏହାକୁ ଆମେ ଦେଖିବୁ। ତାହା ତ କେହି ଜଣେ ବ୍ୟକ୍ତି ସାକ୍ଷାତକାର ଚାହୁଁଥିବା ବିଷୟ ଉପରେ ଅଟେ।
That's always granted.
ଆଉ ତାହା ତ ସର୍ବଦା ସ୍ୱୀକୃତି ଲାଭ କରି ରହିଅଛି।
We are glad and I have interviews. You see, the thing you do is call our number out there.
ଆମେ ଅତ୍ୟନ୍ତ ଆନନ୍ଦିତ ଅଟୁ, ଆଉ ମୁଁ ସାକ୍ଷାତକାର ଗୁଡିକୁ ଲାଭ କରିଅଛି। ଆପଣମାନେ ଧ୍ୟାନ ପ୍ରଦାନ କରନ୍ତୁ ସେ ବିଷୟଟି ଯାହାକି ଆପଣମାନେ କରିଥାନ୍ତି, ତାହା ଆମମାନଙ୍କ ସଂଖ୍ୟାଟିକୁ ସ୍ମରଣ କରିବା ବିଷୟଟି ଅଟେ।
We had so much trouble up the house. The church knows that this is strangers.
ଆମମାନେ ଗୃହଟିରେ ମଧ୍ୟରେ ଏପରି ବହୁଳ ପରିବାର ସମସ୍ୟାର ମଧ୍ୟରେ ଘେରି ହୋଇ ରହିଯାଇଥିଲୁ। ଆଚ୍ଛା, ମଣ୍ଡଳୀ ସେ ବିଷୟରେ ଜାଣିଥାଏ, ଏହା ଏକ ବିସ୍ମୟକ ବିଷୟ ଅଟେ।
The church knows about it.
ମଣ୍ଡଳୀ ଏ ବିଷୟରେ ଜାଣିଥାଏ।
There should be a little peace pot. I'll have it placed here in the church too for the oncomers.
ସେଠାରେ ଏକ ଛୋଟ କାଟ ପଦାର୍ଥ ରଖାଯିବା ଉଚିତ କଥା ଥିଲା। ଏହାକୁ ମୁଁ ମଣ୍ଡଳୀର ଏହି ସ୍ଥାନରେ ସ୍ଥାପନ କରିବା ପାଇଁ ଇଚ୍ଛୁକ ହେବି। ନିଶ୍ଚୟ ଆଗନ୍ତୁକଙ୍କ ନିମନ୍ତେ ସେପରି କରିବାକୁ ଚାହିଁବି।
ଆପଣମାନେ
ଲକ୍ଷ୍ୟ କରନ୍ତୁ, ସେହି ସ୍ଥାନରେ ତ ଅନେକ ରହିଅଛନ୍ତି, ଏପରିକି ଆମମାନେ ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣଙ୍କର ତ ଯତ୍ନ କଦାପି ନେଇ ନପାରୁ। କେବଳ ସଂଖ୍ୟାର ତାରତମ୍ୟରେ ଆସିବା ଦ୍ୱାରା ହିଁ କେବଳ ସମ୍ଭବପର ଅଟେ। ଲକ୍ଷ୍ୟ କରନ୍ତୁ, ଆହୁରି ମଧ୍ୟ ଆମ୍ଭେମାନେ ଆଉ ଆପଣମାନେ କେବଳ ଯଦି ବଟଲର 21519କୁ ଆହ୍ୱାନ କରନ୍ତି, ଆଉ କେହି ଜଣେ ସଦସ୍ୟ ଯଦି କୌଣସି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରୁଥିବା ଲକ୍ଷ୍ୟ କରିଥାନ୍ତି।
I'm always glad to see people, but we have a regular system.
ଲୋକମାନଙ୍କୁ ସାକ୍ଷାତ କରିବା ଦ୍ୱାରା ସର୍ବଦା ଆନନ୍ଦ ଅନୁଭବ କରିଥାଏ, ତଥାପି ଲୋକମାନଙ୍କୁ ମୁଁ ତ ଏକ ଧାରାବାହିକ ପଦ୍ଧତି ଅନୁସାରେ ସାକ୍ଷାତକାର କରିବାକୁ ଚାହିଁଥାଏ। ସେହି ସ୍ଥାନରେ କେହି ଜଣେ ଆଗରୁ ଆହ୍ୱାନ କରିସାରିଥିଲେ। ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକ ଜଣ ଅଟନ୍ତି, ଆଉ ଆମମାନେ ଏକ ଏକ କରି ପଛକୁ ଏକ ଏକ କରି ପରକୁ ପର ସେପରି ଆସିଥାଉ। ତତ୍ପରେ ସେହି ସ୍ଥାନରେ କେବଳ ସ୍ୱାଭାବିକ ଭାବରେ ଏକ ପ୍ରକାରର ଅସଙ୍ଗତ ପ୍ରକାର ବିଷୟ ଅଟେ, ଯେକୌଣସି ପ୍ରକାର ଯତ୍ନ ନେବା ଦ୍ୱାରା ଉଦ୍ୟମ କରିବା ଅଟେ। ଲୋକମାନେ ନିରୁତ୍ସାହିତ ହୋଇ ଏବଂ ବିଭିନ୍ନ ପ୍ରକାର ହତୋତ୍ସାହିତ ଭାବପନ୍ନକୁ ଧାରଣ କରି ଗୃହକୁ ଫେରି ଯାଇଥାନ୍ତି। ବର୍ତ୍ତମାନ ସେମାନେ ସବୁକିଛି ବିଷୟକୁ ଶୃଙ୍ଖଳିତ ଭାବେ ରଖିଅଛନ୍ତି। ଆଉ ତାହା ହିଁ ଯାହାକି ଆମମାନେ ଏତେବେଳେ ବର୍ଣ୍ଣନା କରିବା ନିମନ୍ତେ ଇଚ୍ଛା କରିଥାଉ। ଧ୍ୟାନ ପ୍ରଦାନ କରନ୍ତି, ସବୁକିଛି ବ୍ୟବସ୍ଥା ଶୃଙ୍ଖଳିତ ରୂପେ ରହିଅଛି, କେବଳ ତ୍ରୁଟିହୀନ ରୂପେ ଶୃଙ୍ଖଳିତ ହୋଇ ରହିଅଛି। ଆଉ ସେମାନେ ଯଦି ବଟଲର 21519 କେବଳ ସମ୍ପର୍କ ସ୍ଥାପନ କରନ୍ତି, ତେବେ ମୁଁ ଏହି ପ୍ରିୟ ଦଳଟିକୁ ସାକ୍ଷାତକାର ନିମନ୍ତେ ଆନନ୍ଦିତ ହେବି।
And Mr. Mercer, Mr. Goldblum will answer the phone and tell you just exactly when you can have an appointment.
ଆଉ ମୋରିସର ମହାଶୟ କିମ୍ବା ଗୋଏଡ ମହାଶୟ ସେମାନଙ୍କ ମଧ୍ୟରୁ କେହି ଜଣେ ଭାଇ ଫୋନର ପ୍ରତ୍ୟୁତ୍ତରଟିକୁ ପ୍ରଦାନ କରିବେ। ଆଉ ଆପଣମାନେ କେଉଁ ଉଚିତ ସମୟରେ ସାକ୍ଷାତ କରିପାରିବେ ସେ ବିଷୟରେ ଆପଣଙ୍କୁ ସୂଚିତ କରିବେ।
ଆମ୍ଭେମାନେ
ତ ସେହି ସ୍ଥାନରେ ଏକ ନିରୂପିତ ସ୍ଥାନକୁ ରଖିଅଛୁ, ବାତାନୁକୂଳ ଦ୍ୱାରା ପ୍ରବନ୍ଧିତ ସ୍ଥାନଟିଏ, ଆଉ ସାକ୍ଷାତକାରୀଗଣଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥାନ୍ତି ଏବଂ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିଥାନ୍ତି। ଆମେ ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ମଧ୍ୟ ଆନନ୍ଦିତ ହେବୁ। ବର୍ତ୍ତମାନ ମୁଁ ଯେ କାହିଁକି ଆରାଧନାଳୟକୁ ଆସିନଥାଏ, ତାହାର କାରଣ ଏହିକି ଯେ ଲୋକମାନେ ଚିନ୍ତା କରିଥାନ୍ତି ମୁଁ ଲୋକମାନଙ୍କଠାରୁ ଦିନକୁ ଦିନ ଦୂରେଇ ଯାଉଅଛି, ଏହାର ସେପରି
ନୁହେଁ।
ମୁଁ ତ ଚେଷ୍ଟା କରୁଅଛି ଯେ ଶୃଙ୍ଖଳିତ ଭାବେ ତାହାକୁ রক্ষা করা নিমন্তে লক্ষ্য করন্তু। সেই কারণ মু করিয়াকু ইচ্ছা করিথায়ে ব্যক্তিগণকর গৌরবকু আবশ্যক করিয়াকু ইচ্ছা করি না থায়ে যে কোনসি ব্যক্তি যে কোন স্থানে ইয়াকু ধ্যান দিয়ন্তু।
কালার ক্রিড হ্যাজ নাথিং টু ডু উইথ ইট।
রঙ্গ রীতিনীতি ইয়া সহ কোনসি প্রকার সম্পর্ককু রখি নাহি।
কাম রাইট দেয়ার মিট দ্য পিপল।
আমমানে তো সেই স্থানেরু যাই থাও আ লোকমানকু সাক্ষাৎ করি থাও।
ইফ দে হ্যাভ এ নিড উই স্টে রাইট উইথ গড আনটিল ইট স্টপস।
আর যদি সেমানকর কিছু আবশ্যক রহিথায়ে যেতেবেলে পর্যন্ত ইয়া সমাধান করা যায় নাহি সেতেবেলে পর্যন্ত আমরা ঈশ্বরঙ্ক উপরে নির্ভরশীল হয়ে রহিথাও। আর সভাগুড়িক সম্পর্কে সেমান যদি কিছু জানিয়াকু চাহিথান্তি অবশ্য আমরা এর যত্ন নেইথাও এবং ইয়াকু লিপিবদ্ধ করিথাও। আর তাহাই কেবল পবিত্র আত্মাঙ্ক পরিচালনা দ্বারা সম্ভবপর হইথায়ে। আর তাহাই সেই পন্থাটি অটে ইহা যে ন্যায়োচিত বিষয়টি অটে এপরি মু চিন্তা করিথায়ে ইহা তো প্রত্যেক নিমন্তে প্রকৃতি সমান প্রকার বিষয়গুলি কার্যকারী করিথায়ে। সেই কারণরু কোনসি ব্যক্তিঙ্কু বিশেষ প্রকার মান্যতা দেবার উদ্দেশ্য রহি নাহি কোনসি ব্যক্তিঙ্কু সেপরি প্রাধান্য দেওয়ার বিষয় রহি নাহি। আজির পাতকালে এপরি কে ব্যক্তি রহিথিলে কি যে প্রার্থনা করিবা নিমন্তে কেবল আসিথিলে যে পীড়িত থিলে আর প্রার্থনা নিমন্তে আসিলে যথোচিত বিষয় অটে। যদি সেপরি নুহে তবে আসন্তু সেই কারণ আমাদের এক উচিত প্রকারর গীতক গান করু উপাসনা উদ্দেশ্যে সেপরি করু। আজির এই পাতকালে আমরা কেউ গীতটিকে গান করি পারু। কিস ধৈব পাপ মোর টেড়ি তুমি হ্যা জাণ কি যীশুঙ্কর রক্ত মাত্র। কিস পারে ভৌণী অত্যুত্তম বিষয় অটে। তাঙ্ক নিমন্তে এতবে প্রার্থনা করা নিমন্তে ইচ্ছা করিথান্তি কি সেই মহিলাঙ্ক নিমন্তে মু প্রার্থনা করা নিমন্তে যাওছি এঠার সে মহিলাঙ্ক উপরে হস্ত বিস্তার করি সেপরি করিয়াকু চাহিথায়ে। এক মিনিট নিমন্তে আপন মানে মো সহিত মস্তক অবর্তন করিয়াকু চাহিবে কি বর্তমান যথাশীঘ্র সেপরি করন্তু। প্রেমময় ঈশ্বর সেঠার জন মহিলা বসি অছন্তি যে কি খুব পীড়িত অটন্তি আমমানক ভৌণী জনক তাঙ্ক শরীরটিকু তুলি ধরিথিলে। এপরিকি অন্যমানক শরীররু কর্কট রোগটিকু মধ্যে সুস্থ প্রদান করন্তু। অন্যমানক সহিত ধাড়ির মধ্যে অপেক্ষারত রহি রহিথিবা ব্যক্তিগণক সেপরি করন্তু। তথাপি হে প্রভু আপন তো তহে তাঙ্ক রক্ষা করন্তু। বিগত কিছু দিন পূর্বে যেতবে কি সেই ব্যাধি গুড়ি পরিচয় আসছিলা হে প্রভু কেবল সেই সময় আপন তা নিজস্ব বুদ্ধি লাভ করিয়া নিমন্তে যোগ্যতা প্রদান করন্তু যেবে তাহা যে কেবল আপনার আসিথায়ে ইয়াকু সেমানে যেপরি বুঝাই পারন্তে। কাশ পবিত্র আত্মাঙ্ক শক্তিটি এবং ঈশ্বরঙ্ক অনুগ্রহটি যেপরি প্রদান করা যাই পারে আমা হৃদয় গুলিক মধ্যে হে প্রভু যেপরি বাস করি পারে। আমার প্রতি সর্বপ্রথমে ইয়াকু প্রকাশিত করন্তু তেবে যাই ঈশ্বরঙ্ক সহিত আমমানে যে অনুগ্রহ লাভ করিয়াছু তাহাকে বুঝি পারিব। আমমানে তো ঈশ্বরঙ্কর শান্তিকে কামনা করিথাও আমি যাহা কিছু বিষয়কু ভিক্ষা করিথাও তাহা লাভ করিথাও কারণ আমমান উপরে দণ্ডর কোনসি প্রকার বিধান রহি নাহি। হে প্রভু ইয়াকু ଦାନରେ ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ଯାଞ୍ଚନା କରିଥାଉ, ଆମେନ। ମାତା ଆପଣଙ୍କ ଧନ୍ୟବାଦ ଯଥୋଚିତ ଅଟେ।
But the blood of Jesus, oh, what can make me whole again? Nothing but the blood of Jesus. Oh, precious is my soul, makes me white as snow. No.
ସମସ୍ତ ପ୍ରକାର ପାପ ଗୁଡିକ ଯେ ରକ୍ତର ଅଧୀନ ରହିଅଛି, ଏହାକୁ କେତେ ଜଣ ଅନୁଭବ କରିଅଛନ୍ତି? ଆସନ୍ତୁ ଆମମାନଙ୍କ ବସ୍ତ୍ର ଗୁଡିକ ଉପରକୁ ଉଠାଇ ଏହାକୁ ଗାନ କରୁ। ବର୍ତ୍ତମାନ ଆମ୍ଭେମାନେ ହସ୍ତ ଗୁଡିକୁ ଯେତେବେଳେ ତଳକୁ କରିଥାଉ, ସେତେବେଳେ ପରସ୍ପର ସହିତ କରମର୍ଦ୍ଦନ କରୁ।